ସାଧନାର ଚତୁର୍ଥ ଦିନ ପୁରା ହେଲା, ଚତୁର୍ଥ ଦିନ ପୁରା ହେଲା। ଏବେ କାମ କରିବା ପାଇଁ ଆଉ ଛଅ ଦିନ ରହିଲା। ବଡ଼ ନିଷ୍ଠାର ସହିତ ଆଉ ଖୁବ୍ ବୁଦ୍ଧିମତାର ସହିତ କାମ କରିବାର ଅଛି। ଆଜିର ଏହି ଚତୁର୍ଥ ଦିନ ବଡ଼ ମହତ୍ତ୍ୱପୂର୍ଣ୍ଣ ଦିନ। ପୂର୍ବବର୍ତ୍ତୀ ତିନି ସାଢ଼େ ତିନି ଦିନ ପର୍ଯ୍ୟନ୍ତ ଯାହା ବି ପରିଶ୍ରମ କରୁଥିଲେ, ପରାକ୍ରମ କରୁଥିଲେ, ତାହା ଆଜିର ଏହି ଅନୁଭବ ପାଇଁ କରୁଥିଲେ, ଆଜିର ଏହି ସାଧନା ପାଇଁ କରୁଥିଲେ। ଅନେକ ଲୋକ ଆଜି ପ୍ରଥମ ଥର ଅନ୍ତର୍ମୁଖୀ ହୋଇ ସତ୍ୟର ଧର୍ମଗଙ୍ଗାରେ ପ୍ରଥମ ଥର ବୁଡ଼ ପକାଇଲେ। ଅନ୍ୟଥା ତ ମନୁଷ୍ୟ ସ୍ୱଭାବ, ମନୁଷ୍ୟ ସ୍ୱଭାବ, ଯେବେଠାରୁ ଜନ୍ମ ହେଲେ ଆଉ ଆଖି ଖୋଲିଲା ସେବେଠାରୁ ବହିର୍ମୁଖୀ 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 ହିଁ ଥିଲେ, କେବେ ଅନ୍ତର୍ମୁଖୀ ହୋଇନଥିଲେ, କେବେ ଆତ୍ମମୁଖୀ ହୋଇନଥିଲେ, ସ୍ୱୟଂମୁଖୀ ହୋଇନଥିଲେ। ଆଖି ବନ୍ଦ କରି କେହି ଧ୍ୟାନ କରିବାର କୌଣସି ଉପକ୍ରମ କେବେ କରିଥିଲେ ବି କ'ଣ କଲେ? ମନକୁ ମନ କୌଣସି ଶବ୍ଦକୁ ଆବୃତ୍ତି କରୁଥିଲେ, ମନକୁ ମନ କୌଣସି କାଳ୍ପନିକ ରୂପରେ ଧ୍ୟାନ କରୁଥିଲେ, ମନକୁ ମନ କୌଣସି ଦାର୍ଶନିକ ମାନ୍ୟତାର ପୃଷ୍ଠପୋଷଣର ଚିନ୍ତନ କରୁଥିଲେ, ଯାହା ବାସ୍ତବତଃ ଅନୁଭବ ହେଉଛି। ଆପଣା ସମ୍ବନ୍ଧରେ କ'ଣ ସତ୍ୟ ପ୍ରକଟ ହେଲା, ଏହାକୁ ଜାଣିବାର କାମ ହିଁ କେବେ କରିନଥିଲେ, କାରଣ ଏହି ବିଦ୍ୟା ହିଁ ଭାରତରୁ ଲୁପ୍ତ ହୋଇଯାଇଥିଲା। ବିଗତ 2000 ବର୍ଷରୁ ଏହି କଲ୍ୟାଣକାରିଣୀ ବିଦ୍ୟା ଭାରତରୁ ବିଲୁପ୍ତ ହୋଇଥିଲା। ତେଣୁ ଭାରତର ବହୁ ପୁରାତନ ବିଦ୍ୟା ହୋଇଥିଲେ ବି ଆଜି ଭାରତର ଲୋକଙ୍କୁ ଖୁବ୍ ନୂଆ ପ୍ରକାର ବିଦ୍ୟା ଲାଗୁଛି। ଆରେ ଇଏ କ'ଣ କରିବାକୁ ଲାଗିଲେ, ଏହା ତ ଆମ ମାନ୍ୟତାର ଅନୁକୂଳ ନୁହେଁ। ଆମ ମାନ୍ୟତାର କ'ଣ ହେଲା, ଆମ ଦାର୍ଶନିକ ମାନ୍ୟତାର କ'ଣ ହେଲା, ଆମ ପରମ୍ପରାଗତ ମାନ୍ୟତାର କ'ଣ ହେଲା? ଏ ପ୍ରକାର ଭ୍ରାନ୍ତି ମନରେ ଆସି ହିଁ ଥାଏ। ବାସ୍ ଗୋଟିଏ କଥା ବୁଝି ନିଅନ୍ତୁ କି ଆମର ଯେତେ ବି ଦାର୍ଶନିକ ମାନ୍ୟତା ରହିଛି ତା'ର ନିନ୍ଦା କରିବେ ନାହିଁ, ନାହିଁ ତ ତା ପ୍ରତି ଏତେ ତାଦାତ୍ମ୍ୟ କି ମୁଁ ତ ତାକୁ ହିଁ ଆଲମ୍ବନ ରୂପେ ଗ୍ରହଣ କରି ଧ୍ୟାନ କରିବି, ଆଉ ନା ତା ପ୍ରତି ଘୃଣା, ତାକୁ ଗୋଟିଏ ଆଡ଼େ ରଖନ୍ତୁ। ଆମର ଯେଉଁ ମାନ୍ୟତା ରହିଛି, ଠିକ୍ ହେଉ ଭୁଲ ହେଉ, ତାକୁ ଗୋଟିଏ ଆଡ଼େ ରଖିବା। ଏବେ ତ ଆମକୁ ନିଜ ସମ୍ବନ୍ଧରେ ଯେଉଁ ସତ୍ୟ ଅନୁଭବରୁ ପ୍ରକଟ ହେଉଛି ତାକୁ ଜାଣିବାର ଅଛି, ସାଢ଼େ ତିନି ହାତ ଶରୀର ଭିତରେ ଜାଣିବାର ଅଛି। ଅନୁଭବ ଦ୍ୱାରା ଯାହା କିଛି ହେଉ, ବାସ୍ ତାକୁ ହିଁ ଜାଣିବା, ଚିନ୍ତନ ମନନ ଦ୍ୱାରା ନୁହେଁ। ବିନା ଅନୁଭବରେ ଯେଉଁ ଚିନ୍ତନ ମନନ ଚାଲେ ତାହା କେବଳ ବୌଦ୍ଧିକ ପ୍ରକ୍ରିୟା। ସେହି ଚିନ୍ତନ ମନନରେ ବି ଯଦି ଠିକ୍ ଢଙ୍ଗରେ କରାଯାଏ ତେବେ ଆପଣା ଲାଭ ହୋଇଥାଏ, ତା'ର କୌଣସି ନିନ୍ଦା ନାହିଁ, କିନ୍ତୁ ଏହି କାମ ସହ ତା'ର କୌଣସି ଦେଣ ନେଣ ନାହିଁ। ଏଠି ତ ପ୍ରତ୍ୟେକ ପାହୁଣ୍ଡ ପ୍ରତି କ୍ଷଣ ଅନୁଭୂତିର ସ୍ତରରେ ଚାଲିବାର ଅଛି, ଆଉ ଅନୁଭୂତି ସେହି ଯାହା ଆମର ଆପଣା ଶରୀରରେ ପ୍ରକଟ ହେଉଛି, ନହେଲେ ପୁଣି ଚିନ୍ତନ ହେବ। ସମସ୍ତଙ୍କ ଶରୀରରେ ଏପରି ହୁଏ, କେଉଁଠି ଶୁଣିନେଲେ, ଉଦୟ ହୁଏ ବ୍ୟୟ ହୁଏ, ଉତ୍ପନ୍ନ ହୁଏ ବ୍ୟୟ ହୁଏ, ଆଉ ଆମେ ଲାଗିଗଲେ ଚିନ୍ତନ କରିବାରେ ଆମ ଶରୀରରେ ମଧ୍ୟ ଏହି ପ୍ରକାର ଉତ୍ପାଦ ହେଉଛି, ବ୍ୟୟ ହେଉଛି, ଉତ୍ପାଦ ହେଉଛି, କିଛି ମିଳିବ ନାହିଁ। ମିଳିଲେ ବି ଟିକେ ଟିକେ ଉପରର ଚିତ୍ତକୁ ସୁଧାରିବାର କଥା ହୋଇଯିବ। ଅନୁଭବ, ଏହି ଅନୁଭବକୁ ହିଁ ଭାରତର ପୁରାତନ ଭାଷାରେ ବେଦନ କହୁଥିଲେ। ଶରୀରରେ ଯାହା ଅନୁଭବ ହେଉଛି ତାହା ସ୍ୱବେଦନ ଅଟେ, ନିଜ ଦ୍ୱାରା ଅନୁଭବ ହେଉଛି। ସୁଖ ବି ଅନୁଭବ ହୋଇପାରେ, ଦୁଃଖ ବି ଅନୁଭବ ହୋଇପାରେ, ଅସୁଖ ଅଦୁଃଖ ନିରପେକ୍ଷ ବା ନ୍ୟୁଟ୍ରାଲ ଅନୁଭବ ବି ହୋଇପାରେ। ତେବେ ଭାରତର ପୁରାତନ ଭାଷାରେ ଯେବେ ସୁଖ ଅନୁଭବ ହେଉଥିଲା, ମାନେ ଶରୀର ସ୍ତରରେ କିଛି ଏପରି ଲାଗିଲା ଯାହା ଖୁବ୍ ଭଲ ଲାଗିଲା, ତେବେ ସୁଖ ଅନୁଭବ ହେଲା, ତେଣୁ ତାକୁ ସୁଖଦ ବେଦନା କହୁଥିଲେ। ଶରୀରରେ କିଛି ଏପରି ଲାଗିଲା କି ଯାହାଦ୍ୱାରା ଦୁଃଖ ଅନୁଭବ ହେଲା, ତେବେ ତାକୁ ଦୁଃଖଦ ବେଦନା କହୁଥିଲେ। ଆଉ ଶରୀରରେ କିଛି ଏପରି ଲାଗିଲା ଯାହା ସୁଖଦ ବି ନୁହେଁ, ଯାହା ଦୁଃଖଦ ବି ନୁହେଁ, ତେବେ ତାକୁ ଅଦୁଃଖ ଅସୁଖ ବେଦନା କହୁଥିଲେ। 2500 ବର୍ଷରେ ଯେପରି କୁହାଗଲା, ଭାଷା ବଦଳିଯାଏ, ଶବ୍ଦ ବଦଳିଯାଏ, ଶବ୍ଦର ଅର୍ଥ ବଦଳିଯାଏ। ଆଜି ତ ବେଦନା ଶବ୍ଦର ଗୋଟିଏ ମାତ୍ର ଅର୍ଥ ରହିଗଲା ଭାରତର ସବୁ ଭାଷାରେ। ବେଦନାର ଅର୍ଥ କେବଳ ଦୁଃଖ। ତେବେ କାହାକୁ କହିଲେ ନିଜର ସୁଖ ବେଦନା ଦେଖ, ତେବେ ସେହି ବିଚାରା ଚକିତ ହୋଇ ଆମ ଆଡ଼କୁ ଚାହେଁ କି ସୁଖ ବେଦନା କିପରି, ବେଦନା ତ ଦୁଃଖ, ଇଏ ସୁଖ ବେଦନା କ'ଣ ହେଲା? ତେଣୁ ଏଥିପାଇଁ ବେଦନା ଶବ୍ଦ ପ୍ରୟୋଗ କରିବା ନାହିଁ, ସମ୍ବେଦନା, ଯାହାଫଳରେ ଲୋକେ ଭ୍ରାନ୍ତିରେ ନ ପଡ଼ନ୍ତୁ, କଥାକୁ ବୁଝାଇବାର ଅଛି ନା। ତେଣୁ ସୁଖଦ ସମ୍ବେଦନା ବି ହୋଇପାରେ, ଦୁଃଖଦ ସମ୍ବେଦନା ବି ହୋଇପାରେ, ଅସୁଖ ଅଦୁଃଖ ନିରପେକ୍ଷ ସମ୍ବେଦନା ମଧ୍ୟ ହୋଇପାରେ। ଯାହା ବି ହେଉ, ବାସ୍ ତାକୁ ଜାଣିବାର ଅଛି। ଯାହା ପ୍ରକଟ ହେଲା ତାକୁ ଜାଣିନେଲେ, ଯାହା ପ୍ରକଟ ହେଲା ତାକୁ ଜାଣିନେଲେ। ଆଜି ଏଇ ପୁରା ପୁରି ନୂଆ କାମ ଆରମ୍ଭ କଲେ ବହୁତ ଲୋକ। ତେଣୁ ଏହା ସମ୍ବନ୍ଧରେ ବହୁତ ପ୍ରଶ୍ନ ମନରେ ଉଠେ, ଟେକ୍ନିକ୍ ସମ୍ବନ୍ଧରେ, ଏହି ପ୍ରକ୍ରିୟା ସମ୍ବନ୍ଧରେ, ଏହି ସାଧନା ସମ୍ବନ୍ଧରେ ଲୋକ ସ୍ପଷ୍ଟୀକରଣ ଚାହାନ୍ତି। ଆଉ ଆମେ ଦେଖୁ କି ବହୁତ ପ୍ରଶ୍ନ ସାଧାରଣ ଅଟେ, ସାମାନ୍ୟ ଅଟେ, କମନ୍ ଅଟେ। ଅନେକ ଲୋକଙ୍କର ସେହି ପ୍ରଶ୍ନ ହୋଇଥାଏ, ତେବେ ତା'ର ଉତ୍ତର ଏବେ ଦେଇଦେବା, ଯାହାଫଳରେ ସମସ୍ତଙ୍କୁ କଥା ବୁଝା ପଡ଼ିଯିବ। ଗୋଟିଏ ପ୍ରଶ୍ନ ଯାହା ବାରମ୍ବାର ଉଠେ ତାହା ଏଇଆ କି ଇଏ ଯେଉଁ ଆପଣ ମୁଣ୍ଡଠାରୁ ପାଦ ପର୍ଯ୍ୟନ୍ତ, ମୁଣ୍ଡଠାରୁ ପାଦ ପର୍ଯ୍ୟନ୍ତ ଯାତ୍ରା କରାଉଛନ୍ତି, ତାକୁ କ୍ରମାନୁସାରେ କାହିଁକି କରିବୁ? ଆଉ କ୍ରମାନୁସାରେ କରିବୁ ତ ଏହି କ୍ରମରେ କାହିଁକି କରିବୁ? ଏହି କ୍ରମରେ କର, ଏଇଟା କିଛି ଆବଶ୍ୟକ ବା ଅନିବାର୍ଯ୍ୟ କଥା ନୁହେଁ। ଯେକୌଣସି କ୍ରମରେ କର, କିନ୍ତୁ କ୍ରମରେ ହିଁ କର। କାରଣ କ୍ରମରେ ନ କଲେ, ତେବେ ଗୋଟିଏ ଜାଗାରେ ଏଠି କିଛି ଦେଖୁ ଦେଖୁ ପୁଣି ଅନ୍ୟ ଅଙ୍ଗକୁ ଦେଖିବାକୁ ଲାଗିବେ, ଗୋଟିଏ ଜାଗାରୁ ଅନ୍ୟ ଜାଗା ପୁଣି ଏଠି ଦେଖିବାକୁ ଲାଗିବେ, ତେବେ କେଉଁଠି ଶରୀରର କେତେ ଅଂଶ ଛାଡ଼ି ହୋଇଯିବ ସେଠାର କୌଣସି ସମ୍ବେଦନା ହିଁ ଜାଣିବେ ନାହିଁ। ଆଉ କ୍ରମରେ ଯିବେ ତ ଶରୀରର କୌଣସି ଅଙ୍ଗ ଛାଡ଼ିଯିବ ନାହିଁ। ଆଉ ଏ ସାଧନାରେ ଆଗକୁ ଯାଇ ଗୋଟିଏ ଷ୍ଟେସନ ଆସିବାର ଅଛି, କାହାକୁ ଖୁବ୍ ଶୀଘ୍ର ଆସିଯାଏ, କାହାକୁ ଟିକିଏ ଡେରିରେ ଆସେ, କିନ୍ତୁ ତାହା ବଡ଼ ଆବଶ୍ୟକ ଷ୍ଟେସନ। ତାହା ଏହି କି ସାରା ଶରୀରରେ କେଉଁଠି ବି ମୂର୍ଚ୍ଛାର ଚିହ୍ନ ବର୍ଣ୍ଣ ନଥାଏ। ମୂର୍ଚ୍ଛା ମାନେ କୌଣସି ଏପରି ସ୍ଥାନ ନାହିଁ ଯେଉଁଠି ସମ୍ବେଦନା ନଥିବ, ସର୍ବତ୍ର ସମ୍ବେଦନା ହିଁ ସମ୍ବେଦନା, ଏ ପ୍ରକାରର ହେଉ ବା ସେ ପ୍ରକାରର ହେଉ, ସାରା ଶରୀରରେ ସମ୍ବେଦନାର ଅନୁଭୂତି ହେଉ। ତେବେ ଗୋଟିଏ ବଡ଼ ମହତ୍ତ୍ୱପୂର୍ଣ୍ଣ ଷ୍ଟେସନ ପର୍ଯ୍ୟନ୍ତ ପହଞ୍ଚିଲେ। ଆଉ ଯଦି କ୍ରମରେ ନ ଚାଲିବା, ତେବେ ଏହି ଷ୍ଟେସନରେ ପହଞ୍ଚିବାକୁ କେଜାଣି କେତେ ସମୟ ଲାଗିଯିବ। କେବେ କେବେ କୌଣସି ସାଧକ କହେ କି ବସିଛି ଆରାମରେ, ବାସ୍ କେଉଁଠି କୌଣସି ସମ୍ବେଦନା ଜାଗିଲା ତ ତାକୁ ଦେଖିନେଲି, ପୁଣି ଏଠି କିଛି ଜାଗିଲା ଏହାକୁ ଦେଖିନେଲି, ସେଠି କିଛି ଜାଗିଲା ତାକୁ ଦେଖିନେଲି। କିଛି ଲୋକ କିଛି ପରମ୍ପରାରେ ଏପରି କରନ୍ତି ବି, ଆମେ ତା ଉପରେ ପ୍ରତିବନ୍ଧ ଲଗାଉ। କାହିଁକି ପ୍ରତିବନ୍ଧ ଲଗାଉ? ବୁଝିବା ଦରକାର କ'ଣ ହେବ। ଯେବେ ଚୁପଚାପ ବସିଛନ୍ତି, କେଉଁଠି କିଛି ସମ୍ବେଦନା ଜାଗିବ, ତେବେ କିପରି ସମ୍ବେଦନା? ସ୍ଥୂଳ ସମ୍ବେଦନା ହିଁ ଜାଗିବ, ପୀଡ଼ା ଅନୁଭବ ହେବ, ଓଜନବୋଧ ମାଲୁମ ହେବ, କେଉଁଠି ଗରମ ଲାଗିବ, କେଉଁଠି କୁଣ୍ଡେଇ ହେବ। ଏଠାରେ ପୀଡ଼ା ମାଲୁମ ହେଲା, ଆଉ ପୁଣି ଏଠି ହଠାତ୍ କୁଣ୍ଡେଇ ହେଲା, ଏଠୁ ଡେଇଁଲେ ଆଉ ସେଠି ପହଞ୍ଚିଗଲେ, କୁଣ୍ଡେଇ ହେଉଛି, ପୁଣି ଏଠି ଭାରି ଲାଗୁଛି, ପୁଣି ଏଠି ଗରମ ଲାଗୁଛି। ତେବେ ଶରୀରରେ ଯେଉଁଠି ଯେଉଁଠି ସ୍ଥୂଳ ସମ୍ବେଦନା ହେଉଛି, ତାକୁ ତ ଦେଖିବାର ଅଭ୍ୟାସ ହୋଇଯିବ, କ୍ଷମତା ହୋଇଯିବ, ଯୋଗ୍ୟତା ହୋଇଯିବ। କିନ୍ତୁ ଭାଇ, ଶରୀରରେ ଏହାଠାରୁ ଅଧିକ ସୂକ୍ଷ୍ମ ମଧ୍ୟ ହେଉଛି। ଯେଉଁ ସ୍ଥାନକୁ ତୁ କହୁଛୁ ମୂର୍ଚ୍ଛିତ ଅଟେ, ମୂର୍ଚ୍ଛିତ ନୁହେଁ, ଯେଉଁଠି ଯେଉଁଠି ଜୀବନ ରହିଛି ଶରୀରରେ, ଏହା ବିଧିର ବିଧାନ ଅଟେ, ପ୍ରକୃତିର ନିୟମ ଅଟେ କି ଯେଉଁଠି ଯେଉଁଠି ଜୀବନ ଅଛି ସେଠି ସେଠି ସମ୍ବେଦନା ଅଛି। ସମ୍ବେଦନା ଅଛି ତ ପ୍ରମାଣ ହେଲା କି ଏଠାରେ ଜୀବନ ଅଛି। ତେବେ ସବୁ ଅଙ୍ଗ ଆମର ଜୀବିତ, ଶରୀରର ଅଣୁ ଅଣୁ ଜୀବିତ, ପ୍ରାଣ ସାଥିରେ ଅଛି, ତେଣୁ ସମ୍ବେଦନା ତ ଅଛି, ତାହା ଖୁବ୍ ସୂକ୍ଷ୍ମ। ଆଉ ମନ ଆମର ବଡ଼ ସ୍ଥୂଳ ବଡ଼ ସ୍ଥୂଳ, ତେଣୁ ସ୍ଥୂଳ ସ୍ଥୂଳ ସମ୍ବେଦନାକୁ ତ ଖୁବ୍ ସହଜରେ ଗ୍ରହଣ କରିନେବ, ଅନୁଭବ କରିନେବ, ସୂକ୍ଷ୍ମ ଆଡ଼କୁ ଯିବ ହିଁ ନାହିଁ। କାରଣ ସୂକ୍ଷ୍ମ ଆଡ଼କୁ ଯିବା ପାଇଁ କୌଣସି ପ୍ରକ୍ରିୟା ହିଁ ଆମେ ତାକୁ ଶିଖାଇ ନାହାନ୍ତି। ସେ ବିଚରା ସ୍ଥୂଳ ସ୍ଥୂଳ, ଏଠି ଗରମ ଲାଗୁଛି, ଏଠି ଭାରି ଲାଗୁଛି, ଏଠି କୁଣ୍ଡେଇ ଲାଗୁଛି, ଏଠି ଏମିତି ହେଉଛି ସେମିତି ହେଉଛି, ମାସ ମାସ ଲଗାଇଦେବ, କେବେ କେବେ ଦେଖୁଛି ବର୍ଷ ବର୍ଷ ଲଗାଇଦେବ, ତାକୁ ସୂକ୍ଷ୍ମ ସମ୍ବେଦନାର ଅନୁଭବ ହେବ ନାହିଁ। ଆଉ ତା'ର ସାରା ଶରୀରରେ ସମ୍ବେଦନା ଅଛି, ଏହି ଅବସ୍ଥାରେ ପହଞ୍ଚି ପାରିବ ନାହିଁ। ଏଥିପାଇଁ ଏପରି କାମ ଭୁଲରେ ବି କରିବେ ନାହିଁ, ଆମକୁ ଅଙ୍ଗ ପ୍ରତ୍ୟଙ୍ଗରେ ମନକୁ ଗତି କରାଇବାର ଅଛି। ସମ୍ବେଦନା ଅନୁଭବ ହେଲା, ବାସ୍ ଆଗକୁ ବଢ଼ି ଚାଲିଲେ, ଅଟକିବା ନାହିଁ। ଅନୁଭବ ହୋଇଗଲା ନା, କାମ ହୋଇଗଲା, ଆଗକୁ ବଢ଼ି ଚାଲିଲେ, ସମ୍ବେଦନା ଅନୁଭବ ହେଲା, ଆଗକୁ ବଢ଼ିଗଲେ। ଯେଉଁଠି ସମ୍ବେଦନା ଅନୁଭବ ନହେଲା ସେଠାରେ ଅଟକିଗଲେ, ଆମେ କୌଣସି ଅଙ୍ଗକୁ ବି ଛାଡ଼ିବା ନାହିଁ ନା। ତେବେ ଅନୁଭବ ନହେଲା ସେଠି ଅଟକିଲେ ଆମେ ବେଶୀ ସମୟ ନୁହେଁ, ବେଶୀ ଅଟକିବା ତ ମନ ଭଟକିବାକୁ ଲାଗିବ, କାହା ଉପରେ ଏକାଗ୍ର ହେବ, ତାକୁ ଧରିବା ପାଇଁ କିଛି ମିଳୁନାହିଁ, ବେଶୀ ସମୟ କିପରି ରହିବ। ବାସ୍ ଏକ ମିନିଟ୍ ବହୁତ, କିନ୍ତୁ ଏକ ମିନିଟ୍ ଶାନ୍ତ ଚିତ୍ତରେ ଅଟକିବା, ଏକାଗ୍ର ଚିତ୍ତରେ ଅଟକିବା, ଆଉ ସବୁଠାରୁ ବଡ଼ କଥା ସମତା ଭରା ଚିତ୍ତରେ ଅଟକିବା। କିଛି ମାଲୁମ ପଡ଼ିଲା ନାହିଁ ଆଗକୁ ବଢ଼ିଗଲେ, କିଛି ମାଲୁମ ହେଲା ନାହିଁ, ତେବେ ଏତିକି ତ ଅତି କମ୍ରେ ମାଲୁମ କରିବା କି ଯଦି ଢାଙ୍କି ହୋଇଥିବା ଅଙ୍ଗ ହୋଇଥିବ, ତେବେ ଦେଖ କପଡ଼ାର ସ୍ପର୍ଶ ହେଲା ନା, ତା'ର ମଧ୍ୟ ଏକ ଅନୁଭୂତି ହୁଏ, ଅବଶ୍ୟ ଉପର ଉପରର ନଗଣ୍ୟ ଅନୁଭୂତି, କିନ୍ତୁ ଅନୁଭୂତି ତ ଅଟେ ନା। କପଡ଼ାର ସ୍ପର୍ଶ ହେଉଛି, ଖୋଲା ଅଙ୍ଗ ଅଟେ, ତେବେ ଇଏ ବାହାରର ବାୟୁମଣ୍ଡଳର ସ୍ପର୍ଶ ହେଉଛି। ବାସ୍ ଏତିକି ହିଁ ଜାଣିନେଲେ ଆଗକୁ ବଢ଼ିଗଲେ, ଦ୍ୱିତୀୟ ଥର ପୁଣି ମିନିଟି ଅଟକିଲେ, ଆସନ୍ତା ଥର ପୁଣି ମିନିଟି ଅଟକିଲେ, ଏହି ପ୍ରକାର ଶାନ୍ତ ଚିତ୍ତରେ ସମତା ଭରା ଚିତ୍ତରେ ବଡ଼ ଧୈର୍ଯ୍ୟର ସହିତ କାମ କରି କରି ଚାଲିବା, ତେବେ ଦେଖିବା ଯେଉଁଠି ଯେଉଁଠି ମୂର୍ଚ୍ଛା ଥିଲା ସବୁ ଜାଗାର ମୂର୍ଚ୍ଛା ଦୂର ହୋଇଗଲା, ସବୁ ଜାଗାରେ ଅନୁଭବ ହେବାକୁ ଲାଗିଲା। ଇଏ କପଡ଼ାର ସ୍ପର୍ଶ ବାୟୁର ସ୍ପର୍ଶ ନୁହେଁ, ତା'ର ଶରୀରର ସ୍ୱାଭାବିକ ସମ୍ବେଦନା ପ୍ରକଟ ହେବାକୁ ଲାଗିଲା। ସମ୍ବେଦନା ତ ଥିଲା, ଯେହେତୁ ଆମେ ବଡ଼ ଧୈର୍ଯ୍ୟର ସହିତ କାମ କରିଚାଲିଲେ, ସମତାର ସହିତ କାମ କରିଚାଲିଲେ, ତେଣୁ ଆମର ମନ ଅଧିକ ସୂକ୍ଷ୍ମ ହୋଇଗଲା, ଅଧିକ ସମ୍ବେଦନଶୀଳ ହୋଇଗଲା, ତେଣୁ ଅନୁଭବ କରିବାକୁ ଲାଗିଲା। ସେଇଠି ଯଦି ଆମେ ମିନିଟିଏ ଅଟକନ୍ତି, ଆଉ ଅଟକି କରି ରାଗ ଜନ୍ମାନ୍ତି, ମାନେ କାମନା ଜନ୍ମାନ୍ତି, ଆରେ ଏଠି ମୋତେ ସମ୍ବେଦନା ମିଳିଯାଆନ୍ତା, ଏଠି ମୋତେ ସମ୍ବେଦନା ମିଳିଯାଆନ୍ତା, ଅଧା ମିନିଟ୍ ହୋଇଗଲା ମିଳିଲା ନାହିଁ, ପନେ ମିନିଟ୍ ହୋଇଗଲା ମିଳିଲା ନାହିଁ, ମିଳିଯାଆନ୍ତା କି ମିଳିଯାଆନ୍ତା କି, ଏ ପ୍ରକାର କରନ୍ତି, ଏ ପ୍ରକାର କରନ୍ତି ତ ମନର ସମତା ହରାଇ ବସନ୍ତି, ମନର ସନ୍ତୁଳନ ହରାଇ ବସନ୍ତି। ଆଉ ମନର ସନ୍ତୁଳନ ନାହିଁ ତେବେ ମନ ବଡ଼ ସ୍ଥୂଳ ହୋଇଯାଏ, ସ୍ଥୂଳ ମନ ସେଠାରେ ଯେଉଁ ସୂକ୍ଷ୍ମ ସମ୍ବେଦନା ବିଦ୍ୟମାନ ଅଛି ତାକୁ ଅନୁଭବ କରିପାରିବ ନାହିଁ। ଏହି ପ୍ରକାରର ଯଦି ଦ୍ୱେଷ କରିବା, ମିନିଟିଏ ତ ଅଟକିଛନ୍ତି, ଆରେ ଇଏ ମୂର୍ଚ୍ଛା ଏପର୍ଯ୍ୟନ୍ତ ଗଲା ନାହିଁ, ଦେଖ ଦ୍ୱିତୀୟ ରାଉଣ୍ଡରେ ମଧ୍ୟ ଗଲା ନାହିଁ, ଦେଖ ତୃତୀୟ ରାଉଣ୍ଡରେ ବି ଗଲା ନାହିଁ, ତା ପ୍ରତି ଦ୍ୱେଷ କରେ, ସେହି ମୂର୍ଚ୍ଛା ପ୍ରତି ଦ୍ୱେଷ କରେ, ତେବେ ପୁଣି ନିଜର ସନ୍ତୁଳନ ହରାଏ, ପୁଣି ସମତା ହରାଏ, ପୁଣି ବଡ଼ ସ୍ଥୂଳ ହୋଇଗଲା। ସ୍ଥୂଳ ହୋଇଗଲା ତ ସୂକ୍ଷ୍ମ ସମ୍ବେଦନା କିପରି ଅନୁଭବ କରିବ, ଶାନ୍ତ ଅଛି, ବାସ୍ ଦ୍ରଷ୍ଟାଭାବ ଅଛି, ଯାହା ଅଛି ତାହା ଅଛି, ଏହି ସମୟରେ ସମ୍ବେଦନା ନାହିଁ ତ ନାହିଁ, ଆମେ କ'ଣ କରିବା। ଆମେ ତ ଶାନ୍ତ ଚିତ୍ତରେ ଏଠାରେ ଅଟକିଛୁ, ଯାହା କିଛି ପ୍ରକଟ ହେବ ତାକୁ ସ୍ୱୀକାର କରିନେବୁ। ଏହିପରି ଯଦି ସମତାରେ ରହିବେ, ମନର ସନ୍ତୁଳନ ଜାରି ରଖିବେ, ତେବେ ମନ ଆପେ ଆପେ ସୂକ୍ଷ୍ମ ହୋଇ ଚାଲିଯିବ, ସୂକ୍ଷ୍ମ ହୋଇ ଚାଲିଯିବ, ଅନୁଭବ କରିବାକୁ ଆରମ୍ଭ କରିଦେବ, ତେବେ ସମ୍ବେଦନା ଅନୁଭବ ହେବାକୁ ଲାଗିବ। ଏହିପରି ବଡ଼ ଜଲ୍ଦି ସବୁ ଜାଗାରେ ରହି 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 ଯେଉଁଠି ନାହିଁ ସେଠି ରହି ରହି ଚାଲିବେ, ତେବେ ଯେଉଁଠି ଯେଉଁଠି ନାହିଁ ସେଠି ସେଠି ଅନୁଭବ ହେବା ଆରମ୍ଭ ହୋଇଯିବ। ଆମେ ସେହି ଷ୍ଟେସନରେ ଜଲ୍ଦି ପହଞ୍ଚିଯିବା ଯେଉଁଠି ପୁରା ଶରୀରରେ ସବୁ ଜାଗାରେ ସମ୍ବେଦନା ଅନୁଭବ ହେବାକୁ ଲାଗିଲା। ଆଉ ଗୋଟିଏ ପ୍ରଶ୍ନ ଆସିଥାଏ କି ଆମେ ଯାତ୍ରା କ୍ରମାନୁସାରେ କରୁଛୁ, ଆମେ ଆମର କ୍ରମ ତିଆରି କଲୁ ବା ଆପଣ ଦେଲେ ତାହା ବା ଅନ୍ୟ କିଛି, କିନ୍ତୁ କ୍ରମରେ ଚାଲୁଛୁ ବାରମ୍ବାର, କାରଣ କୌଣସି ଅଙ୍ଗ ଛାଡ଼ି ହୋଇନଯାଉ, ଏକଥା ଆପଣଙ୍କର ବୁଝି ହୋଇଗଲା, କିନ୍ତୁ ଆମେ କ୍ରମରେ ଚାଲୁଛୁ, ଆଉ ଚାଲୁ ଚାଲୁ ଗୋଟିଏ ଜାଗାରେ ପହଞ୍ଚିଲୁ, ଏତିକିରେ ଅନ୍ୟ କୌଣସି ଜାଗାରେ ବଡ଼ ତୀବ୍ର ସମ୍ବେଦନା ହୋଇଗଲା, ଆଗକୁ ହୋଇଗଲା, ତେବେ ଡିଆଁ ମାରି ଆଗେ ସେଠି ପହଞ୍ଚିଯିବୁ, ଅଥବା ଯାହାକୁ ଛାଡ଼ି ଆସିଥିଲୁ ସେଠି କୌଣସି ତୀବ୍ର ସମ୍ବେଦନା ହୋଇଗଲା, ତେବେ ଡିଆଁ ମାରି ପଛକୁ ଚାଲିଯିବୁ, ଆଉ ପୁଣି ଏହାକୁ ଦେଖିନେବୁ, କେବେ ବି କରିବେନି, ପୁଣି ସେହି ଅଭ୍ୟାସ ପଡ଼ିଯିବ, ସବୁବେଳେ ସ୍ଥୂଳ ସମ୍ବେଦନା ମହତ୍ତ୍ୱ ଦେବାର ଅଭ୍ୟାସ ପଡ଼ିଯିବ, କୌଣସି ତୀବ୍ର ସମ୍ବେଦନା ଆଗକୁ ଆସିଲା କି ପଛରୁ ଆସିଲା ତାକୁ ସ୍ୱୀକାର କଲେ ଆସିଛି, କିନ୍ତୁ ଏବେ ନୁହେଁ, ତୋର ପାଳି ନୁହେଁ, ଆମେ ଆମର ରାଉଣ୍ଡ ପୁରା କରି ସେଠି ପହଞ୍ଚିବୁ, ତେବେ ତୋତେ ଦେଖିବୁ, ପୁରା ଧ୍ୟାନ ସେବେ ଲଗାଇବୁ, ଅଳ୍ପ ଜ୍ଞାନ ତ ରହିବ ହିଁ, କିନ୍ତୁ ଆମେ ଆମ ଆଡ଼ୁ ତା ଉପରେ ଧ୍ୟାନ ଲଗାଇବୁ ନାହିଁ, ଆମେ ତ ଆପଣା କ୍ରମରେ ଚାଲିଯିବା, ନହେଲେ ଏଠି ସେଠି ଏଠି ପୁଣି ସେଇ ଡିଆଁ ମାରିବାର ଅଭ୍ୟାସ ହୋଇଯିବ, ଆଉ ସାରା ଶରୀରର ସମ୍ବେଦନା ଦେଖିବାର କାମ ମନ୍ଥର ହୋଇଯିବ, ଦୁର୍ବଳ ହୋଇଯିବ। ଆଉ ଗୋଟିଏ ପ୍ରଶ୍ନ ବାରମ୍ବାର ଆସିଥାଏ, ଏଇ ଯେଉଁ ମୁଣ୍ଡରୁ ପାଦ ପର୍ଯ୍ୟନ୍ତ ଚକର ଲଗାଉଛନ୍ତି, ରାଉଣ୍ଡ ଲଗାଉଛନ୍ତି, ତେବେ ଥରକରେ କେତେ ଦୂର, କେତେ ବଡ଼ ସ୍ଥାନକୁ ଦେଖିବୁ, କେତେ ବଡ଼ ସ୍ଥାନର ସମ୍ବେଦନା ଦେଖିବୁ? ଆରେ ଭାଇ, ଇଏ ବାରମ୍ବାର ଚକର ଲଗାଇ ଲଗାଇ ତ ଏପରି ଅବସ୍ଥାରେ ପହଞ୍ଚିଯିବେ କି ଯେଉଁଠି ଛୁଞ୍ଚି ଅଗ୍ର ପରିମାଣ ସ୍ଥାନ ବି ବାକି ରହିବ ନାହିଁ, ଛୁଞ୍ଚି ଅଗ୍ର ସମାନ ସ୍ଥାନରେ ସମ୍ବେଦନା 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 ଅନୁଭବ ହୋଇ ଚାଲିଯିବ, ଗୋଟିଏ ଗୋଟିଏ ଅଣୁର ସମ୍ବେଦନା ଅନୁଭବ ହୋଇ ଚାଲିଯିବ। କିନ୍ତୁ ପ୍ରାରମ୍ଭରେ ଛୁଞ୍ଚି ଅଗ୍ର ସମାନ ସ୍ଥାନକୁ ଦେଖିବାକୁ ଆରମ୍ଭ କରିବେ, ତେବେ ଘଣ୍ଟା ଘଣ୍ଟା ଲାଗିଯିବ, ମୁଣ୍ଡରୁ ପାଦ ପର୍ଯ୍ୟନ୍ତ ଯିବାରେ ମନ ଅଥୟ ହେବାକୁ ଲାଗିବ, କାମ କରିବ ନାହିଁ। ତେଣୁ ଏହି କ୍ଷଣି ତ କାମ କରି ଚାଲୁ ଚାଲୁ ଦୁଇ ଆଙ୍ଗୁଳି ଚାରି ଆଙ୍ଗୁଳି ଦୁଇ ଆଙ୍ଗୁଳି ଚାରି ଆଙ୍ଗୁଳି, ବାସ୍ ଏତିକି ଜାଗା, ଦୁଇ ଆଙ୍ଗୁଳି ଚାରି ଆଙ୍ଗୁଳି ଦୁଇ ଆଙ୍ଗୁଳି ଚାରି ଆଙ୍ଗୁଳି, ଏତିକି ଜାଗାକୁ ଦେଖି ଦେଖି ଆଗକୁ ବଢ଼ି ଚାଲିଲେ, ଆଉ ଧୀରେ ଧୀରେ ବାରମ୍ବାର ଅଭ୍ୟାସ କରି କରି ସେଇ ଜାଗା ଆପଣା ଛାଇ ଛୋଟ ହୋଇ 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 ସବୁ ଜାଗା ମାଲୁମ ହୋଇଯିବ। କେବେ କେବେ କେହି କେହି ସାଧକଙ୍କ ମନ ବଡ଼ ସ୍ଥୂଳ ହୋଇଥାଏ, ବଡ଼ ଚଞ୍ଚଳ ହୋଇଥାଏ, ଅଥବା ବଡ଼ ଅଳସୁଆ ହୋଇଥାଏ, ତନ୍ଦ୍ରିଳ ହୋଇଥାଏ, ତେବେ ସେହି ବିଚାରକୁ କୌଣସି ସମ୍ବେଦନା ମିଳେ ନା, ତେଣୁ ଦୁଇ ଦୁଇ ଚାରି ଚାରି ଅଙ୍ଗୁଳିରେ ବି ମନ ଅଥୟ ହେବାକୁ ଲାଗେ। ତେବେ ଏପରି ବ୍ୟକ୍ତି ପାଇଁ କହୁ, ଟିକେ ବଡ଼ ସ୍ଥାନକୁ ଦେଖ, ଯେପରି ପୁରା ମୁଣ୍ଡରେ ଏକାବେଳେ, ଆଉ ପୁରା ମୁଣ୍ଡରେ କେଉଁଠି ବି କୌଣସି ସ୍ଥାନରେ ମଧ୍ୟ ଟିକିଏ ବି ସମ୍ବେଦନା ଜାଗିଲା କି ଆଗକୁ ବଢ଼ିଗଲେ, ପୁଣି ପୁରା ମୁଖମଣ୍ଡଳରେ ଏକାବେଳେ, କେଉଁଠି ବି ଟିକିଏ ସମ୍ବେଦନା ଜାଗିଲା ଆଗକୁ ବଢ଼ିଗଲେ, ପୁଣି ପୁରା ଭୁଜରେ, ପୁରା ହାତରେ, ପୁରା ଛାତିରେ, ଏହି ପ୍ରକାର ବଡ଼ ବଡ଼ ଅଙ୍ଗରେ ଚକର ଲଗାନ୍ତୁ, ଆଉ ଏହି ପ୍ରକାର କରି କରି ସେହି କ୍ଷେତ୍ରକୁ ସେହି ସ୍ଥାନକୁ ଆହୁରି ଛୋଟ କରନ୍ତୁ, ଆହୁରି ଛୋଟ କରନ୍ତୁ, ଆହୁରି ଛୋଟ କରନ୍ତୁ, ଏପରି ଭାବେ କରି କରି ସର୍ବତ୍ର ଜାଗିଯିବ। କାମକୁ ବଡ଼ ଧୈର୍ଯ୍ୟର ସହିତ କରିବାକୁ ହେବ, ଖୁବ୍ ଧୈର୍ଯ୍ୟର ସହିତ। ଆତୁରତା ହେବ କି ମୋତେ ଶୀଘ୍ର ଜାଗିଯାଉ, ସବୁ ଜାଗାରେ କାହିଁକି ଜାଗୁ ନାହିଁ ରେ, ମୋତେ କାହିଁକି ଜାଗୁ ନାହିଁ ରେ, ତେବେ ପୁଣି ରାଗ ଜାଗିବ, କାମନା ଜାଗିବ, ତୃଷ୍ଣା ଜାଗିବ, ଅବଶ୍ୟ ସମ୍ବେଦନା ପାଇଁ ହିଁ ଜାଗୁଛି, ଆଉ ଦ୍ୱେଷ ଜାଗିବ, ଦୁର୍ଭାବନା ଜାଗିବ, ଅବଶ୍ୟ ମୂର୍ଚ୍ଛା ପାଇଁ ଜାଗୁଛି, ତେବେ ଆମେ ଯେଉଁ କାମ କରିବାକୁ ଆସିଛନ୍ତି ତା'ଠାରୁ ଭୁଲ ବାଟରେ ପଡ଼ିଯିବା। ଯାହା ଅଛି ଯେପରି ଅଛି, ଆମେ ଆପଣା କାମ କରୁଛନ୍ତି, ପରିଣାମ ଧର୍ମ ଉପରେ ଛାଡ଼ି ଦିଅନ୍ତୁ, ପରିଣାମ ପ୍ରକୃତି ଉପରେ ଛାଡ଼ି ଦିଅନ୍ତୁ, ସର୍ବଦା ପରିଣାମ ଭଲ ଆସିବାର ଅଛି। ଆଉ ଗୋଟିଏ ପ୍ରଶ୍ନ ବାରମ୍ବାର ଉଠେ, ଏଇ ଯେଉଁ ଚକର ଲଗାଉଛନ୍ତି ସେଥିରେ କେତେ ସମୟ ଲାଗିବ, ମୁଣ୍ଡଠାରୁ ପାଦ ପର୍ଯ୍ୟନ୍ତ ଥରେ ଯାତ୍ରା କରିବାରେ କେତେ ସମୟ ଲାଗିବ? କିଛି କହିପାରିବା ନାହିଁ, ନିର୍ଭର କରେ, ବ୍ୟକ୍ତି ବ୍ୟକ୍ତି ଉପରେ ନିର୍ଭର କରେ, ଆଉ ଜଣେ ବ୍ୟକ୍ତିର ସମୟ ସମୟର ମନସ୍ଥିତି ଉପରେ ନିର୍ଭର କରେ। ମନେକର କାହାର ମନ ବହୁତ ବ୍ୟାକୁଳ ଅଛି, ଟିକେ ହେଲେ ସମତା ନାହିଁ, ମନ ସ୍ଥିର ନାହିଁ, ତେଣୁ ଯୁଆଡ଼େ ଗଲା ସିଆଡ଼େ ସମ୍ବେଦନା ମିଳିଲା ନାହିଁ, ମିଣ୍ଟିଆ ଅଟକିବାକୁ ପଡ଼ିଲା, ଆଗକୁ ବଢ଼ିଲା ସମ୍ବେଦନା ମିଳିଲା ନାହିଁ, ମିଣ୍ଟିଆ ଅଟକିବାକୁ ପଡ଼ିଲା, ଏପରି ଭାବେ କରୁ କରୁ ଅଧଘଣ୍ଟା ବି ଲାଗିଯାଇପାରେ, ଏକ ଘଣ୍ଟା ବି ଲାଗିଯାଇପାରେ, ଆମେ ତରତର ହେବା କେଉଁଥିପାଇଁ? କିନ୍ତୁ ମନ ଯଦି ବହୁତ ସଜାଗ ଅଛି, ଆଉ ବହୁତ ଏକାଗ୍ର ଅଛି, ବହୁତ ସମ୍ବେଦନଶୀଳ ସୂକ୍ଷ୍ମ ହୋଇଛି, ଯେଉଁଆଡ଼େ ଗଲା ସେଠି ସମ୍ବେଦନା ଆଗକୁ ବଢ଼ିଲା, ସମ୍ବେଦନା ଆଗକୁ ବଢ଼ିଲା, ସମ୍ବେଦନା ସାରା ଶରୀରରେ ସମ୍ବେଦନା ମିଳି ଚାଲିଗଲା, ତେବେ ଏହି ଯାତ୍ରା ଦଶ ଏକ ମିନିଟ୍ରେ ପୁରା ହୋଇଯିବ। ଦଶ ମିନିଟ୍ରୁ କମ୍ ସମୟରେ ଯଦି ଯାତ୍ରା ପୁରା କରୁଥାନ୍ତି, ତେବେ ବର୍ତ୍ତମାନ ପାଇଁ ଉଚିତ କଥା ନୁହେଁ, ଆଗକୁ ଯାଇ ତ ହେବାକୁ ଲାଗିବ, ଦଶ ମିନିଟ୍ ମଧ୍ୟ ଲାଗିବ ନାହିଁ। ଏବେ ବର୍ତ୍ତମାନ ଯଦି ଦଶ ମିନିଟ୍ରୁ ଶୀଘ୍ର ପୁରା କରିଦିଅନ୍ତି, ତେବେ ଜଣାପଡ଼ିବ ନାହିଁ କେଉଁ ଅଙ୍ଗ ବାଦ ପଡ଼ିଗଲା, ଆଉ ଆମକୁ ତ ଅଙ୍ଗ ପ୍ରତ୍ୟଙ୍ଗ ମଧ୍ୟ ଦେଇ ଯିବାର ଅଛି, ତେଣୁ ଅତି କମ୍ରେ ଦଶ ଏକ ମିନିଟ୍ ତ ଲଗାନ୍ତୁ। ଗୋଟିଏ ପ୍ରଶ୍ନ ଉଠେ, ବାରମ୍ବାର ଉଠେ କି ଏଇ ଯେଉଁ ସମ୍ବେଦନା ଅନୁଭବ କରୁଛନ୍ତି ଶରୀରର, ଏହା ଶରୀରର ଉପର ଉପର ଅଂଶରେ ହିଁ କରିବୁ, ଅଥବା ଭିତରର ମଧ୍ୟ କରିବୁ? ତେବେ ବର୍ତ୍ତମାନ ପାଇଁ ତ ଶରୀରର ଉପର ଉପର ଅଂଶରୁ ହିଁ କାମ ଆରମ୍ଭ କରନ୍ତୁ। କିନ୍ତୁ ତଥାପି କେହି କେହି ଏପରି ସାଧକ ଅଛନ୍ତି, ପୂର୍ବଜନ୍ମରେ ବହୁତ କାମ କରିଥିବେ, କାମ ଆରମ୍ଭ କଲାକ୍ଷଣି ଭିତରେ ମଧ୍ୟ ସମ୍ବେଦନା ଅନୁଭବ ହେବାକୁ ଲାଗିଲା, ଭିତର ପର୍ଯ୍ୟନ୍ତ ହେବାକୁ ଲାଗିଲା। ନ ହେଉଛି ତେବେ ଚିନ୍ତା କରନ୍ତୁ ନାହିଁ, ଉପରେ ଉପରେ ହିଁ କରିଚାଲନ୍ତୁ। ଆଉ ହୋଇପାରେ ଏହି 10 ଦିନରେ ସେହି ଅବସ୍ଥା ପ୍ରାପ୍ତ ହୋଇଯିବ, ଯେବେକି ଛେଦନ ଭେଦନ କରି ଭିତର ପର୍ଯ୍ୟନ୍ତ ସମ୍ବେଦନା ଜାଣିନେବେ। ଏହି କ୍ଷଣି ତ ଅତି କମ୍ରେ ଶରୀରର ଉପର ଉପର ଚର୍ମର ଯେଉଁ ସମ୍ବେଦନା ରହିଛି ସେହି ସବୁକୁ ଜାଣିନିଅନ୍ତୁ। ସେଥିରେ କାହିଁ କେଉଁଠି ମୂର୍ଚ୍ଛିତ ସ୍ଥାନ ଯେପରି ରହିନଯାଏ ଏଥିପାଇଁ ଯତ୍ନ କରିଚାଲନ୍ତୁ। ଆଉ ଯତ୍ନ ଏହା କି ବାରମ୍ବାର ବାରମ୍ବାର ତାକୁ ଦୋହରାଇ ଚାଲନ୍ତୁ। ଆଉ ଗୋଟିଏ ପ୍ରଶ୍ନ ହୋଇଥାଏ, ଏହି ସମ୍ବେଦନା କ'ଣ? ଆମର ଏଠାକୁ ଧ୍ୟାନ ନାଁରେ କେଜାଣି ଲୋକ କେତେ ପ୍ରକାରର ପ୍ରଲେପ ଲଗାଇ ଆସୁଛନ୍ତି। ପିଲାଦିନରୁ ଶୁଣି ଆସିଛନ୍ତି, ଧ୍ୟାନ ଏପରି ହୋଇଥାଏ, ଧ୍ୟାନ ଏପରି ହୋଇଥାଏ, ସାଧନା ଏମିତି ହୋଇଥାଏ। ତେଣୁ ପ୍ରତ୍ୟେକ ବ୍ୟକ୍ତିର ନିଜ ନିଜ ପରମ୍ପରାର କଥାକୁ ଶୁଣିକରି କି ସେହି ପ୍ରଲେପ ଲାଗିଛି। ଆଉ ଏଠାରେ କୁହାଯାଉଛି ଶରୀରର ସମ୍ବେଦନା ଦେଖନ୍ତୁ, ତେବେ ସମ୍ବେଦନା କ'ଣ ଦେଖିବେ? ଭ୍ରାନ୍ତ ହୋଇଯାଆନ୍ତି। ବୁଝିନେବା ଉଚିତ କି ଶରୀରରେ ଯାହା କିଛି ଅନୁଭବ ହୁଏ, ଆଉ ଶରୀରର ସ୍ୱାଭାବିକ ଅନୁଭୂତି, ଶରୀରର ଯାହା ଧର୍ମ, ଗରମ ହେବା ଶରୀରର ଧର୍ମ, ଝାଳ ବୋହିବା ଶରୀରର ଧର୍ମ, ଧଡ଼କିବା ଶରୀରର ଧର୍ମ, ଓଜନିଆ ଲାଗିବା ଶରୀରର ଧର୍ମ, ଶୀତଳ ହେବା ଉଷ୍ଣ ହେବା ଶରୀରର ଧର୍ମ, ଏହା ଶରୀରର ନିଜର ସ୍ୱଭାବ, ଏହାର ପ୍ରକୃତି। ତେଣୁ ଯେଉଁ ପ୍ରାକୃତିକ ଅନୁଭୂତି ଆପଣା ଛାଏଁ ପ୍ରକଟ ହେଉଛି, ବାସ୍ ତାକୁ ତଟସ୍ଥ ଭାବରେ ଜାଣିବାର ଅଛି। ସମ୍ବେଦନା ଏହା ବା ତାହା ତା'ର ମହତ୍ତ୍ୱ ନାହିଁ। ମହତ୍ତ୍ୱ ଏହି କଥାର ଅଛି କି ସମ୍ବେଦନା ହେବାବେଳେ ମୁଁ ତାକୁ ଆପଣା ପୁରୁଣା ସ୍ୱଭାବ ମୁତାବକ ଭୋକ୍ତା ଭାବରେ ଭୋଗିଲି। ସୁଖଦ ଆସିଲା ତ ତା'ର ସୁଖ ଭୋଗିଲି, ଦୁଃଖଦ ଆସିଲା ତ ତା'ର ଦୁଃଖ ଭୋଗିଲି। କ'ଣ ଭୋକ୍ତା ଭାବରେ ଭୋଗିଲି ଅଥବା ଦ୍ରଷ୍ଟା ଭାବରେ, ସାକ୍ଷୀ ଭାବରେ, ତଟସ୍ଥ ଭାବରେ କେବଳ ଜାଣିଲି? ଭୋକ୍ତା ଭାବ ବାହାରି ଯାଉ, ତେବେ ସାଧନାର ଧ୍ୟେୟ ଏହା କି ନିଜ ମାନସର ଅନ୍ତର୍ମନସ୍ଥିତ ମାନସର ସେହି ସ୍ୱଭାବ ଯିଏ ସର୍ବଦା ଭୋକ୍ତା ଭାବରେ ଜୀବନ ଜିଉଁଛି, ତାକୁ ଭୋକ୍ତା ଭାବରୁ ବାହାର କରି ଦ୍ରଷ୍ଟା ଭାବରେ କିପରି ପୁଷ୍ଟ କରିଦେବା, ସାକ୍ଷୀ ଭାବରେ କିପରି ପୁଷ୍ଟ କରିଦେବା, ତଟସ୍ଥ ଭାବରେ କିପରି ପୁଷ୍ଟ କରିଦେବା। କାରଣ ଯେବେ ଯେବେ ଭୋଗୁଛି, ସୁଖ ଭୋଗୁଛି, ତ ତା ପ୍ରତି ଆସକ୍ତି ଜନ୍ମାଉଛି, ଆହୁରି ରାଗ ଜନ୍ମାଉଛି, ଆହୁରି ରାଗ ଜନ୍ମାଉଛି, ଦୁଃଖ ଭୋଗୁଛି ତ ତା ପ୍ରତି ଦ୍ୱେଷ ଜନ୍ମାଉଛି, କୁମନୋଭାବ ଜନ୍ମାଉଛି। ପୁରୁଣା ସ୍ୱଭାବ ତ ଏପରି ହିଁ ଥିଲା, ରାଗ ଜନ୍ମାଇବାର, ଦ୍ୱେଷ ଜନ୍ମାଇବାର, ଏବେ ଆମେ ସେହି ସ୍ୱଭାବକୁ ବଢ଼ାଇ ଚାଲିଛନ୍ତି। ତେବେ ଆପଣ ଗଣ୍ଠି ବାନ୍ଧି ଚାଲିଛନ୍ତି, ଗଣ୍ଠି ବାନ୍ଧି ଚାଲିଛନ୍ତି, ଆପଣ ଅସ୍ଥିରତା ବଢ଼ାଇ ଚାଲିଛନ୍ତି, ଆପଣ ମଳି ଚଢ଼ାଇ ଚାଲିଛନ୍ତି, ମୁକ୍ତ କିପରି ହେବା? ସେହି ସ୍ୱଭାବକୁ ଭାଙ୍ଗିବାର ଅଛି। ଏଥିପାଇଁ ସମ୍ବେଦନାର ଦର୍ଶନ କରିବାକୁ ଲାଗିଛନ୍ତି କି ବରଂ ଯେପରି ସମ୍ବେଦନା ହେଉ, କୌଣସି ସମ୍ବେଦନାକୁ ଆରେ ଏହା ତ ତାତି ଅଟେ, ତେବେ ପାଗର ତାତି ଅଟେ ବାବା, ଏହାକୁ କାହିଁକି ଦେଖିବା, ଏହା ତ ହେବ, ଆରେ ହେବ, ଆଜି ପର୍ଯ୍ୟନ୍ତ ଏହାକୁ ଭୋଗୁଥିଲେ ନା, ଏବେ ଆମେ ଭୋଗିବା ନାହିଁ, ଏବେ ଏହାକୁ ଭୋକ୍ତା ଭାବରେ ନୁହେଁ ତାକୁ ସାକ୍ଷୀ ଭାବରେ ଦେଖିବା। ଅବଶ୍ୟ ପାଗର ତାତି ଅଟେ, ପାଗର ଝାଳ ଅଟେ, ତ କ'ଣ ହେଲା, ଆମେ ତାକୁ କିପରି ଦ୍ରଷ୍ଟା ଭାବରେ, ସାକ୍ଷୀ ଭାବରେ ଦେଖିବା। ଆରେ ଭାଇ, ଇଏ ତ ଘଣ୍ଟାଏ ଧରି ବସେଇଦେଲେ, ପାଦ ଖୋଲିଲୁ ନାହିଁ, ଏଥିପାଇଁ ପୀଡ଼ା ହେବାକୁ ଲାଗିଲା, ଏହାକୁ କ'ଣ ଦେଖିବି, ଏ ତ ହେବ ହିଁ, ସ୍ୱାଭାବିକ ଅଟେ। ଆରେ ଯାହା ସ୍ୱାଭାବିକ ଅଟେ ତାକୁ ହିଁ ଦେଖିବା ଶିଖାଯାଉଛି, କୌଣସି ଅସ୍ୱାଭାବିକ, ଅସାଧାରଣ, ଅଲୌକିକ ଅନୁଭୂତି ପାଇଁ ଏଠାକୁ ଆସିନାହାନ୍ତି। ଯାହା ସ୍ୱାଭାବିକ ଅନୁଭୂତି ଅଟେ, ବସିଛନ୍ତି ଆଉ ପୀଡ଼ା ହେଲା, ଏ ପର୍ଯ୍ୟନ୍ତ ତ ପୀଡ଼ାକୁ ଭୋଗୁଥିଲେ, ହାଏରେ ମଲିରେ ବହୁତ ପୀଡ଼ା ହେଉଛି ରେ, ବହୁତ ପୀଡ଼ା ହେଉଛି ରେ, ଏବେ ତାକୁ କିପରି ସାକ୍ଷୀ ଭାବରେ ଦେଖିବା, ତା ସହିତ କିପରି ମୁଁ ମୋର ଭାବ ତୁଟାଇବା, ଆଉ ତାକୁ ବୁଝିବା କି ଦେଖ, ଇଏ ନିତ୍ୟ ଶାଶ୍ୱତ ଧ୍ରୁବ ଅଟେ ଅଥବା ଅନିତ୍ୟ ନଶ୍ୱର ଭଙ୍ଗୁର ଅଟେ। ଏହି ପ୍ରକାର ଦେଖିଯିବା ଦେଖିଯିବା ତ ଜାଣିପାରିବା କି ଏହା ତ ନଶ୍ୱର ଅଟେ, ଭଙ୍ଗୁର ଅଟେ, ବଦଳି ଯାଉଛି, ଦେଖ ବଦଳିଗଲା ନା। ତେଣୁ ତାକୁ ସାକ୍ଷୀ ଭାବରେ କିପରି ଦେଖିବା ତାହା ଶିଖିବା। ଆରେ ଇଏ ତ ମୋତେ ଗଣ୍ଠିବାତ ରୋଗ ବହୁତ ପୁରୁଣା, ଏହି ପୁରୁଣା ରୋଗ ଯୋଗୁଁ ମୋତେ ପୀଡ଼ା ଆସିଲା, ଏହାକୁ କ'ଣ ଦେଖିବି ବାବା, ଇଏ ତ ଅଛି। ଆରେ ତାକୁ ହିଁ ଦେଖିବାର ଅଛି, ଗଣ୍ଠିବାତର ପୀଡ଼ା ତୋତେ ପୂର୍ବେ ବି ଥିଲା, କିନ୍ତୁ ଯେବେ ଯେବେ ଗଣ୍ଠିବାତର ପୀଡ଼ା ଆସୁଥିଲା ତେବେ ଭୋକ୍ତା ଭାବରେ କାନ୍ଦୁଥିଲୁ, ତା'ର ଦୁଃଖ ଭୋଗୁଥିଲୁ, ଏବେ ତ ଭୋକ୍ତା ଭାବରୁ ବାହାରି ତାକୁ ଦ୍ରଷ୍ଟା ଭାବରେ ଦେଖିବାକୁ ଶିଖ। ତେଣୁ ଇଏ ଯେତେ ସବୁ ସମ୍ବେଦନା ହେଉଛି ସେଗୁଡ଼ିକ ତ କେବଳ ଆଲମ୍ବନ ଅଟନ୍ତି କି ଏହି ଆଲମ୍ବନର ଆଧାରରେ ଆମ ମାନସର ସ୍ୱଭାବ ବଦଳାଇବା ପାଇଁ ଆସିଛନ୍ତି। ତେଣୁ ଯେଉଁ ଯେଉଁ ସମ୍ବେଦନା ହେଉଛି ଯେକୌଣସି କାରଣରୁ ହେଉଥାଉ ତାକୁ ଦ୍ରଷ୍ଟା ଭାବରେ ସାକ୍ଷୀ ଭାବରେ ତଟସ୍ଥ ଭାବରେ କିପରି ଜାଣିବା, ବାସ୍ ଏହା ହିଁ ସାଧନା। ଅନ୍ୟଥା ଭ୍ରାନ୍ତ ରହିଯିବା। କୌଣସି ଅଲୌକିକ ଅନୁଭୂତି, କୌଣସି ଅସାଧାରଣ ଅନୁଭୂତି, କୌଣସି ଅସାମାନ୍ୟ ଅନୁଭୂତି ତା ଫେରରେ ପଡ଼ିଗଲେ କିଛି ମିଳିବ ନାହିଁ। ଗୋଟିଏ ଘଟଣା, କେତେ ବର୍ଷ ପୂର୍ବେ ଯେବେ ମୁଁ ପ୍ରଥମଥର ଏହିପରି ଦଶ ଦିନିଆ ଶିବିରକୁ ଗଲି, ତେବେ କୌଣସି ପୁରୁଣା ପୁଣ୍ୟ ମଧ୍ୟ ଥିବ। ଆରେ ବହୁତ ବଡ଼ କଥା ଏହା ହେଲା କି ଗୁରୁଜୀ ଶୀଘ୍ର ବତେଇଦେଲେ। ମନରେ ଗୋଟିଏ ପ୍ରଶ୍ନ ଉଠିଲା ଆଉ ଗୁରୁଜୀଙ୍କୁ ଏହି ପ୍ରଶ୍ନ ପଚାରିଦେଲି, ଆପଣଙ୍କ ଏଠାରେ ଏହି ମାନ୍ୟତା ତ ନାହିଁ, ଆପଣ ତ ଆତ୍ମାକୁ ମାନନ୍ତି ନାହିଁ, ଆଉ ଆତ୍ମା ବିନା କାହାର ମୁକ୍ତି ହେବ, ଏହି ଆତ୍ମା ବିନା ସୁଖ ଦୁଃଖ କିଏ ଭୋଗୁଛି, ଏଇଟା କ'ଣ ଗୋଟେ କଥା, ଏଇଟାକୁ ଟିକିଏ ବୁଝାନ୍ତୁ ତ ମୋତେ। ସେ କହିଲେ, ଦେଖ ଭାଇ, ତୋର ଯେଉଁ ମାନ୍ୟତା ଅଛି ଆମେ ତାକୁ ଖଣ୍ଡନ କରୁନାହୁଁ, ଆଉ ତୁ ବି ଖଣ୍ଡନ କରନା, ତାକୁ ଟିକିଏ ଗୋଟିଏ ଆଡ଼େ ରଖନା। ଏବେ ତ ତୋତେ ଯାହା ଅନୁଭବ ହେଉଛି, ଆଉ ଆଜି ପର୍ଯ୍ୟନ୍ତ ତୁ ତାକୁ ଭୋକ୍ତା ଭାବରେ ଭୋଗୁଥିଲୁ ଆଉ ବ୍ୟାକୁଳ ହେଉଥିଲୁ, ସେହି ସ୍ୱଭାବକୁ ବଦଳାଇବା ପାଇଁ ଠିକ୍ ଭାବେ ଦେଖ ତ, ଟିକିଏ ସାକ୍ଷୀ ଭାବରେ ଠିକ୍ କରି ଦେଖ ତ। ଆରେ ଭାଇ, ଭିତରେ କୌଣସି ଆତ୍ମା ଥିବ, ତେବେ ଦେଖୁ 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 ଆପେ ପ୍ରକାଶିତ ହୋଇଯିବ, ତୁ ତ ସତ୍ୟକୁ ହିଁ ଦେଖୁଛୁ ନା। ତେଣୁ ଦଶ ଦିନ ପାଇଁ ତ ଆମେ କହୁଛୁ କି ତୋର ମାନ୍ୟତାକୁ ଗୋଟିଏ ଆଡ଼େ ରଖ। ବାସ୍ ସେ କହିଲେ ଆଉ ମୁଁ ବୁଝିଗଲି, ତେବେ ଯେପରି ମୁକ୍ତିର ଦ୍ୱାର ଖୋଲିଗଲା। ଏହି ଜଞ୍ଜାଳ ଲାଗି ରହୁଥିଲା ଆମର ଦାର୍ଶନିକ ମାନ୍ୟତା କ'ଣ ହେଲା ରେ, ଆମର ଦାର୍ଶନିକ ମାନ୍ୟତା କୁଆଡ଼େ ଗଲା ରେ, ବର୍ଷ ବର୍ଷ ଧରି କଥା ଧରାପଡ଼େ ନାହିଁ। କହିଲି, ଭଲ କଥା, ଆତ୍ମା ଥିବ ତ ଆପଣା ସ୍ଥାନରେ ଥାଉ। ଆତ୍ମା ଅଛି ତେବେ ବି ରାଗ ଉତ୍ପନ୍ନ କରୁଛି ନା, ଦ୍ୱେଷ ଉତ୍ପନ୍ନ କରୁଛି ନା, ଆଉ କୌଣସି ବିଦ୍ୟା ମିଳୁଛି ଯାହା ଆମକୁ ରାଗରୁ ମୁକ୍ତ କରୁଛି, ଦ୍ୱେଷରୁ ମୁକ୍ତ କରୁଛି, ତେବେ କଲ୍ୟାଣର କଥା, ଏଥିରେ ଖରାପ କ'ଣ ଅଛି, କରିକି ତ ଦେଖେ, ଆଉ ମାତ୍ର ଦଶ ଦିନ ତ କରିବାର ଅଛି, କ'ଣ ହେଲା। ବାସ୍ ରାସ୍ତା ଖୋଲିଗଲା, ରାସ୍ତା ଖୋଲିଗଲା, ଆଉ ଦଶ ଦିନରେ ପୁରୁଣା ପୁଣ୍ୟ ବି ଥିବ, ପୁରୁଣା ଅଭ୍ୟାସ ବି ଥିବ, ମୁଁ ଜାଣିନାହିଁ, ବହୁତ କିଛି ଉପଲବ୍ଧ ହୋଇଗଲା। ଦଶ ଦିନରେ ହିଁ ବହୁତ କିଛି ଉପଲବ୍ଧ ହୋଇଗଲା, ତେବେ ରହି ହୁଏ ନା। ଯାହାକୁ କୌଣସି ଅମୂଲ୍ୟ ରତ୍ନ ମିଳିଯାଏ ରହି ହୁଏ ନା, ସେ ଚାହେଁ ଯେ ଏପରି ସମସ୍ତଙ୍କୁ ପ୍ରାପ୍ତ ହୋଇଯାଉ। ତେଣୁ ନିଜ ଘର ଲୋକଙ୍କୁ କହେ, ନିଜ ମିତ୍ରଙ୍କୁ କହେ, ନିଜ ସମ୍ପର୍କୀୟଙ୍କୁ କହେ, ପରିଚିତଙ୍କୁ ଅପରିଚିତଙ୍କୁ, ଆରେ ବହୁତ ଭଲ, ମୁଁ କରିକି ଦେଖିଲି, ତୁ ବି ଦେଖ, ତୁ ବି ଦେଖ। ଅନେକ ମିତ୍ରଙ୍କୁ କହିଲି, ସେମାନେ ଯିବାକୁ ଲାଗିଲେ। ଜଣେ ମିତ୍ର ସେଠାକାର ଖୁବ୍ ଧନବାନ, ଆମ ପରି ବେପାର କଲାବାଲା, ଇଣ୍ଡଷ୍ଟ୍ରି କଲାବାଲା, ତେବେ ବାସ୍ ସେଇଥିରୁ ବୁଝି ନେବା ଉଚିତ, ବଡ଼ ରୋଗୀ, ବଡ଼ ବ୍ୟାକୁଳ। ବେପାର କରିବା, ଉଦ୍ୟୋଗ କରିବା ମନ୍ଦ କଥା ନୁହେଁ, କିନ୍ତୁ ଯେବେ ଲୋକ ଭିତରେ ଧର୍ମକୁ ବୁଝେ ନା, ତେବେ ରୋଗୀ ହିଁ ରୋଗୀ, ବ୍ୟାକୁଳ ହିଁ ବ୍ୟାକୁଳ ହୋଇଥାଏ। ଆମେ ଜାଣିଥିଲୁ ବଡ଼ ବ୍ୟାକୁଳ ଅଟେ, କାରଣ ଆମେ ବି ତା ଭିତରେ ଦେଇ ଗତି କରିଥିଲୁ। ଆରେ ଏହି ବିଚରା ଏଠି ଦଶ ଦିନ ଶିଖିଯାଆନ୍ତା, ଏହାର କଲ୍ୟାଣ ହୋଇଯାଆନ୍ତା, ଏହି ଭାବ ମନକୁ ଆସିଲା। ବହୁତ ବୁଝାଇଲି, ମାନିଲା ନାହିଁ, ଦଶ ଦିନ ମୋ ପାଖରେ ସମୟ କୁଆଡ଼ୁ ଆସିବ, ମୁଁ ଏତେ ବ୍ୟସ୍ତ ମଣିଷ, ମୁଁ ଏମିତି, ଆଉ ମୋର ତ କୌଣସି ଅସୁବିଧା ନାହିଁ, ମୁଁ ବହୁତ ସୁଖୀ, ମୋର ଦୁଃଖ କ'ଣ, ଶୁଣେ ହିଁ ନାହିଁ କଥା। ପୁଣି ଆମର ମିତ୍ର ଯିଏ ଯିଏ ଶିବିରକୁ ଯାଇକରି ଆସିଲେ, ସେମାନେ କହିବାକୁ ଆରମ୍ଭ କଲେ। ଥରେ ସେ ମନ କଲା କି ଚାଲ ଦଶ ଦିନ ହୋଇଆସେ, ଚାଲି ଆସିଲା। ତେବେ ଯେମିତି ସମସ୍ତେ କଲେ, 3-3.5 ଦିନ ଆନାପାନ କରି ଚାଲିଲେ, ପୁଣି ବିପସନା ମିଳିଲା। ପରଦିନ ଯେପରି ଏଠି ପଛରେ ଶୂନ୍ୟାଗାର ଅଛି, ସେହିପରି ସେଠାରେ ମଧ୍ୟ ଶୂନ୍ୟାଗାର ଥିଲା। ଗୋଟିଏ ଗୋଟିଏ ଶୂନ୍ୟାଗାରରେ ଜଣେ ଜଣେ ବ୍ୟକ୍ତିକୁ ବସାଇ କରି ଗୁରୁଜୀ ତାଙ୍କୁ ଯାଇ ପଚାରନ୍ତି, ଚେକ୍ କରନ୍ତି, କ'ଣ ଭାଇ କ'ଣ ହେଲା, କିପରି ହେଲା। ଯିଏ ଭାରତୀୟ ହୋଇଥିବେ ତ ମୋତେ ସାଙ୍ଗରେ ନେଇଯାଆନ୍ତି ଅନୁବାଦ କରିବା ପାଇଁ। ତେବେ ଏହି ଭାଇର କୋଠରୀକୁ ମଧ୍ୟ ଗଲେ, ଦ୍ୱାରେ ଠକ୍ ଠକ୍ କଲେ, ସେ ଦ୍ୱାର ଖୋଲିଲା। ପ୍ରଥମ ପ୍ରଶ୍ନ ଏହା କଲେ, କ'ଣ ଭାଇ କି ସମ୍ବେଦନା ମିଳିଲା। କହିଲା, କିଛି ମିଳିଲାନି, କିଛି ମିଳିଲାନି, ଆଉ ଆମେ ଦେଖୁଛୁ ସେ ତାର କମିଜ ଖୋଲି ରଖିଛି, ଆପଣା ଗଞ୍ଜି ଖୋଲି ରଖିଛି, ଆପଣା ଧୋତି ଉପର ପର୍ଯ୍ୟନ୍ତ ଟେକି ଦେଇଛି। ଆରେ ଝାଳରେ ଜୁଡ଼ୁବୁଡ଼ୁ, ତୋର ଝାଳ ବୋହୁଛି ନା। ହଁ, ଝାଳ ତ ବୋହିବ ହିଁ, ଏଇ ଛୋଟ କୋଠରୀରେ ଏତେ ଗରମ, ତୋତେ ଗରମ ଲାଗିଲା ନା, ତେବେ ଗରମ ତ ଲାଗିବ, ଏତେ ଗରମ ପାଗ। ଆରେ ଭାଇ, ଏହାକୁ ଦେଖିବାର ଅଛି ନା, ତୋତେ ଗରମ ଲାଗିଲା, ଏ ପର୍ଯ୍ୟନ୍ତ ତ ଭୋଗୁଥିଲୁ, ତାକୁ ଦେଖନା ସାକ୍ଷୀ ଭାବରେ, ଝାଳ ବୋହିଲା, ଦେଖନା ତାକୁ ସାକ୍ଷୀ ଭାବରେ, ସେ କ'ଣ ଦେଖିବ ଗରମ, କ'ଣ ଦେଖିବ ଝାଳ, ସେ ତ ମୋ ମୁହଁକୁ ଦେଖୁଛି, କେବେ ଗୁରୁଜୀଙ୍କ ମୁହଁକୁ ଦେଖୁଛି, ଯେପରି ଆମେ ତାର ଥଟ୍ଟା କରୁଛୁ, ଇଏ କ'ଣ ଗୋଟିଏ କଥା। ମୁଁ ଏଠାକୁ ସାଧନା କରିବାକୁ ଆସିଛି, ଧ୍ୟାନ କରିବାକୁ ଆସିଛି, ଘରମକୁ ଦେଖିବି, ଝାଳ ବୁହାକୁ ଦେଖିବି, ଆରେ କେଉଁ ଆତ୍ମାର ଦର୍ଶନ କରନ୍ତ ତ କଲ୍ୟାଣ ହୋଇଯାଆନ୍ତା, କେଉଁ ପରମାତ୍ମାଙ୍କ ଦର୍ଶନ କରାନ୍ତ ତ କଲ୍ୟାଣ ହୋଇଯାଆନ୍ତା, ଆରେ ବାବା ଭଗବାନ ବୁଦ୍ଧଙ୍କ ସାଧନା ଅଟେ ତ ଭଗବାନ ବୁଦ୍ଧଙ୍କର ଦର୍ଶନ କରାଅ, ସେ ବି ଆମର ନବମ ଅବତାର ଥିଲେ, ତାଙ୍କର ଦର୍ଶନ କରିନେବି ତେବେ ବି କଲ୍ୟାଣ ହୋଇଯିବ, ଏହି ଶରୀରର ଦର୍ଶନ ଆଉ ସେ ପୁଣି ଗରମର ସେଇ ଝାଳର ଏଇଟା କ'ଣ ଗୋଟେ କଥା ହେଲା। ଆରେ ବାରମ୍ବାର ବୁଝାଇଲୁ, ବାବା ତୁ ଟିକେ ଭଲ ଭାବେ ବୁଝ, ଏ ସାଧନା ଏହି ପ୍ରକାରର, ଏହାଦ୍ୱାରା ତୋ ମନର ବିକାର ବାହାରିଯିବ, ରାଗ ବାହାରିଯିବ, ଦ୍ୱେଷ ବାହାରିଯିବ, ତୁ ଠିକ୍ କରି ବୁଝୁ ତ, କାହିଁ ବୁଝିବ। ଗୋଟିଏ ଗୋଟିଏ କରି 10 ଦିନ ହରାଇଦେଲା। ମନେ ମନେ ଦୁଃଖୀ ହେଲି କି ଏତେ ଅସୁବିଧାରୁ ତ ଏଇ ଲୋକକୁ ନେଇକରି ଆସିଥିଲି ଆଉ ତାକୁ କିଛି ବୁଝା ପଡ଼ିଲା ନାହିଁ, କାରଣ ଯେତେ ଥର ପଚାରେ କହିକି କିଛି ଖାସ ଅନୁଭବ ତ ହେଲା ନାହିଁ, ଏବେ ଯେଉଁ ସାଧାରଣ ଅନୁଭବ ହେଉଛି ତାକୁ ତ ସ୍ୱୀକାର କରୁନାହିଁ, ଆଉ କୌଣସି ଖାସ ଅନୁଭବ ଖୋଜୁଛି, କୌଣସି ଅଲୌକିକ ଅନୁଭବ ହେବା ଦରକାର, ତାହା ତ ହେଉନାହିଁ। ଇଏ ତ ଗରମ ଅଟେ, ଇଏ ତ ଥଣ୍ଡା ଅଟେ, ଇଏ ତ ଭାରିପଣ ଅଟେ, ଏହା ତ ହୋଇଥାଏ, ଏହାକୁ କ'ଣ ଦେଖିବି, ଏହାକୁ କ'ଣ ଦେଖିବି। ବର୍ଷେ ଗଲା, 1.5 ବର୍ଷ ଗଲା, ଆଉ ଆମର ବହୁତ କମନ୍ ଫ୍ରେଣ୍ଡସ୍, ସାଧାରଣ ମିତ୍ର, ତାର ବି ମିତ୍ର ଥିଲେ, ଆମର ବି ମିତ୍ର ଥିଲେ, ବହୁତ ଲୋକ ଗଲେ। ଯିଏ ଯାଇକରି ଆସିଲା ସେ କହିଲା ଇଏ ଲାଭ ହେଲା, ଇଏ ଲାଭ ହେଲା, ଇଏ ଲାଭ ହେଲା, ଶାରୀରିକ ବି, ମାନସିକ ବି, ଆଧ୍ୟାତ୍ମିକ ବି, ଖୁବ୍ ଖୁସି। ତେବେ ପୁଣି ତା ମନ ହେଲା କି ସମସ୍ତଙ୍କୁ ଲାଭ ହେଉଛି, ତେବେ ମୁଁ କିଛି ଭୁଲ କରିଛି, ତେଣୁ ମୋ ପାଖକୁ ଆସିଲା, ଗୁରୁଜୀ ତ ନେବେ ନାହିଁ, ଆପଣ ଚାଲନ୍ତୁ ଟିକେ ସୁପାରିଶ କରିଦିଅନ୍ତୁ, ଆଉ ଥରେ ପୁଣି 10 ଦିନ କରିବାକୁ ଚାହୁଁଛି, ଏଥର ତୁମେ ଯେମିତି କହିବ, ଗରମକୁ ଦେଖ ତ ଗରମକୁ ହିଁ ଦେଖିବି, ଝାଳକୁ ଦେଖ ତ ଝାଳକୁ ହିଁ ଦେଖିବି, ଥରେ ଆଉ 10 ଦିନର ସୁଯୋଗ ମିଳିଯାଉ। ଚାଲି ଆସିଲା, ଆଉ ଯେପରି ବତାଗଲା ଠିକ୍ ସେପରି କଲା, ଏକବାର ପ୍ରଗତି କରି କରି ଆଗେଇ ଗଲା, କଥା ବୁଝି ହେଇଗଲା ନା। ପୁରା ସାଧନା କ'ଣ, ଯଥାଭୂତ ଜ୍ଞାନ ଦର୍ଶନ, ଯଥାଭୂତ ଆପଣ ଛାଏଁ ଯାହା ହେଲା, ଯଥାକୃତ ନୁହେଁ ଆମେ ଏଥିରେ କିଛି କରିବା ନାହିଁ, ଯଥା ବାଞ୍ଛିତ ନୁହେଁ ଆମେ ଚାହିଁବା ଏମିତି ହୋଇଯାଉ, ଯଥା କଳ୍ପିତ ନୁହେଁ ଆମେ କୌଣସି କଳ୍ପନା କରିବା ନାହିଁ, ଯଥା ସଂକଳ୍ପିତ ନୁହେଁ ଆମେ କିଛି ଚିନ୍ତନ ମନନ କରିବା ନାହିଁ, ଯଥାଭୂତ ଆପଣା ଛାଏଁ ଆପେ ଆପେ ଯାହା ହେଲା ତାକୁ ଆମେ ତଟସ୍ଥ ଭାବରେ ଜାଣିନେଲେ, ଆପେ ଆପେ ଯାହା ହେଲା ଆମେ ତାକୁ ତଟସ୍ଥ ଭାବରେ ଜାଣିନେଲେ, ଜାଣିନେଲେ। ଏହାକୁ ପୁରାତନ ଭାଷାରେ କହୁଥିଲେ କି ଦର୍ଶନ ହେଲା, ଯେମିତି ଅଟେ ସେମିତି ଦର୍ଶନ ହେଲା, ମାନେ ଅନୁଭବ କରିନେଲେ, ଆଉ ଜ୍ଞାନ ଦ୍ୱାରା ଜାଣିନେଲେ। ତ କିପରି ଜ୍ଞାନ, ବୁଦ୍ଧିର ଜ୍ଞାନ ଏବେ ନୁହେଁ, ଏବେ ଅନୁଭୂତିର ଜ୍ଞାନ, ଯାହା ଅନୁଭବ ହେଲା ତାହାର ସ୍ୱଭାବ କ'ଣ ଉତ୍ପନ୍ନ ହେଉଛି, ବରଂ କେତେ ବି ପୀଡ଼ା ଆସୁନା କାହିଁକି, ଉତ୍ପନ୍ନ ହେଲା ସରଳ ବା ବିଳମ୍ବରେ ସମାପ୍ତ ହୋଇଗଲା ନା, ସାରା ଜୀବନ ତ ରହିଲା ନାହିଁ। ଉତ୍ପନ୍ନ ହେଲା, ନଷ୍ଟ ହୋଇଗଲା, ଗରମ ଲାଗିଲା, ଉତ୍ପନ୍ନ ହେଲା, ନଷ୍ଟ ହୋଇଗଲା, ଧକ ଧକ ହେଲା, ଉତ୍ପନ୍ନ ହେଲା, ନଷ୍ଟ ହୋଇଗଲା, ଆରେ ଉତ୍ପନ୍ନ ହେବା ନଷ୍ଟ ହେବା ଏହାର ସ୍ୱଭାବ ଅଟେ, ଏହା ଏହାର ଅନିତ୍ୟ ସ୍ୱଭାବ ଅଟେ, ଏହି କଥା ଅନୁଭୂତିରେ ଜାଣି ଚାଲିଯିବା ତ ଏହି ଶରୀର ପ୍ରତି ଯେଉଁ ଗଭୀର ଆସକ୍ତି ଉତ୍ପନ୍ନ କରି ନେଇଛନ୍ତି, ଆଉ ଏହା ଯୋଗୁଁ ଯେଉଁ ରାଗ ଉତ୍ପନ୍ନ କରିବାକୁ ଲାଗିଲେ, ଯେଉଁ ଦ୍ୱେଷ ଉତ୍ପନ୍ନ କରିବାକୁ ଲାଗିଲେ, ଯେଉଁଠି ସୁଖଦ ଅନୁଭୂତି ହେଲା ରାଗ ଉତ୍ପନ୍ନ କଲେ, ଦୁଃଖଦ ଅନୁଭୂତି ହେଲା ଦ୍ୱେଷ ଉତ୍ପନ୍ନ କଲେ, ସେହି ସ୍ୱଭାବକୁ ବଦଳାଇବାକୁ ଲାଗିଲେ ନା। ଆଉ ସ୍ୱଭାବ ବଦଳାଇବାର କାମ କରିବାକୁ ଆସିଛନ୍ତି ବାବା ଆମକୁ, ଏହି ଗରମ ସହ, ଥଣ୍ଡା ସହ, ଝାଳ ସହ କ'ଣ ସମ୍ପର୍କ, ଆମକୁ ତ ଆମର ସ୍ୱଭାବ ସହ ସମ୍ପର୍କ, ଅନ୍ତର୍ମନର ଗଭୀରତାରେ ଯାହା ଆମର ଅନ୍ତର୍ମନର ସ୍ୱଭାବ ହୋଇଯାଇଛି କି ଯେଉଁଠି ସୁଖଦ ଅନୁଭୂତି ହେଲା ସେଠି ରାଗ ଉତ୍ପନ୍ନ କର, ଯେଉଁଠି ଦୁଃଖଦ ଅନୁଭୂତି ହେଲା ସେଠି ଦ୍ୱେଷ ଉତ୍ପନ୍ନ କର, ଏପରି ତା'ର ସ୍ୱଭାବ ହୋଇଯାଇଛି, ଅନ୍ଧ ସ୍ୱଭାବ ହୋଇଯାଇଛି। ଉପର ଚିତ୍ତ ମାନେ ଯାହା ଆମର ବୁଦ୍ଧି, ସେ ତ ଖୁବ୍ ବୁଝୁଛି କି ଏହି ଶରୀର ନଶ୍ୱର ଅଟେ, ଭଙ୍ଗୁର ଅଟେ, ଆରେ ଇଏ ମୁଁ ନୁହେଁ, ଇଏ ମୋର ନୁହେଁ, ଇଏ ମୋର ଆତ୍ମା ନୁହେଁ, ଏହା ପ୍ରତି ରାଗ କରିବା ଅନୁଚିତ, ଦ୍ୱେଷ କରିବା ଅନୁଚିତ, ଆଉ ଏହି ପ୍ରକାର ବାରମ୍ବାର ଚିନ୍ତନ କରିଚାଲେ, ନଶ୍ୱର ଅଟେ, ଭଙ୍ଗୁର ଅଟେ, ଅନିତ୍ୟ ଅଟେ, ନଶ୍ୱର ଅଟେ, ଭଙ୍ଗୁର ଅଟେ, ଅନିତ୍ୟ ଅଟେ, ମୁଁ ନୁହେଁ, ମୋର ନୁହେଁ, ମୋର ଆତ୍ମା ନୁହେଁ, ଏ ସାରା ସଂସାର ଦୁଃଖ ଚିନ୍ତନ ଚାଲେ, ଭଲ ଚିନ୍ତନ, କିନ୍ତୁ ସେହି ଚିନ୍ତନର ଲାଭ କାହାକୁ ମିଳୁଛି, ଏହି ଉପରର ଚିତ୍ତକୁ ମିଳୁଛି, ଯାହାକୁ ଆଜିକାଲି ପଶ୍ଚିମର ଭାଷାରେ କନସିୟସ୍ ମାଇଣ୍ଡ ବା ସଚେତନ ମନ କହନ୍ତି। ଉପର ଉପର ଚିତ୍ତ ଟିକିଏ ମାତ୍ର, ବାକି ପୁରା ଭିତରର ଚିତ୍ତ କନସିୟସ୍ ମାଇଣ୍ଡର କଥା ଶୁଣେ ନା, ସଚେତନ ମନର କଥା ଶୁଣେ ନା, ଇଣ୍ଟେଲେକ୍ଟର କଥାକୁ ଶୁଣେ ନା, ବୁଦ୍ଧିର କଥା ଟିକିଏ ବି ଶୁଣେ ନା, ସେ ତ ଆପଣ ସ୍ୱଭାବର ଗୋଲାମ, ସେ ତ ସର୍ବଦା ଶରୀର ସହିତ ଯୋଡ଼ି ହୋଇ ରହିଥାଏ। ତେବେ ଏହି କଥା କୌଣସି ମହାପୁରୁଷ ଦେଖନ୍ତି କି ଏହି ଅନ୍ତର୍ମନକୁ ସୁଧାରିବା ପାଇଁ ଯିଏକି ଶରୀର ସହିତ ଯୋଡ଼ି ହୋଇ ରହିଛି ତା ପର୍ଯ୍ୟନ୍ତ ପହଞ୍ଚିବା ଦରକାର। ଶରୀରରେ କୌଣସି ସମ୍ବେଦନା ହେଉଛି ଆଉ ଏହି ଅନ୍ତର୍ମନ ତାକୁ ଚିହ୍ନି ନେଉଛି, ସୁଖ ଦେଖାଉଛି, ଦୁଃଖ ଦେଖାଉଛି, ରାଗ ଜନ୍ମାଉଛି, ଦ୍ୱେଷ ଜନ୍ମାଉଛି। ଆମେ ସେଠାରେ ପହଞ୍ଚି ହିଁ ନାହାନ୍ତି। ରାଗ କେଉଁଠି ଜନ୍ମୁଛି ସେଠି ପହଞ୍ଚି ହିଁ ନାହାନ୍ତି। ତେବେ ରାଗକୁ ବାହାର କରିବା କିପରି, ରାଗର ସ୍ୱଭାବ ବଦଳାଇବା କିପରି, ଦ୍ୱେଷ କେଉଁଠି ଜନ୍ମୁଛି ପହଞ୍ଚି ହିଁ ନାହାନ୍ତି, ତେବେ ଦ୍ୱେଷକୁ ବାହାର କରିବା କିପରି, ଏହି କାମ କରିବା ପାଇଁ ସାରା ସାଧନା କରୁଛନ୍ତି। ଏହାକୁ ଖୁବ୍ ଭଲ ଭାବେ ବୁଝିନେବା ଦରକାର। ତେବେ ସମ୍ବେଦନା ଯେମିତି ବି ଆସୁନା କାହିଁକି, ଆମେ ସେହି ସମ୍ବେଦନାକୁ ସାକ୍ଷୀ ଭାବରେ ଦେଖୁଛନ୍ତି କି ତାକୁ ଭୋକ୍ତା ଭାବରେ ଭୋଗୁଛନ୍ତି। ଏହାକୁ ଖୁବ୍ ବୁଝି ସୁଝି ଭୋକ୍ତା ଭାବରୁ ବାହାର ହୋଇ ସାକ୍ଷୀ ଭାବ, ତଟସ୍ଥ ଭାବ, ଦ୍ରଷ୍ଟା ଭାବ, ତା ପ୍ରତି ମୁଁ ମୋର ଭାବ ନ ରଖି ଯେମିତି ଅଛି ସେମିତି ଯଥାଭୂତ ଯଥାଭୂତ ଏପରି ତାକୁ ଦେଖି ଦେଖି ଚାଲିବେ, ତେବେ ଆଗକୁ ଆଗେଇ ଚାଲିବେ। ଯେଉଁ ଲୋକ ଯେତେ ଶୀଘ୍ର ଏହି କଥାକୁ ବୁଝିଯିବ ସେ ଠିକ୍ ଭାବେ କାମ କରିବ ଆଉ ଆଗକୁ ଆଗେଇ ଚାଲିଯିବ। ନହେଲେ ସମ୍ବେଦନା ତ ଆସିଲା ନାହିଁ, ସମ୍ବେଦନା ତ ଆସିଲା ନାହିଁ, ବହୁତ ଥର ଏହିପରି ହୋଇଥାଏ। କାରଣ ସମ୍ବେଦନା ଶବ୍ଦ ଧରିନିଅ କୌଣସି ଅନନ୍ୟ ସମ୍ବେଦନା ହେବା ଦରକାର, ଅନନ୍ୟ ଅନୁଭୂତି ହେବା ଦରକାର। କାଲି ଏହି ସହାୟକ ଆଚାର୍ଯ୍ୟ ପ୍ରଶ୍ନ କରିବେ, ଡାକିକରି ପଚାରିବେ, କ'ଣ ଭାଇ ତୁମକୁ ସମ୍ବେଦନା ମିଳିଲା? ଆମେ ଚାହୁଁଛୁ କେହି ଏପରି ଉତ୍ତର ନ ଦିଅନ୍ତୁ, କିନ୍ତୁ ତଥାପି ଏପରି ଉତ୍ତର ଦେବା ବ୍ୟକ୍ତି ଜଣେ ଦୁଇ ଜଣ ବାହାରି ପଡ଼ନ୍ତି। କେହି କହିବ କୌଣସି ସମ୍ବେଦନା ମିଳିଲା ନାହିଁ। ଆଉ ପୁଣି ଦ୍ୱିତୀୟ ପ୍ରଶ୍ନ ପଚରାଯିବ, କୌଣସି ସମ୍ବେଦନା ମିଳିଲା ନାହିଁ? ତେବେ ତୁମକୁ ଘଣ୍ଟାଏ ଧରି ବସାଇ ଦିଆଗଲା, ଆଉ କୁହାଗଲା ଗୋଡ଼ ବଦଳାଅ ନା, ହାତ ବଦଳାଅ ନା, ଆଖି ଖୋଲ ନା, ଆରାମରେ ବସି ରହିଲ। ଆରେ କେଉଁଠି ବସିପାରିଲି, 10 ଥର ବଦଳାଇବାକୁ ପଡ଼ିଲା। କ'ଣ ହେଲା, ଗୋଡ଼ରେ ଏତେ ପୀଡ଼ା ହେଲା, ଗୋଡ଼ରେ ଏତେ ପୀଡ଼ା ହେଲା କି ଘଣ୍ଟାଏ ଧରି ବସିପାରିଲା ନାହିଁ, ଆଉ କହୁଛି କିଛି ସମ୍ବେଦନା ତ ହେଲା ନାହିଁ। ଆରେ ସେଇ ପୀଡ଼ାଠାରୁ ଅଧିକ ବି କିଛି ସମ୍ବେଦନା ହେବ? ଏତେ ବଡ଼ ପୀଡ଼ା ହେଲା ଆଉ ପୁଣି କହୁଛି ସମ୍ବେଦନା ହେଲା ନାହିଁ, ତା'ର କାରଣ କ'ଣ? କି ସେ ସମ୍ବେଦନା କହିଲେ କୌଣସି ଅଲୌକିକ ଅନୁଭୂତିକୁ ମାନୁଛି? ଏହା ତ ଶରୀରର ସ୍ୱଭାବ ବାବା, ବସିଛନ୍ତି ତେବେ ପୀଡ଼ା ହେଲା, ଏହାକୁ କ'ଣ ଦେଖିବା? ଆମକୁ ତ ସମ୍ବେଦନା ଦେଖିବାର ଅଛି ନା, ଆମକୁ ତ ସମ୍ବେଦନା ଦେଖିବାର ଅଛି ନା। କେହି କେହି ପାଗଳ ବ୍ୟକ୍ତି ଯେବେ ଏଇ 3 ଦିନ ଆନାପାନର କାମ ଚାଲୁଥାଏ, ସେତେବେଳେ ବି ତାକୁ ଯେବେ ପଚରାଯାଏ କି ତୋତେ ଏଇଠାରେ ନାକ ତଳେ କିଛି ସମ୍ବେଦନା ମିଳିଲା, ଯେବେ କେହି ପଚାରେ ଏଠାରେ କିଛି ସମ୍ବେଦନା ମିଳିଲା, ତେବେ ହାତରେ ଏମିତି ନାକକୁ ରଗଡ଼ୁଥାଏ ଆଉ କହେ ନା ନା କୌଣସି ସମ୍ବେଦନା ମିଳିଲା ନାହିଁ, ତେବେ ଇଏ କ'ଣ କଲ? ଇଏ ତ କୁଣ୍ଡେଇ ହେଲା, ଟିକିଏ କୁଣ୍ଡେଇ ଦେଲି। କୁଣ୍ଡେଇ ହେବା ୟା ପାଇଁ ସମ୍ବେଦନା ହିଁ ନୁହେଁ, ସେ କୌଣସି ବହୁତ ଅଲୌକିକ କଥା ଖୋଜୁଛି। କୁଣ୍ଡେଇ ହେଉଛି ଆଉ କହୁଛି କୌଣସି ସମ୍ବେଦନା ନାହିଁ, ଏମିତି ଏମିତି ବି କେହି ଆସନ୍ତି, କ'ଣ କରିବେ, ବିଚାରା ଅବଧ ଅଟନ୍ତି ନା, ଦୟା ଆସେ ତାଙ୍କ ଉପରେ। ଏପରି ବି କେହି ଆସନ୍ତି, କହନ୍ତି କହନ୍ତି ଗୁରୁଜୀ ଆପଣ ଯେତେ ନାମ ନେଲେ ସେ ସବୁ ମିଳିଲା, ପୀଡ଼ା ବି ଆସିଲା, ଭାରିପଣ ବି ଆସିଲା, ଗରମ ବି ହେଲା, ଝାଳ ବି ବୋହିଲା, ଧଡ଼କିବା ହେଲା, ସବୁ ମିଳିଲା, କିନ୍ତୁ ସମ୍ବେଦନା ତ ମିଳିଲା ନାହିଁ ନା। ଏବେ ଏପରି ବ୍ୟକ୍ତିଙ୍କୁ କ'ଣ କହିବା? ବାରମ୍ବାର ବୁଝାଯାଉଛି ଆଉ ବାରମ୍ବାର ଏହିପରି ପ୍ରଶ୍ନ ଆସୁଛି, ଏତେ ଲୋକ ବସିଛନ୍ତି, ଆମେ ଚାହୁଁନାହୁଁ କି କେହି ଏ ପ୍ରକାର ପ୍ରଶ୍ନ କରନ୍ତୁ, କିନ୍ତୁ କରିବେ ନିଶ୍ଚୟ। ଏହା ଦେଖୁଛି ପ୍ରତି ଶିବିରରେ ଦେଖୁଛି କେହି ଜଣେ ଦୁଇ ଜଣ ଏପରି ପ୍ରଶ୍ନ କରିବା ବ୍ୟକ୍ତି ମିଳି ହିଁ ଯାଆନ୍ତି, ଶୁଣିବାକୁ ଚାହାନ୍ତି ନାହିଁ, ବୁଝିବାକୁ ଚାହାନ୍ତି ନାହିଁ, ଏମିତି 1000 ପ୍ରବଚନ କରୁଥାଅ, ସେ ତ ଆପଣ ମାନସିକ କରି ବସିଛି କୌଣସି ସମ୍ବେଦନା ମିଳିବ, ଆରେ କୌଣସି ସମ୍ବେଦନା ମିଳିବ କି ଅମୃତ ମିଳିବ ଜଣା ନାହିଁ, କ'ଣ ହୋଇଯିବ କ'ଣ ହୋଇଯିବ, ବୁଝନ୍ତି ହିଁ ନାହିଁ। ଆରେ ବାବା, ଶରୀରରେ ଯେଉଁ ସ୍ୱାଭାବିକ ଅନୁଭୂତି ହୋଇଥାଏ ତାକୁ ସମ୍ବେଦନା କୁହାଯାଉଛି, ତାହା ଶୁଣିବାକୁ ହିଁ ଚାହିଁବେ ନାହିଁ, ବୁଝିବାକୁ ହିଁ ଚାହିଁବେ ନାହିଁ, ତେବେ କ'ଣ କରିବେ, କିପରି ଆଗକୁ ବଢ଼ିବେ? ଖୁବ୍ ଭଲ ଭାବେ ବୁଝନ୍ତୁ, ଏହି ସମ୍ବେଦନାକୁ ଏଇଥିପାଇଁ ଦେଖୁଛନ୍ତି କି ଆପଣା ମନର ସ୍ୱଭାବକୁ ବୁଝିବାର କାମ କରୁଛନ୍ତି। ମନ ପ୍ରତିକ୍ରିୟା କରିବାର ଗୋଟିଏ ସ୍ୱଭାବ ତିଆରି କରି ନେଇଛି, ରାଗ ଜନ୍ମାଇବାର, ଦ୍ୱେଷ ଜନ୍ମାଇବାର, ତାକୁ ଅନୁଭୂତି ଦ୍ୱାରା ବୁଝିବାର କାମ କରୁଛନ୍ତି, ଯାହାଫଳରେ କି ତାକୁ ଓଲଟେଇ ପାରିବା। ଆଉ ପୁଣି ବିଧାତାର ବିଧାନକୁ ବୁଝିବାର କାମ କରୁଛନ୍ତି, ବିଧାତା କେଉଁ ପ୍ରକାର କାମ କରୁଛି। ଯେବେ ଯେବେ ଆମର ମାନସ ପ୍ରତିକ୍ରିୟା କରୁଛି ସେବେ ସେବେ ଆମେ ଦୁଃଖୀ ହୋଇଯାଉଛନ୍ତି, ଆଉ ପ୍ରତିକ୍ରିୟା କରିବା ବନ୍ଦ କରିଦେଲେ ଆମେ ଦୁଃଖରୁ ବାହାରି ଆସିବା। ଏହା ପ୍ରକୃତିର ଧରାବନ୍ଧା ନିୟମ, ଯାହା ସମସ୍ତଙ୍କ ଉପରେ ଲାଗୁ ହୋଇଥାଏ। ଏହି ବ୍ୟକ୍ତି ଯିଏ ସମ୍ୟକ ସମ୍ବୁଦ୍ଧ ହେଲେ, କେହି ବି ବ୍ୟକ୍ତି ସମ୍ୟକ ସମ୍ବୁଦ୍ଧ ହୋଇଯିବେ, ଅରନ୍ତ ହୋଇଯିବେ, ଏହି ନିୟମକୁ, ପ୍ରକୃତିର ନିୟମକୁ, ବିଶ୍ୱର ବିଧାନକୁ ଅନୁଭୂତିର ସ୍ତରରେ ଜାଣିବେ, ତେବେ ଯାଇ ହେବେ ନହେଲେ ହେବେ ନାହିଁ। କେବଳ ଚିନ୍ତନ ମନନ କରି କେହି ବୁଦ୍ଧ ହୋଇଯାଆନ୍ତିନି, ଅରହନ୍ତ ହୋଇଯାଆନ୍ତିନି। କୌଣସି ଶାସ୍ତ୍ରର ପ୍ରବଚନ କରି କେହି ବୁଦ୍ଧ ହୋଇଯାଆନ୍ତିନି, ଅରହନ୍ତ ହୋଇଯାଆନ୍ତିନି। ତର୍କ ବିତର୍କରୁ ହୋଇଯାଆନ୍ତି ନାହିଁ, ବ୍ରତ ଉପବାସ କରି ହୋଇଯାଆନ୍ତି ନାହିଁ, ପୁରା ବିଧାତାଙ୍କ ନିୟମକୁ ଅନୁଭୂତିରେ ଉତାରି ନେଇଥାନ୍ତି। ଏହି ବ୍ୟକ୍ତି ସିଦ୍ଧାର୍ଥ ଗୌତମ, ଏହାଙ୍କ ଜୀବନରେ ଅଜୀବ କଥା ଘଟିଛି। ରାଜକୁମାର ଅଟନ୍ତି, କିନ୍ତୁ ଜନ୍ମ ରାଜମହଲରେ ହୋଇନାହିଁ। ତାଙ୍କର ଜନ୍ମ କୌଣସି ଗଛ ମୂଳେ, ଖୋଲା ଆକାଶ ତଳେ, ଖୋଲା ପ୍ରକୃତିରେ ତାଙ୍କର ଜନ୍ମ ହୋଇଛି। ଘରଦ୍ୱାର ଛାଡ଼ି ସତ୍ୟର ଅନୁସନ୍ଧାନ କରିବାକୁ ଗଲେ, ତେବେ ଅବଶ୍ୟ 5-6 ବର୍ଷ କନ୍ଦରାରେ, ଗୁମ୍ଫାରେ, ଅନ୍ଧାରରେ ଧ୍ୟାନ କରୁଥିଲେ। କିନ୍ତୁ ଯେଉଁ ରାତିରେ ତାଙ୍କୁ ସମ୍ୟକ ସମ୍ବୋଧି ପ୍ରାପ୍ତ ହେଲା, ସେହି ରାତିରେ ଖୋଲା ଆକାଶ ତଳେ, ଗଛ ମୂଳରେ, ଖୋଲା ପ୍ରକୃତିରେ ସମ୍ୟକ ସମ୍ବୋଧି ପ୍ରାପ୍ତ ହେଲା, ସର୍ବଜ୍ଞତା ପ୍ରାପ୍ତ ହେଲା, ବିମୁକ୍ତି ପ୍ରାପ୍ତ ହେଲା। ଆଉ ତହିଁରୁ ଯେଉଁ କରୁଣା ଜାଗିଲା, ତେଣୁ ଲୋକଙ୍କୁ ବାଣ୍ଟିବାର ଯେଉଁ କାମ ଆରମ୍ଭ କଲେ, ପ୍ରଥମଥର ପାଇଁ ଧର୍ମ ବାଣ୍ଟିବାର ଯେଉଁ କାମ ଆରମ୍ଭ କଲେ, ଏହି ବିଦ୍ୟା ବାଣ୍ଟିବାର କାମ ଆରମ୍ଭ କଲେ, ତାହା ମଧ୍ୟ କୌଣସି ଗଛ ମୂଳରେ, ଖୋଲା ଆକାଶ ତଳେ, ଖୋଲା ପ୍ରକୃତିରେ କଲେ। ଆଉ 80 ବର୍ଷର ପାକଳ ବୟସରେ ଯେବେ ଆପଣ ଅନ୍ତିମ ଶ୍ୱାସ ଛାଡ଼ିଲେ, ତାହା ବି କୌଣସି ଗଛ ମୂଳେ, ଖୋଲା ପ୍ରକୃତିରେ, ଖୋଲା ଆକାଶ ତଳେ। ତେବେ ଜୀବନର ଏହି 4 ମହତ୍ତ୍ୱପୂର୍ଣ୍ଣ ଘଟଣାମାନ ଖୋଲା ପ୍ରକୃତିରେ ହେଲା। ସେହି ବ୍ୟକ୍ତି ବାହାର ପ୍ରକୃତିର ଖୁବ୍ ଅଧ୍ୟୟନ କରିଥିଲେ, ଖୁବ୍ ଅଧ୍ୟୟନ କରିଥିଲେ। ବାହାର ପ୍ରକୃତିର କୌଣସି ଲୋକ କେତେ ବି ଅଧ୍ୟୟନ କରିନେଉ, ତଦ୍ୱାରା ବୁଦ୍ଧ ହୋଇଯାଇପାରେ ନା। ଯେବେ ଆପଣା ଭିତରର ପ୍ରକୃତିକୁ ଅନୁଭବ କରିବାକୁ ଲାଗିଲେ, ବାହାର ପ୍ରକୃତିର କଥା ଚିନ୍ତନ ମନନ ଦ୍ୱାରା ବୁଝିବା, କେବଳ ବୁଦ୍ଧିର ସ୍ତରରେ ବୁଝିବା, ଆଉ ଏହି ଶରୀରର ଭିତରେ କ'ଣ ସତ୍ୟ ରହିଛି ଏହାକୁ ଅନୁଭୂତି ଦ୍ୱାରା ବୁଝିବା, ଦୁଇଟି ମଧ୍ୟରେ ବହୁତ ବଡ଼ ଅନ୍ତର। ନିଜ ଭିତରେ ଅନୁଭୂତିରୁ ଜାଣିବାକୁ ଲାଗିଲେ, ଆଉ ତାକୁ ଜାଣୁ ଜାଣୁ ମୁକ୍ତ ଅବସ୍ଥା ପର୍ଯ୍ୟନ୍ତ ପହଞ୍ଚିଗଲେ। ଏଥିପାଇଁ ଲୋକଙ୍କୁ ଏହା ହିଁ ଶିଖାଇଲେ କି 3.5 ହାତର ଶରୀର ଭିତରେ କ'ଣ ଅନୁଭୂତି ହେଉଛି। ଏ ପର୍ଯ୍ୟନ୍ତ ଯାହା ବି ସାଧନାର କ୍ରିୟା ଚାଲୁଥିଲା, ତାହା ଶରୀରରେ ହେଉଥିବା ସମ୍ବେଦନାକୁ ମହତ୍ତ୍ୱ ଦେଉନଥିଲା, କେବଳ ଚିନ୍ତନକୁ ମହତ୍ତ୍ୱ ଦେଉଥିଲା। ରାଗ କର ନାହିଁ ତ ଚିନ୍ତନ ଦ୍ୱାରା ରାଗ କର ନାହିଁ, ଦ୍ୱେଷ କର ନାହିଁ ଚିନ୍ତନ ଦ୍ୱାରା କର ନାହିଁ। ଏଇ ଦେଖ ରୂପ ଭଲ ଲାଗୁଛି କି ଖରାପ ଲାଗୁଛି, ଏହା ପ୍ରତି କୌଣସି ରାଗଦ୍ୱେଷ ନାହିଁ। ଶବ୍ଦ ଭଲ ଲାଗୁଛି ବା ଖରାପ, କୌଣସି ରାଗଦ୍ୱେଷ ନାହିଁ। ଇଏ ଚିନ୍ତନ ହିଁ ଚିନ୍ତନର କଥା, ବୁଦ୍ଧିର କଥା, ଭଲ ବୁଦ୍ଧିକୁ ନିର୍ମଳ କରିବ। କିନ୍ତୁ ବାକି ସାରା ମାନସ ଯେମିତିକି ସେମିତି ରହିଯିବ, ମୂଳ ସୁଧୁରିବ ନାହିଁ। ତେବେ ଏହି ବ୍ୟକ୍ତି ଖୋଜି ବାହାର କଲେ କି ଯେପର୍ଯ୍ୟନ୍ତ ଶରୀରରେ ହେଉଥିବା ସମ୍ବେଦନାର ଅନୁଭୂତିକୁ ଆଧାର କରି ରାଗଦ୍ୱେଷ ବାହାର କରା ନଯାଇଛି, ସେ ପର୍ଯ୍ୟନ୍ତ ଅନ୍ତର୍ମନର ସ୍ୱଭାବ ବଦଳିବାର ନାହିଁ। ତାହା ଯେବେ କରିବାକୁ ଲାଗିଲେ, ତେବେ ସାରା ପ୍ରକୃତିର ରହସ୍ୟ ଖୋଲିଗଲା। ପ୍ରତ୍ୟେକ ସାଧକଙ୍କ ପାଇଁ ସାରା ପ୍ରକୃତିର ରହସ୍ୟ ଖୋଲିଯିବ। ଭିତରେ ଦେଖୁ ଦେଖୁ ଏ ସାରା ଶରୀର, ଏ ସାରା ଚିତ୍ତ କେବଳ ତରଙ୍ଗ ହିଁ ତରଙ୍ଗ, ତରଙ୍ଗ ହିଁ ତରଙ୍ଗ, ଉତ୍ପାଦ ବ୍ୟୟ, ଉତ୍ପାଦ ବ୍ୟୟ, ଉତ୍ପାଦ ହେବା ନଷ୍ଟ ହେବା, ଉତ୍ପାଦ ହେବା ନଷ୍ଟ ହେବା। ଆଉ ପୁଣି ଦେଖିବା ବାହାରେ ପୁରା ବ୍ରହ୍ମାଣ୍ଡରେ, ସାରା ବିଶ୍ୱରେ ଏହା ହିଁ ଅଟେ, ଉତ୍ପନ୍ନ ହେବା ନଷ୍ଟ ହେବା। ସବୋ ଲୋକ ପକମ୍ପିତ, କିଛି ହେଉଛି ନଷ୍ଟ ହୋଇଯାଉଛି, ନଷ୍ଟ ହୋଇଯାଉଛି ପୁଣି ହେଉଛି, ହେଉଛି ନଷ୍ଟ ହୋଇଯାଉଛି ପୁଣି ହେଉଛି। ଆରେ ଏମିତି ଚାଲୁଛି, ଭିତରେ ବି ଏହିପରି ଚାଲୁଛି, ବାହାରେ ମଧ୍ୟ ଏହିପରି ଚାଲୁଛି। କିଛି ନିର୍ମାଣ ହୋଇ ଚାଲୁଛି, ବିଗିଡ଼ି ଯାଉଛି ପୁଣି ନିର୍ମାଣ ହୋଇଯାଉଛି, ବିଗିଡ଼ି ଯାଉଛି ପୁଣି ନିର୍ମାଣ ହୋଇଯାଉଛି। ଏଥିପାଇଁ ଭାରତର ପୁରାତନ ଭାଷାରେ ଏହାକୁ ଭବ କୁହାଗଲା, ନିର୍ମାଣ ହେଉଛି, ବିକମିଂ କହିବା ପାଇଁ ଇଏ ପ୍ରାଣୀ, ଇଏ ବ୍ୟକ୍ତି, ଇଏ ଅମୁକ, ଏମିତି ବ୍ୟବହାର ଜଗତ ପାଇଁ କହିବାକୁ ପଡ଼ିଥାଏ। ବସ୍ତୁତଃ କିଛି ନାହିଁ, କେବଳ ଭବ, ବିକମିଂ ପ୍ରତିକ୍ଷଣ ବଦଳି ହିଁ ଚାଲିଛି। ସାରା ବିଶ୍ୱ ଭୌତିକ ଚେତସିକ ସବୁ ପ୍ରତିକ୍ଷଣ ବଦଳି ଚାଲିଛି, ବଦଳି କରି ଫାଇନାଲ୍ ପ୍ରଡ଼କ୍ଟ ବା ଶେଷ ଉତ୍ପାଦ କିଛି ଆସିଗଲା, ଏବେ ଏଥିରେ ଆଉ କିଛି ବଦଳିବ ନାହିଁ, ଏପରି କିଛି ହିଁ ନାହିଁ, ବଦଳି ଚାଲିଛି। ଏଥିପାଇଁ ଭବ ସଂସାର ଭବ ଅଟେ, ନିର୍ମାଣ ହୋଇଚାଲୁଛି, ଆଉ ତା'ର ଧାରାର ସଂସରଣ ହୋଇଚାଲିଛି, ପ୍ରବାହ ଚାଲୁ ରହିଛି। ଏହି ଗୋଟିଏ କଥା ବୁଦ୍ଧି ଦ୍ୱାରା ନୁହେଁ, ଅନୁଭୂତିରୁ ବୁଝି ହୋଇଯାଉ। ଆଉ ଦ୍ୱିତୀୟ କଥା ବୁଝି ହେବାକୁ ଲାଗିବ କି ଯାହା କିଛି ନିର୍ମାଣ ହେଉଛି ବାହାରେ ଭିତରେ, ତା ପଛରେ କୌଣସି ନା କୌଣସି କାରଣ ରହିଛି। ବିନା କାରଣରେ କିଛି ନିର୍ମାଣ ହୁଏ ନା, କାରଣ ଅଛି ତ ତା'ର ପରିଣାମ ଅଛି, କାରଣ ଅଛି ତ ତା'ର ପରିଣାମ ଅଛି। ଗୋଟିଏ କାରଣ ଥିବ, ଅନେକ କାରଣ ଜୁଟିଯିବେ, କିନ୍ତୁ କାରଣ ଅଛି ତେବେ ପରିଣାମ ଅଛି। ଆଉ ଯେଉଁ ପରିଣାମ ଅଛି ଭବିଷ୍ୟତ ପାଇଁ ତାହା କାରଣ ହୋଇଗଲା। ସେହି କାରଣରୁ ପୁଣି କୌଣସି ପରିଣାମ ଆସିଲା, ପରିଣାମ କାରଣ ହୋଇଗଲା, ପୁଣି ପରିଣାମ ଆସିଲା। ବୀଜରୁ ଫଳ ଆସିଲା, ଫଳରୁ ବୀଜ ଆସିଲା, ବୀଜରୁ ଫଳ ଆସିଲା, ଫଳରୁ ବୀଜ ଆସିଲା। ଓହୋ, ଏହି ପ୍ରକାର ଏହି ସଂସାର ଚକ୍ର ଚାଲୁଛି, ଖୁବ୍ ବୁଝିହେବାକୁ ଲାଗିବ। ତୃତୀୟ କଥା ଯାହା ବୁଝିହେବାକୁ ଲାଗିବ, ସେହି ବ୍ୟକ୍ତିକୁ ବି ଆସିଲା ଆଉ ପ୍ରତ୍ୟେକ ସାଧକକୁ ଆସିବାକୁ ଲାଗିବ, ଯେପରି ବୀଜ ସେହିପରି ଫଳ ଆସିବ, କାରଣ ଯେପରି ହେବ ପରିଣାମ ସେହିପରି ଆସିବ। ବାହାର ଦୁନିଆରେ ତ ଦୈନିକ ଦେଖୁଛନ୍ତି, ଭିତରେ ବି ବୁଝିବାକୁ ଲାଗିବେ ଅନୁଭୂତିରୁ। ବାହାର ଦୁନିଆରେ ବନସ୍ପତି ଜଗତରେ ଏକାଭଳି ଘଟିଥାଏ। ଏଠି ଗୋଟିଏ ଆଖୁର ମଞ୍ଜି ଲଗାଇଲେ ଆଉ ତାର ପାଖରେ ହିଁ ଗୋଟିଏ ନିମ୍ବ ମଞ୍ଜି ପୋତିଦେଲେ, ସେହି ମାଟି, ସେହି ପାଣି, ସେହି ଆଲୋକ, ସେହି ପବନ, ଉଭୟ ବୀଜକୁ ସେହି ଶକ୍ତି ମିଳୁଛି, ସେହି ଉର୍ବରତା ମିଳୁଛି, ଫର୍ଟିଲାଇଜର ବା ସାର ମିଳୁଛି, ପ୍ରକୃତି ସହାୟତା କରୁଛି, ଆଉ ଫୁଟିକରି ଗୋଟିଏ ଚାରା ଗଛ ଠିଆ ହେଉଛି। ଏହି ଆଖୁ ଗଛକୁ କ'ଣ ହୋଇଗଲା? ଏହାର ଶିରା ଶିରା ମିଠା ହୋଇଗଲା। ଆଉ ଏହି ନିମ୍ବ ଗଛକୁ କ'ଣ ହୋଇଗଲା? ଏହାର ଶିରା ଶିରା ପିତା ହୋଇଗଲା। ତେବେ ଭାଇ, ଏହି ପ୍ରକୃତିକୁ, ଏହି ବିଧାତାକୁ କ'ଣ ବୁଝାପଡ଼ିଲା? ଅଥବା ଏ ପ୍ରକାର କହିବାକୁ ଚାହାନ୍ତ, ଏହି ପରମାତ୍ମାଙ୍କୁ, ଏହି ଆଲ୍ଲାମିଆଙ୍କୁ, ଏହି ପରମେଶ୍ୱରଙ୍କୁ କ'ଣ ବୁଝାପଡ଼ିଲା କି ଗୋଟିଏ ଉପରେ ତ ବଡ଼ କୃପା କରିଦେଲେ, ଅନ୍ୟ ଉପରେ କୋପ କରିଦେଲେ? ଆରେ, କେହି କାହା ଉପରେ କୃପା କରେ ନା, କେହି କାହା ଉପରେ କୋପ କରେ ନା। ପ୍ରକୃତିର ଧରାବନ୍ଧା ନିୟମ, ପ୍ରକୃତି କରେ କ'ଣ? ଏହି ବୀଜ କିପରି? ବାସ୍ ତାରି ଗୁଣ ଧର୍ମ ସ୍ୱଭାବ ପ୍ରକଟ କରିଦିଏ। ଆଖୁର ବୀଜ ମିଠା ଗୁଣରେ ପରିପୂର୍ଣ୍ଣ, ତାର ଗୁଣ ଧର୍ମ ସ୍ୱଭାବ ମିଠା ହିଁ ମିଠା। ତେବେ ଯାହା କିଛି ତହିଁରୁ ପ୍ରକଟ ହେବ, ଆପଣ ଛାଏଁ ତାର ଶିରା ଶିରା ମିଠା ହୋଇଯିବ। ଏହି ନିମ୍ବର ବୀଜ, ଏହାର ଗୁଣ ଧର୍ମ ସ୍ୱଭାବ ପିତା ହିଁ ପିତା, ଏଥିରୁ ଯାହା କିଛି ପ୍ରକଟ ହେବ ତାର ଶିରା ଶିରାରେ ପିତା ଗୁଣ ଆସିଯିବ, ବିଧାତାଙ୍କ ନିୟମ ଅଟେ। ସେହି ନିମ୍ବ ଗଛ ପାଖକୁ ଯିବି, ତିନିଥର ମୁଣ୍ଡ ନୋଇ ନମସ୍କାର କରିବି, ଫୁଲ ଚଢ଼େଇବି, ଦୀପ ଜଳେଇବି, ନୈବେଦ୍ୟ ବାଢ଼ିବି, ଆଉ ପୁଣି 108 ଥର ତାକୁ ପ୍ରଦକ୍ଷିଣ କରିବି, ଆଉ ପୁଣି ବସିକରି ହାତ ଯୋଡ଼ି ବଡ଼ କାତର କଣ୍ଠରେ ଖୁବ୍ କରୁଣ ସ୍ୱରରେ ପ୍ରାର୍ଥନା କରିବି, ହେ ନିମ୍ବ ଦେବତା, ମୋତେ ମିଠା ମିଠା ଆମ୍ବ ଦିଅ, ମୋତେ ମିଠା ମିଠା ଆମ୍ବ ଦିଅ। ସାରା ଜୀବନ କାନ୍ଦି କାନ୍ଦି ରହିଯିବି। ସେହି ନିମ୍ବ ଗଛ ମିଠା ଆମ୍ବ ଦେବ ନାହିଁ, ଦେଇପାରିବ ହିଁ ନାହିଁ। ମୋତେ ମିଠା ଆମ୍ବର ବହୁତ ଆଗ୍ରହ ଅଛି, ତେବେ ବୀଜ ପୋତିଲା ବେଳେ ନିମ୍ବର କାହିଁକି ପୋତିଲି? ହୁସିଆର ରହିବା ଦରକାର ଥିଲା, ଆମ୍ବରେ ହିଁ ବୀଜ ଲଗାଇଥାନ୍ତି। ମିଠା ଆମ୍ବର ବୀଜ ଲଗାଇଲେ ପୁଣି କାହା ଆଗରେ ଲୁହାବରା ଆଖିରେ କାନ୍ଦିବାର ଆବଶ୍ୟକତା ନାହିଁ। ମୁଁ ଆମ୍ବ ବୀଜ ଲଗାଇଛି ନା, ଆପଣ ଛାଏଁ ଆମ୍ବ ଫଳିବ, ମୋତେ ଚିନ୍ତା କରିବା ଦରକାର ନାହିଁ, ମୋତେ ପ୍ରାର୍ଥନା କରିବା ଦରକାର ନାହିଁ, ମୋତେ କାନ୍ଦିବା ଦରକାର ନାହିଁ। ତେବେ ମଞ୍ଜି ଲଗାଇବା ବେଳେ ଆମେ ସଜାଗ ନୁହନ୍ତି, ଆଉ ଯେବେ ଫଳ ଆସିବା ସମୟ ଆସେ ତେବେ ଆମ ଉପରେ କାହାର କୃପା ହୋଇଯାଉ, ଅମୁକ ଦେବୀର, ଦେବତାଙ୍କର, ଈଶ୍ୱରଙ୍କର, ବ୍ରହ୍ମଙ୍କର, ଗୁରୁ ମହାରାଜଙ୍କର କାହାରି କୃପା ହୋଇଯାଉ, ଯେପର୍ଯ୍ୟନ୍ତ ଲୋକ ଏହି ଭ୍ରାନ୍ତିରେ ପଡ଼ି ରହିଥାଏ, ଭଟକୁଥାଏ, ବ୍ୟାକୁଳ ହେଉଥାଏ, ତାକୁ ବିଧାତାଙ୍କ ବିଧାନ ବୁଝାପଡ଼ି ନାହିଁ, କିପରି ଆପଣଙ୍କୁ ସୁଧାରିବ? ଯେଉଁଦିନ ଯେଉଁ ବ୍ୟକ୍ତି ଏହି କଥାକୁ ବୁଝିପାରିବ କି ଯେପରି ମୋର କର୍ମର ବୀଜ ସେହିପରି ଫଳ, ଏଥିରେ କେହି ଅନ୍ୟ ବ୍ୟକ୍ତି ନା ସୁଧାର କରିପାରିବ ନା ବିଗାଡ଼ି ପାରିବ, ମୁଁ ଆମ୍ବ ବୀଜ ଲଗାଇଛି ତାର ନିମ୍ବ ଫଳ ଆସିଯିବ ଏପରି କେହି କିଛି କରିପାରିବେ ନାହିଁ, ମୁଁ ନିମ୍ବ ବୀଜ ଲଗାଇଛି ତାର ଆମ୍ବ ଫଳ ଆସିଯିବ ଏପରି କେହି କିଛି କରିପାରିବେ ନାହିଁ, କେତେ ବଡ଼ ଶକ୍ତିଶାଳୀ ଯେ ହେଉନା କାହିଁକି, ଏହି କଥାକୁ ଯେଉଁ ଲୋକ ଯେତେ ଶୀଘ୍ର ବୁଝିଯିବ ସେ ବୀଜ ବୁଣିବା ସମୟରେ ସତର୍କ ରହିବାକୁ ଆରମ୍ଭ କରିଦେବ। କର୍ମର ବୀଜ କିପରି, କର୍ମର ବୀଜ କିପରି, ଅନ୍ୟଥା ଭ୍ରାନ୍ତିରେ ରହିବ। ଭଗବାନଙ୍କ ଜୀବନକାଳର ଗୋଟିଏ ଘଟଣା, ଜଣେ ଭାଇ ଆସିଲେ ଭଗବାନଙ୍କ ପାଖକୁ, କାନ୍ଦିବାରେ ଲାଗିଛି, କାନ୍ଦିବାରେ ଲାଗିଛି। କ'ଣ ହେଲା? କାନ୍ଦିବାରେ ଲାଗିଛି। ଆରେ ହେଲା କ'ଣ ବତା ତ ମହାରାଜ, କାଲି ମୋର ବୁଢ଼ା ବାପା ମରିଗଲେ। ଆ ମରିଗଲେ ତ ମରିଗଲେ, କାନ୍ଦିଲେ ତ ଫେରିବାର ନାହିଁ, କାନ୍ଦି କରି କ'ଣ ମିଳିବ? ତା ତ ବୁଝିଛି ଆସିବାର ନାହିଁ, କିନ୍ତୁ ମୁଁ କ'ଣ କରିବି? ମୁଁ ତ ଆପଣଙ୍କ ପାଖକୁ ଗୋଟିଏ ମିନତି ନେଇ ଆସିଛି, ଗୋଟିଏ ପ୍ରାର୍ଥନା ନେଇ ଆସିଛି। କ'ଣ କ'ଣ ପ୍ରାର୍ଥନା ନେଇ ଆସିଛୁ? ମହାରାଜ, ଆପଣ ମୋ ବାପାଙ୍କ ପାଇଁ କିଛି କରିଦିଅନ୍ତୁ ନା। ଏବେ ମୁଁ ତୋ ବାପାଙ୍କ ପାଇଁ କ'ଣ କରିଦେବି ରେ? ମହାରାଜ ସବୁ କରୁଛନ୍ତି ନା, ବାକି ସବୁ ଲୋକ କରିଦେଉଛନ୍ତି ନା, ଏଇ ଛୋଟ ଛୋଟ ପଣ୍ଡା ପୂଜାରୀ କୌଣସି କର୍ମକାଣ୍ଡ କରିଦେଉଛନ୍ତି, ସିଆଡ଼େ ଦ୍ୱାର ଖୋଲିଯାଉଛି, ସ୍ୱର୍ଗର ଦ୍ୱାର ଖୋଲିଯାଉଛି, ଏକବାର ଏଣ୍ଟ୍ରି ଭିସା ବା ଅନୁମତିପତ୍ର ମିଳିଯାଉଛି। ଆପଣଙ୍କ ପରି ମହାପୁରୁଷ ଆପଣ କୌଣସି କର୍ମକାଣ୍ଡ କରାଇଦେବେ ତେବେ କେବଳ ଏଣ୍ଟ୍ରି ଭିସା ନୁହେଁ, ପରମାନେଣ୍ଟ ଷ୍ଟେ ମିଳିଯିବ, ଗ୍ରୀନ୍ କାର୍ଡ଼ ମିଳିଯିବ, ମାନେ ପ୍ରବେଶ ପାଇଁ ଅନୁମତିପତ୍ର ନୁହେଁ, ଚିରଦିନ ପାଇଁ ରହଣି ହୋଇଯିବ, ସବୁଜ ପତ୍ର ମିଳିଯିବ। କିଛି ତ କରନ୍ତୁ ମହାରାଜ ମୋ ବାପା ପାଇଁ। ଭଗବାନ ଦେଖିଲେ ଇଏ ଭାବାବେଶରେ ଅଛି, ଏହାକୁ ହଜାରେ ବୁଝାଇଲେ ମଧ୍ୟ ଏହାର ବୁଦ୍ଧି କାମ କରିବ ନାହିଁ, ଇଏ କିଛି ବୁଝିବ ନାହିଁ। ତେବେ ତାଙ୍କର ବୁଝାଇବାର ଅଲଗା ଅଲଗା ଉପାୟ ହେଉଥିଲା, ତେଣୁ କହିଲେ ଯା ଭାଇ ବଜାରରୁ ଦୁଇଟି ମାଟିହାଣ୍ଡି ନେଇଆ। ଖୁବ୍ ଖୁସି ହେଲା, ଭଗବାନ କୌଣସି କର୍ମକାଣ୍ଡ କରାଇବେ, ଦୁଇଟା ମାଟିହାଣ୍ଡି ନେଇ ଆସିଲା। କହିଲେ ଗୋଟିଏରେ ଘିଅ ଭରିନେ, ଭରିନେଲା। କହିଲେ ଅନ୍ୟଟାରେ କଙ୍କଡ଼ପଥର ଭରିନେଲା। ଉଭୟର ମୁହଁ ବନ୍ଦ କରି ସିଲ୍ କରିଦେ, ଖୁବ୍ ଭଲ ଭାବେ କରିଦେଲା। ଏବେ ଏଇ ଯେଉଁ ପୋଖରୀ ଅଛି ନା ସେଥିରେ ବୁଡ଼େଇ ଦିଏ। ଉଭୟ ଆପଣା ଆପଣା ଓଜନ ଯୋଗୁଁ ତଳକୁ ଚାଲିଗଲେ, ଯାଇକରି ତଳେ ଲାଗିଗଲେ। ଏବେ କହିଲେ ଗୋଟେ ମୋଟା ବାଡ଼ି ଆଣ, ଦୁଇଟାକୁ ପିଠ ଭାଙ୍ଗିଦେ। ଖୁବ୍ ଖୁସି ହେଲା, ଭଗବାନ କେମିତିକା କର୍ମକାଣ୍ଡ କରାଉଛନ୍ତି। ଭାରତ ତ ଭାରତ, ଅତିବାଦର ଦେଶ। ଏହି ଦେଶରେ ଏପରି ଅତି ରହିଛି କି ଲୋକ ଉପରକୁ ଉଠି ଉଠି ଜଗତର ଗୁରୁ ହୋଇଯାଆନ୍ତି, ବିଶ୍ୱଗୁରୁ, ଲୋକଗୁରୁ ହୋଇଯାଆନ୍ତି, ସମ୍ୟକ ସମ୍ବୁଦ୍ଧ ହୋଇଯାଆନ୍ତି, ଅରନ୍ତ ହୋଇଯାଆନ୍ତି, ଜ୍ଞାନର ସବୁ ଦ୍ୱାର ତାଙ୍କ ପାଇଁ ଖୋଲିଯାଏ। ଏହା ଭାରତର ହିଁ ବିଶେଷତା। ଏପରି ଅନ୍ଧକାର ବି ଅଛି ଯେଉଁଠି ଲୋକ ଆପଣ ସାଧାରଣ ବୁଦ୍ଧିର ମଧ୍ୟ ପ୍ରୟୋଗ କରେ ନା, ଏପରି ଅନ୍ଧକାରରେ ପଡ଼ିଥାଏ। ଉଭୟ କଥା ଭାରତରେ ଏକସଙ୍ଗେ ଚାଲିଥାଏ। ତେବେ ଯେପରି ସେ ସମୟରେ ସେହିପରି ଆଜି ବି ଚାଲୁଛି। କାହାର ମା ବା ବାପା ମରିଗଲେ ପୁଅ ତାଙ୍କ ଶରୀରକୁ ଶ୍ମଶାନକୁ ନେଇ ଚିତା ଉପରେ ରଖେ, ନିଆଁ ଲଗାଏ, ଶରୀର ଜଳିବାକୁ ଲାଗେ, ଅଧା ଅଧି ଜଳିଯାଇଥାଏ, ତ ଗୋଟିଏ ମୋଟା ବାଡ଼ି ନେଇ ତାଙ୍କର କପାଳ କ୍ରିୟା କରେ, ତାଙ୍କ ମୁଣ୍ଡକୁ ଫଟାଏ। କଥା ତ ଏଇଥିପାଇଁ ଚାଲି ଆସିଥିବ, ପ୍ରତ୍ୟେକ କର୍ମକାଣ୍ଡ ତା ପଛରେ କୌଣସି କାରଣ ଥାଏ। ଏଥିପାଇଁ ଚାଲିଥିବ କି ସାରା ଶରୀର ପୋଡ଼ିଗଲା ପରେ ବି ଏହି ମୁଣ୍ଡ ଖପୁରି ଏତେ ଭାରି ହୋଇଥାଏ, ଏତେ କଠୋର ହୋଇଥାଏ, ଶୀଘ୍ର ଜଳେ ନା, ଏହାକୁ ଫଟେଇଦେଲେ ଜଳିଯିବ। ତେବେ କ'ଣ କରିବେ, ଅନ୍ୟ କେହି ଫଟାଇବ ତ ଘର ଲୋକଙ୍କୁ ଖରାପ ଲାଗିବ, ତେଣୁ ପୁଅ ହିଁ ଫଟାଉ। ଆଉ ପୁଅକୁ ବୁଝାଇ ଦିଆଗଲା କି ଏଠାରେ ଖପୁରୀ ଫାଟିଲା, ଆଉ ସେଠି ସ୍ୱର୍ଗର ଦୁଆର ଫିଟିଲା, ଏଣୁ ଫଟାଅ ଭାଇ, ତେଣୁ ବିଚାରା ଫଟାଏ। ଆରେ କିପରି କଥା, କେଉଁଠୁ ଚଳି ଆସିଛି, କ'ଣ ହେଲା, କର୍ମକାଣ୍ଡ ହୋଇଗଲା। ସମସ୍ତେ ଏପରି ମାନନ୍ତି ନାହିଁ, କିନ୍ତୁ କିଛି ଲୋକ ଆଜି ବି ଏପରି ମାନୁଛନ୍ତି। ଖୁବ୍ ଖୁସି ହେଲା କି ଏବେ ମୋ ବାପାଙ୍କ ଦାହ କର୍ମ ତ କାଲି କରି ଦିଆଯାଇଥିଲା, ଭଗବାନ ଏହି କର୍ମକାଣ୍ଡ କିପରି କରାଇଥାନ୍ତେ। ତେବେ ଏଇ ମାଟି ହାଣ୍ଡିକୁ ଭଙ୍ଗାଇ ସେହି କର୍ମକାଣ୍ଡକୁ ପୁରା କରାଉଛନ୍ତି। ଖୁବ୍ ଖୁସି ହେଲା, ମାଟି ହାଣ୍ଡି ଦୁଇଟାକୁ ଭାଙ୍ଗିଦେଲା। ଯେଉଁଥିରେ ଘିଅ ଥିଲା ସେହି ଘିଅ ଉପରକୁ ଆସି ଆସି ପାଣି ଉପରେ ଭାସିବାକୁ ଲାଗିଲା। ଯେଉଁଥିରେ କଙ୍କଡ଼ ପଥର ଥିଲା ସେହି କଙ୍କଡ଼ ପଥର ତଳେ ରହିଗଲା ପୋଖରୀ ତଳିରେ। ତାପରେ ଭଗବାନ କହିଲେ, ଦେଖ ଭାଇ, ଏତିକି କାମ ତ ମୁଁ କରାଇଦେଲି, ଏବେ ଡାକ ଆପଣ ପଣ୍ଡାଙ୍କୁ, ଡାକ ଆପଣ ପୂଜାରୀଙ୍କୁ, ଡାକ ସେ ସମସ୍ତଙ୍କୁ ଡାକ, ଆଉ ତାଙ୍କୁ କହ ଏଠି ବସି କରନ୍ତୁ ପ୍ରାର୍ଥନା, କରନ୍ତୁ ପ୍ରାର୍ଥନା। ଏ କଙ୍କଡ଼ ପଥର ତୁ ଉପରକୁ ଚାଲିଯା, ଉପରକୁ ଚାଲିଯା, ଏ ଘିଅ ତୁ ତଳକୁ ଚାଲିଯା, ତଳକୁ ଚାଲିଯା। ମହାରାଜ ଆପଣ ଇଏ କ'ଣ କହିବାକୁ ଲାଗିଲେ, ଆପଣ ତ ମୋର ଥଟ୍ଟା କରିବାକୁ ଲାଗିଲେଣି, ଏହା ବି କେବେ ଘଟିବାର କଥା? କଙ୍କଡ଼ ପଥର ପାଣିଠାରୁ ଭାରି, ତାହା ସର୍ବଦା ତଳେ ହିଁ ରହିବ, ଉପରକୁ ଆସିପାରିବ ନାହିଁ, ଏହା ବିଧାତାଙ୍କ ଧରାବନ୍ଧା ନିୟମ। ଆଉ ଘିଅ ପାଣିଠାରୁ ହାଲୁକା, ସର୍ବଦା ତା ଉପରେ ହିଁ ରହିବ, ତଳକୁ ଯାଇପାରିବ ନାହିଁ, ଏହା ବିଧାତାଙ୍କ ଧରାବନ୍ଧା ନିୟମ। ଆରେ ତୁ ବିଧାତାଙ୍କ ଧରାବନ୍ଧା ନିୟମକୁ ଏମିତି ବୁଝିବା ବ୍ୟକ୍ତି, ତୋ ବୁଝିବାରେ ଏତିକି କଥା ଆସିଲା ନାହିଁ, ତୋ ବାପା ସାରା ଜୀବନ କଙ୍କଡ଼ ପଥର ଭଳିଆ କାମ କରିଥିବେ, ତ ତଳକୁ ହିଁ ଯିବାରେ କିଏ ତାଙ୍କୁ ଉପରକୁ ଉଠାଇବ? ଆଉ ତୋ ବାପା ଯଦି ହାଲୁକା ଫୁଲକା ଘିଅ ଭଳିଆ କାମ କରିଥିବେ, ତେବେ ଉପରକୁ ହିଁ ଯିବେ, କିଏ ତାଙ୍କ ଗୋଡ଼ ଟାଣିପାରିବ? ବୁଝିବାକୁ ହିଁ ଚାହାନ୍ତି ନାହିଁ ନା? ବିଧାତାଙ୍କ ନିୟମକୁ ବା ପ୍ରକୃତିର ନିୟମକୁ ପ୍ରାଚୀନ କାଳରେ ଲୋକ ଧର୍ମ କହୁଥିଲେ। ଧର୍ମକୁ ବୁଝିବାକୁ ହିଁ ଚାହୁଁନାହାନ୍ତି, ଧର୍ମର ନିୟମକୁ ବୁଝିବାକୁ ହିଁ ଚାହୁଁନାହାନ୍ତି, ତେଣୁ ଭ୍ରାନ୍ତିରେ ରହୁଛନ୍ତି। ଏହି ସାଧନାକୁ କରି କରି ଧର୍ମର ସବୁ କଥା ବୁଝି ହେବାକୁ ଲାଗିବ। ମୋର ଯେପରି କର୍ମ ସେପରି ଫଳ, ଯେପରି କର୍ମ ସେପରି ଫଳ, ତେଣୁ ମୁଁ ନିଜ କର୍ମ ପ୍ରତି ସଜାଗ ରହେ। ପଛରେ ଯାହା କରିଛି ତାହା କରିଛି, ଏବେ ତ ଅତି କମ୍ରେ ନିଜ କର୍ମ ପ୍ରତି ସତର୍କ ରହେ, ଏହା ଶିଖିବା। ଯେବେ ଏହା ସ୍ୱୀକାର କରିନେବେ କି ମୋତେ ନିଜ କର୍ମ ପ୍ରତି ସଜାଗ ରହିବାର ଅଛି, ତେବେ ମନରେ ପ୍ରଶ୍ନ ଆସିବ, କେଉଁ କର୍ମ? କର୍ମ ତ ତିନି ପ୍ରକାର ହୋଇଥାଏ, ଶରୀର ଦ୍ୱାରା ବି କର୍ମ ହୁଏ, ବାଣୀ ଦ୍ୱାରା ବି କର୍ମ ହୁଏ, ଆଉ ମନ ଦ୍ୱାରା ବି କର୍ମ ହୁଏ, କେଉଁ କର୍ମ? ସାଧାରଣ ଲୋକଙ୍କ ବୁଝିବାରେ ଏ ଯେଉଁ ଶରୀରର କର୍ମ, ଏହା ବହୁତ ମହତ୍ତ୍ୱପୂର୍ଣ୍ଣ, କାରଣ ଖୁବ୍ ପ୍ରତ୍ୟକ୍ଷ, ବଡ଼ ପ୍ରଭାବଶାଳୀ। ବାଣୀର କର୍ମ ତାଠାରୁ ଟିକେ ହାଲୁକା, ଆଉ ମନର କର୍ମ କି କର୍ମ, ଏମିତି ମନରେ କୌଣସି କଥା ଆସିଲା ନ ଆସିଲା, କିନ୍ତୁ ଯେବେ ଭିତରେ ସତ୍ୟକୁ ଦେଖିବା ଆରମ୍ଭ କରିବେ, ତେବେ କଥା ବୁଝି ହୋଇଯିବ କି ଏଇ ଯେଉଁ ମନର କର୍ମ ଏହା ହିଁ ମୁଖ୍ୟ, ବାଣୀର କର୍ମ ଏତେ ମହତ୍ତ୍ୱ ରଖେ ନା, ଶରୀରର କର୍ମ ସେତେ ମହତ୍ତ୍ୱ ରଖେ ନା। ମହତ୍ତ୍ୱ ଏହି ଅର୍ଥରେ କି ଯେଉଁ ଫଳ ଆମକୁ ମିଳେ ତାହା ଶରୀରର କର୍ମ ପାଇଁ ମିଳେ ନା, ବାଣୀର କର୍ମ ପାଇଁ ମିଳେ ନା, ଆମର ମନର କର୍ମ ପାଇଁ ମିଳେ। କାରଣ ବାଣୀର କର୍ମ ଆଉ ଶରୀରର କର୍ମ ଅଟେ କ'ଣ, ମନ କର୍ମର ହିଁ ବାହ୍ୟ ପ୍ରକ୍ଷେପୀକରଣ, ପ୍ରକଟୀକରଣ। ମନର କର୍ମ ବାହାରେ ପ୍ରକଟ ହୋଇଥାଏ ତ ବାଣୀ ରୂପରେ ସମ୍ମୁଖକୁ ଆସେ, ଅଥବା ଶରୀରର କର୍ମ ରୂପରେ ସମ୍ମୁଖକୁ ଆସିଥାଏ। ଗୋଟେ ଉଦାହରଣରୁ ବୁଝନ୍ତୁ, କୌଣସି ବ୍ୟକ୍ତି ସହ ଆମର ସମ୍ପର୍କ ଭଲ ନାହିଁ, ତାଙ୍କୁ ଦେଖିଲା କ୍ଷଣି ମନ ନିଜ କାମ କରିବା ଆରମ୍ଭ କରିଦେଲା, ଖୁବ୍ କ୍ରୋଧ ଜନ୍ମାଇଲା, ଖୁବ୍ ଦୁର୍ଭାବନା ଜନ୍ମାଇଲା, ମନର କାମ ଆରମ୍ଭ ହୋଇଗଲା। ଖୁବ୍ ତୀବ୍ର ହେଲା, ଖୁବ୍ ତୀବ୍ର ହେଲା, ରହିହେଲା ନାହିଁ, ବାଣୀକୁ ଉତରି ଆସିଲା। ଆମେ ଗାଳିର ଦୁଇ ଚାରିଟା ଶବ୍ଦ କହିଦେଲୁ, ଅପମାନର ଦୁଇ ଚାରିଟା ଶବ୍ଦ କହିଦେଲୁ, ବାଣୀର ଦୁଷ୍କର୍ମ ହୋଇଗଲା। ଆହୁରି ଏଇ ମନର କର୍ମ ଆହୁରି ତୀବ୍ର ହେଲା, ଆହୁରି ତୀବ୍ର ହେଲା, ଶରୀରକୁ ଉତରି ଆସିଲା। ଆମେ ଦୁଇ ଚାପଡ଼ା ଲଗାଇଦେଲୁ, ଅଥବା ବନ୍ଧୁକ ପଡ଼ିଥିଲା ଧାଇଁ କରି ମାରିଦେଲୁ, ହତ୍ୟା କରିଦେଲୁ, ଶରୀରର ଦୁଷ୍କର୍ମ ହୋଇଗଲା। ଦେଖନ୍ତୁ, ଏହି ବାଣୀର ଦୁଷ୍କର୍ମ, ଏହି ଶରୀରର ଦୁଷ୍କର୍ମ ଅଟେ କ'ଣ? ମନର ଦୁଷ୍କର୍ମର ହିଁ ତ ସନ୍ତାନ, ମନର ଦୁଷ୍କର୍ମର ହିଁ ବାହ୍ୟ ପ୍ରକଟୀକରଣ। ବିଧାତା ମନର କର୍ମକୁ ଦେଖନ୍ତି, ବାଣୀ ଓ ଶରୀରର କର୍ମକୁ ଆଦୌ ଦେଖନ୍ତି ନାହିଁ। ଯେଉଁ ଫଳ ଆସିବାର ଅଛି ତାହା ମନ କର୍ମର, ଯେପରି ଦୁଷ୍କର୍ମର ସେହିପରି ସତ୍କର୍ମର। କୌଣସି ବ୍ୟକ୍ତିକୁ ଦେଖି ଆମ ମନରେ ବଡ଼ କରୁଣା ଜାତ ହେଲା, ବଡ଼ ଦୟା ଜାତ ହେଲା, ଏହା ମନର କର୍ମ ହେଲା। ଆଉ ଯେତିକି ଯେତିକି ତାହା ତୀବ୍ର ହେଲା, ତୀବ୍ର ହେଲା, ବାଣୀକୁ ଉତରି ଆସିଲା, ଆମେ ତାକୁ ଦୁଇ ଚାରିପଦ ଖୁବ୍ ଆଦରର ସାନ୍ତ୍ୱନାର କହିଦେଲୁ, ବାଣୀର ସତ୍କର୍ମ ହୋଇଗଲା। ଆହୁରି ତୀବ୍ର ହେଲା, ଆହୁରି ତୀବ୍ର ହେଲା, ଶରୀରକୁ ଉତରି ଆସିଲା, ଆମେ ଶରୀର ଦ୍ୱାରା ତାଙ୍କର ସେବା କରିଦେଲୁ, ତାଙ୍କୁ କିଛି ଦେଇଦେଲୁ, ତେବେ ଏହା ଶରୀରର ସତ୍କର୍ମ ହୋଇଗଲା। ଏହି ବାଣୀର ସତ୍କର୍ମ, ଏହି ଶରୀରର ସତ୍କର୍ମ ମନର ସତ୍କର୍ମର ହିଁ ତ ସନ୍ତାନ, ତା'ର ବାହ୍ୟ ପ୍ରକ୍ଷେପୀକରଣ, ଅନ୍ୟ କିଛି ନୁହେଁ। ତେବେ ବିଧାତା ଆମକୁ ଆମ ମନକର୍ମର ହିଁ ଫଳ ଦେଇଥାନ୍ତି, ଏହାକୁ ମଧ୍ୟ ଗୋଟିଏ ଉଦାହରଣରୁ ବୁଝନ୍ତୁ। ଉଦାହରଣ କେବଳ କଥାକୁ ବୁଝାଇବା ପାଇଁ, ଜଣେ ଖୁବ୍ ଧନ ଦୌଲତବାନ ଲୋକ ନିଜ ସାଙ୍ଗରେ ବହୁତ ଧନ ଦୌଲତ ନେଇ ଏକୁଟିଆ କୌଣସି ଜଙ୍ଗଲରେ ଯାଉଛି, ଯାତ୍ରା କରୁଛି, ଅନ୍ୟ ଦିଗରୁ କୌଣସି ଡାକ ଆସିଲା, ଆଉ ସେ ବୁଝିଗଲା କି ଏହି ଲୋକ ପାଖରେ ତ ବହୁତ ମାୟା ଅଛି, ବହୁତ ଧନ ଅଛି। ସେ ଆପଣ ଲୋଭବଶତଃ କହୁଛି ମୋତେ ସବୁ ଦେଇଦେ, ଏହି ଲୋକର ନିଜର ଲୋଭ ଅଛି, କହୁଛି ନା ଦେବି ନାହିଁ, ତେଣୁ ତାକୁ କ୍ରୋଧ ଆସୁଛି, କ୍ରୋଧବଶତଃ ଆପଣ ଛୁରୀ ବାହାର କରୁଛି ଆଉ ଏହା ପେଟରେ ଘୁଷି ଦେଉଛି, ଏବଂ ଏହାର ପରିଣାମ ସ୍ୱରୂପ ଏହି ଲୋକ ମରିଯାଉଛି। ଗୋଟିଏ ଘଟଣା ଘଟିଲା। ଦ୍ୱିତୀୟ ଘଟଣା, ଗୋଟିଏ ଲୋକର ପେଟରେ କୌଣସି ରୋଗ ହୋଇଗଲା, କୌଣସି ବଥ ହୋଇଗଲା, କୌଣସି ଅଲସର ହୋଇଗଲା, ଡାକ୍ତର ବିଭିନ୍ନ ପ୍ରକାରର ଉପଚାର କଲେ ଠିକ୍ ହେଲା ନାହିଁ, ତେଣୁ କହିଲେ ଭାଇ ଏବେ ତ ଗୋଟିଏ ମାତ୍ର ରାସ୍ତା ଅଛି, ତୁମେ କହିବ ତ ଏହାକୁ ଅପରେସନ୍ କରି ବାହାର କରିଦିଏ, କିଏ ଜାଣେ ଠିକ୍ ହୋଇଯାଇପାରେ, ଡାକ୍ତରବାବୁ କରନ୍ତୁ, ଏହା ହିଁ କରନ୍ତୁ, କୌଣସି ପ୍ରକାରେ ମୋତେ ବଞ୍ଚାନ୍ତୁ। ତେଣୁ ନିଜର ଅପରେସନ୍ ଥିଏଟରକୁ ନେଇଯାଇ ଶୁଆଇ ଦେଉଛନ୍ତି, ଆପଣ ଛୁରୀ ବାହାର କରୁଛନ୍ତି, ତା ପେଟରେ ପୁରାଉଛନ୍ତି। ଆଉ ଏପରି ସଂଯୋଗ ହେଉଛି କି ସେହି ସମୟରେ ସେହି ଲୋକର ମୃତ୍ୟୁ ହୋଇଯାଉଛି। ତେବେ ବତାଅ, ଏଇ ଯେଉଁ ବିଧାତା ଅଛନ୍ତି, ଯେଉଁ ପ୍ରକୃତି ଅଛି, ବା ଏ ପ୍ରକାର କହିଲେ ଯେଉଁ ପରମାତ୍ମା ଅଛନ୍ତି, ଆଲାମ୍ୟା ଅଛନ୍ତି, କ'ଣ ସେହି ଡାକକୁ ଆଉ ଡାକ୍ତରକୁ ଏକ ପ୍ରକାର ଦଣ୍ଡ ଦେବେ? ଆରେ କଦାପି ନୁହେଁ। ଚିତ୍ତର ଚେତନା କିପରି? ସେହି ଡାକୁର ଚିତ୍ତର ଚେତନା ଦୁର୍ଭାବନାରେ ଭରି ହୋଇଥିଲା, ଏହି ଡାକ୍ତରର ଚିତ୍ତର ଚେତନା ସଦ୍ଭାବନାରେ ଭରି ହୋଇଥିଲା। ପରିଣାମ ଯେପରି ଚିତ୍ତର ଚେତନା ସେହି ପ୍ରକାର ଆସିବ, ଶରୀରର କର୍ମ ଅନୁସାରେ ଆସିବ ନାହିଁ, ଏହିପରି ବାଣୀର କର୍ମ ଅନୁସାରେ ଆସିବ ନାହିଁ। ଆଉ ଗୋଟିଏ ଉଦାହରଣରୁ ବୁଝନ୍ତୁ, କୌଣସି ବ୍ୟକ୍ତି ସହିତ ଆମର 36ର ସମ୍ବନ୍ଧ ଅଛି, ପରସ୍ପର ପ୍ରତି ବଡ଼ ଦ୍ରୋହ ରହିଛି, ତାକୁ ଦେଖିବା କ୍ଷଣି ମନ କାମ କରିବା ଆରମ୍ଭ କରିଦେଲା, ଖୁବ୍ ଦ୍ୱେଷଜାତ କଲା, ବଡ଼ ଦ୍ରୋହଜାତ କଲା, ଆଉ ପୁଣି କ୍ରୋଧବଶତଃ ଗାଳି କରିବାକୁ ଲାଗିଲି, ବାଣୀ ଦ୍ୱାରା ଦୁଷ୍କର୍ମ କଲି, ଘୁଷୁରୀ, ପାଜି, ଗଧ। ଗୋଟିଏ ଘଟଣା ଘଟିଲା। ଦ୍ୱିତୀୟ ଘଟଣା, ମୋର ନିଜର ପୁତ୍ର କେଉଁଠି କାଦୁଅରେ ଧୂଳିରେ ଖେଳି କରି ଆସିଲା, ପୁରା କପଡ଼ା ମଇଳା କରି ଅସନା କରି ଆସିଲା, ତାକୁ ଦେଖି କହିଲି ଘୁଷୁରୀ, ପାଜି, ଗଧ। ଉଭୟ ଅବସ୍ଥାରେ ବାଣୀ ଦ୍ୱାରା ସେହି କାମ କଲି, ଘୁଷୁରୀ, ପାଜି, ଗଧ କହିଲି। ପ୍ରଥମ ଅବସ୍ଥାରେ କେତେ ଦ୍ୱେଷ, କେତେ ଦୁର୍ଭାବନା, ଆଉ ଦ୍ୱିତୀୟ ଅବସ୍ଥାରେ କେତେ ସ୍ନେହ, କେତେ ବାତ୍ସଲ୍ୟ। ଆରେ ପ୍ରକୃତି ତାକୁ ଦେଖୁଛି, ଚିତ୍ତର ଚେତନା କିପରି? ଠିକ୍ ସେହି ପ୍ରକାର ବୀଜ ତାହା, ଚିତ୍ତର ଯେପରି ଚେତନା ତାହା ହିଁ ବୀଜ, ତାରି ଅନୁସାରେ ଫଳ ଆସିବ। ଏଥିପାଇଁ ମନ ପ୍ରଧାନ। ଯେଉଁ ବ୍ୟକ୍ତି ସମ୍ୟକ ସମ୍ବୁଦ୍ଧ ହୋଇଯିବେ, ଅରହନ୍ତ ହୋଇଯିବେ, ସେ ଏହି କଥାକୁ ଖୁବ୍ ବୁଝିନେବେ କି ମନ ହିଁ ପ୍ରମୁଖ, ମନ ହିଁ ପ୍ରଧାନ। ଆଉ ଏହି ଅନୁଭବକୁ ଜାଣିକରି ଏହା ଘୋଷଣା କରିବେ, ମନ ଉପବଙ୍ଗ ମାଧମ୍ମା ମନୋ ସେଠ ମନୋମୟା ମନୋମୟା ମନୋ ଉପବଙ୍ଗ ମାଧମ୍ମା। ଯାହା କିଛି ଉତ୍ପନ୍ନ ହୋଇଥାଏ ତା ପୂର୍ବରୁ ମନରେ ଉତ୍ପନ୍ନ ହୁଏ, ଏଥିପାଇଁ ମନ ହିଁ ମୁଖ୍ୟ, ମନ ସେଠଂ ମନ ହିଁ ଶ୍ରେଷ୍ଠ, ମନ ହିଁ ମୁଖ୍ୟ, ମନ ହିଁ ପ୍ରଧାନ, ମନୋମୟା ମନୋମୟା। ସାରା ଜୀବନ ଆମକୁ ଯାହା ଅନୁଭବ ହେଉଛି ବାହାରେ ଭିତରେ, ସେ ସବୁ ଆମର ମନ କର୍ମର ପରିଣାମ, ଏଣୁ ମନୋମୟ ମନୋମୟ। ଆଗକୁ ବୁଝାନ୍ତି, ନିଜ ଅନୁଭବର କଥା କହୁଛନ୍ତି, मन साचे पदुठे न भासतिबा करोतिबा। प्रदूषित मनरे मलिन मनरे कौनसी व्यक्ति बाणीर काम करे कि शरीरर काम करे जेहेतु आधार मलिन मन मलिन तेबे कौन हुए ततो नं दुख मनेति चकंबहतो पदं। ता पछरे दुख एही प्रकार लागिजिवो जेपरी बळद गाडीरे जोचा होइतिबा बळदंग पछरे से बळद गाडीर चक्का लागिथाए जोचा होइछि ना से बळद गाडीरे जुआडे पळाओ बळद गाडीर चक्का पछरे थिवो बळद गाडीर चक्का पछरे थिवो। अरे मलिन मनरे केही दुष्कर्म करिदेउ पुणी ए देशकु जाउ बा से देशकु जाउ एठारे जन्म नेउ कि सेठारे जन्म नेउ जेउआडे जीव दुख पछे 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 चलिथिबो चलिथिबो। या प्रकृतिर धराबंधा नियम ठीक एहिपरि मन साचे पसन्ने न भासतिबा करोतिबा। निर्मल चित्तरे निर्मल चित्तरे उज्ज्वल चित्तरे कौनसी काम बाणीर करिदेउ कि शरीरर काम करिदेउ तेबे कौन हेबो ततो नं सुखमनेति छाया व अनपायनी। एपरि सुख लागिजिवो जेपरि आम पछरे छाया लागि रहिथाए जेउआडे जाती छाया साथीरे थाए जेउआडे जाती छाया साथीरे थाए। नियम अटे प्रकृतिर कि आम जेउ जेउ कर्म करती आम मनर चेतनारे जेपरि कर्म करती तार विजय साथीरे नै चालुछंती तेणु तार परिणाम भी साथीरे आसिथाए। एही कथाकु आउ टिके अधिक गभीर भावे बुझा जाइछि इद्धतपति पेचतपति पापकारी उभयथतपति। इधनन्दति पेचनन्दति कतपुण्य उभयथनन्दति। यही प्रकृतिर पूरा नियम अनुभूति द्वारा जाणि होइछि। प्रत्येक व्यक्ति एहिपरि अनुभूति द्वारा जाणिबाकु लागिबो इधतपति पेचतपति पापकारी पापकारी किए किए पाप काम करुथिबा लोक जिए मनकु मैला करि शरीरर बा बाणीर काम करे से ही पापकारी। मनकु मलिन करि जेमिति कौनसि काम करिब क्रोध जगाइ करु कि द्वेष जगाइ करु कि दुर्भावना जगाइ करु तबे देखिब विपसना करिबाकु लागिब त खूब देखिब विपसना करुनाही केवल चिंतन मनन करुछि से बुझिपारिब नाही। एक कथा जिए संवेदनार आधार रे विपसना करिबाकु लागिला खूब बुझिपारिब जेमिति मनकु मलिन कला तापित हेबाकु लागिला बड़ संतापित हला भीतर खूब जलापड़ा हला। यही जलापड़ार बीज बुणिला ना जलापड़ार बीज भविष्य आमपाई जलापड़ा ही आणव यार फल आस आड़ जलापड़ा। यही नरकर जलापड़ार बीज बुणिला भविष्य नरकर ज्वाला ही आसवर अच्छी भविष्य कथा बुझी हो न हो जीवन रहा बुझी हो कि जेबे जेबे बाहर कौन सी अवांछित घटना घटला सेबे सेबे मुँह द्वेषर बीज बुणिली आउ ए अंतर्मनर गभीरतार बुणिली जेउठी आमे केबे देखि नांती कि कौन हेउछि तेबे तार जो स्वभाव अंतर्मनर जो स्वभाव रही कि अवांछित घटना घटिले एही प्रकार तापित करथुवा बीज बुण तेणु यार स्वभाव को मु आहुरी पुष्ट कली अवांछित कथा हला पुणी सेही परि बीज बुणिली स्वभाव आहुरी पुष्ट हला पुणी एही परि अवांछित कथा हला पुणी बीज बुणिली ताले एबे भी आमे तापित हेले बारंबार सेहीपरि बीज बुणि बुणि तापित हो चलिथिबा एही जीवन रे जना पड़िजो केते संतापित होउछंती केते व्याकुल होउछंती। एहीपरि मन को निर्मल करी जेबे कोनोसी काम करे शरीरर बा बाणीर तेबे देखियो भीतर बड़ शांति मालूम होउछि कारण मैत्री जाग्रत होउछि करुणा जाग्रत होउछि सद्भावना जाग्रत होउछि बहुत शांति मालूम होउछि बीज बुणिला बेले शांति मालूम होउछि तेणु एही बीजर स्वभाव शांतिर स्वभाव या आपणा फल शांति ही आणव आउ यही स्वभाव एपरि बीज बुणवार स्वभाव बारंबार बारंबार पुष्ट हो चलुची पुष्ट हो चलुची आमपाई भविष्य में सुख ही सुख सुख ही सुख। इधनंदति पेचनंदति प्रत्येक स्थान रे आनंद ही आनंद आनंद ही आनंद यह विधातार नियम अटे यह मध्य कहीं बाधा सृष्टि करना प्रकृतिर नियम को विधातार नियम को ଯେଉଁ ଲୋକ ଯେତେ ଶୀଘ୍ର ବୁଝିଯିବ ଓ ତାରି ଅନୁସାରେ ଆପଣ ଜୀବନକୁ ଗଢ଼ିବାକୁ ଲାଗିବ କଲ୍ୟାଣ ହୋଇଯିବ। ନିଜ ମନର କର୍ମ ଉପରେ ଯିଏ ପହରା ଲଗାଇ ନେଲା ତାକୁ ଶରୀରର କର୍ମ ଉପରେ ପହରା ଲଗାଇବାର ଆବଶ୍ୟକତା ନାହିଁ ବାଣୀର କର୍ମ ଉପରେ ପହରା ଲଗାଇବାର ଆବଶ୍ୟକତା ନାହିଁ। ଏହାର ଅର୍ଥ ଏପରି କୁହାଯାଉ ନାହିଁ କି ଶରୀର ଦ୍ୱାରା ଯାହା ଚାହିଁବ ତାହା କରିବ, ବାଣୀ ଦ୍ୱାରା ଯାହା ଚାହିଁବ ତାହା କରିବ। ମନ ଉପରେ ପହରା ଲଗାଇ ନେଇଛନ୍ତି ତ ଆପଣ ଛାଏଁ ଶରୀର ଦ୍ୱାରା ଏପରି କୌଣସି କାମ ହେବ ନାହିଁ ଯାହା ନିଜ ପାଇଁ ବି କ୍ଷତିକାରକ ହେଉଥିବ, ଅନ୍ୟମାନଙ୍କ ପାଇଁ ବି କ୍ଷତିକାରକ ହେଉଥିବ। ମନ ଉପରେ ପହରା ଲଗାଇ ନେଇଛନ୍ତି ତ ବାଣୀ ଦ୍ୱାରା ଏପରି କୌଣସି କାମ ହେବ ନାହିଁ ଯାହା ନିଜ ପାଇଁ କ୍ଷତିକାରକ ହେଉଥିବ, ଅନ୍ୟମାନଙ୍କ ପାଇଁ ବି କ୍ଷତିକାରକ ହେଉଥିବ। ହେବ ହିଁ ନାହିଁ। ଆମେ ମୂଳକୁ ସୁଧାରି ନେଲେ ନା? ଯେଉଁ ବ୍ୟକ୍ତି ନିଜର ମୂଳକୁ ସୁଧାରି ନେଲା ତା'ର ପୁରା ଗଛ ଠିକ୍ ହୋଇଗଲା, ସୁସ୍ଥ ହୋଇଗଲା। ଯାହାର ମୂଳ ଏବେ ରୋଗୀ ତା'ର ଗଛ ରୋଗୀ ହିଁ ରହିବ, କିପରି ନିରୋଗ ହେବ? ଏଣୁ ମୂଳକୁ ସୁଧାରିବା ପାଇଁ ଆମର ମନର ମୂଳ ଶରୀରର ସମ୍ବେଦନା ସହିତ ସଂଶ୍ଳିଷ୍ଟ ହୋଇ ରହିଛି। ରାତି ଦିନ ଯାହାକୁ ଆମେ ଅନ୍ତର୍ମନ କହନ୍ତି ତାହା ରାତି ଦିନ ଶରୀରର ସମ୍ବେଦନା ସହିତ ଯୋଡ଼ି ହୋଇ ରହିଛି। ତାକୁ ପ୍ରିୟ ଲାଗୁଛି ତେବେ ରାଗ ଉତ୍ପନ୍ନ କରୁଛି, ଆସକ୍ତି ଉତ୍ପନ୍ନ କରୁଛି। ଅପ୍ରିୟ ଲାଗୁଛି ତ ଦ୍ୱେଷ ଉତ୍ପନ୍ନ କରୁଛି। ଏହି ରାଗରଞ୍ଜିତ ରହିବା, ଦ୍ୱେଷ ଦୂଷିତ ରହିବା, ରାଗରଞ୍ଜିତ ରହିବା, ଦ୍ୱେଷ ଦୂଷିତ ରହିବା, ଏହା ତା'ର ସ୍ୱଭାବ ହୋଇଗଲାଣି। ଆମକୁ ସେହି ସ୍ୱଭାବକୁ ଭାଙ୍ଗିବାର ଅଛି, ଏଣୁ ସାରା କାମ କରୁଛନ୍ତି। ମନ ଉପରେ କିପରି ପହରା ଲଗାଇବା, ମନର ସ୍ୱଭାବ ଉପରେ କିପରି ପହରା ଲଗାଇବା, ଏହା ତ ଜାଣିନାହାନ୍ତି। ମନ କ'ଣ, କେଉଁ ପକ୍ଷୀର ନାମ, ବହି ପଢ଼ିଥିବେ, ପ୍ରବଚନ ଶୁଣିଥିବେ, ଅନୁଭବରୁ କେଉଁଠି ଜାଣିଲେ? ଏହି ସାଧନା ସେହି କାମ କରାଇବ। ଯେବେ ଶ୍ୱାସକୁ ଦେଖିବା ଆରମ୍ଭ କଲେ ତେବେ ଉପରେ ଉପରେ ତ ଏପରି ଲାଗିଲା ଶରୀରର ପ୍ରକ୍ରିୟା ଅଟେ ଶ୍ୱାସର ଯିବା ଆସିବା, କିନ୍ତୁ ଶ୍ୱାସର ଅବଲମ୍ବନରେ ମନର ସାରା ପ୍ରପଞ୍ଚ ବୁଝି ହେବାକୁ ଲାଗିଲା, ଆଗକୁ ଯାଇ ଆହୁରି ବୁଝି ହେବାକୁ ଲାଗିବ। ଏହିପରି ଶରୀରରେ ଉଷ୍ମତା ଅଛି, ଶୀତଳତା ଅଛି, ଧଡ଼କିବା ଅଛି ଇତ୍ୟାଦି, ଏହି ଉପରେ ଉପରେ ଏମିତି ଲାଗିବ ଏହା ତ ଶରୀରର ପ୍ରପଞ୍ଚ, ଏହାର ମନ ସହ କ'ଣ ସମ୍ବନ୍ଧ? ଆଗକୁ ଆଗେଇବା ତ ଖୁବ୍ ମାଲୁମ ହେବ କି ଏହାର ମନ ସହ ବହୁତ ଗଭୀର ସମ୍ବନ୍ଧ ରହିଛି, ଆଉ ମନର ବିକାରମାନଙ୍କ ସହିତ ତ ବହୁତ ଗଭୀର ସମ୍ବନ୍ଧ ରହିଛି, ଏପରି ଖୁବ୍ ବୁଝି ହେବାକୁ ଲାଗିବ। ଯେଉଁ ବ୍ୟକ୍ତି ସମ୍ୟକ ସମ୍ବୁଦ୍ଧ ହୁଅନ୍ତି ଏହି ସତ୍ୟକୁ ନିଜ ଭିତରେ, ଏହି ଶରୀର ଆଉ ଏହି ଚିତ୍ତରେ, ବାହାରର ଆଲମ୍ବନକୁ ଛାଡ଼ ଭାଇ, ବାହାରର ଆଲମ୍ବନ ଦ୍ୱାରା ଭିତରେ କ'ଣ ହେବାକୁ ଲାଗିଲା, ଏହା କାମର କଥା, ଏହାକୁ ସୁଧାରିବାର ଅଛି। ତେବେ ଶରୀର ଓ ଚିତ୍ତର ପ୍ରପଞ୍ଚ କିପରି କାମ କରୁଛି ତାକୁ ଦେଖି 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 ଏଇ ଯେଉଁ ଭୌତିକ ଶରୀର ତା'ର ବିଭାଜନ ବିଘଟନ ବିଭାଜନ ବିଘଟନ ବିଶ୍ଳେଷଣ କରି କରି ସେହି ଅବସ୍ଥାରେ ପହଞ୍ଚିଗଲେ ଯେଉଁଠି କ୍ଷୁଦ୍ରାତି କ୍ଷୁଦ୍ର ପରମାଣୁ କଣିକା ଉତ୍ପନ୍ନ ହେଉଛି ନଷ୍ଟ ହେଉଛି, ଉତ୍ପନ୍ନ ହେଉଛି ନଷ୍ଟ ହେଉଛି, ଏହିପରି ଚିତ୍ତର ଚିତ୍ତବୃତ୍ତି ଗୁଡ଼ିକର ବିଘଟନ ବିଶ୍ଳେଷଣ ବିଘଟନ ବିଶ୍ଳେଷଣ କରି 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 ସେହି ଅବସ୍ଥାରେ ପହଞ୍ଚିଗଲେ ଯେଉଁଠି ଦେଖୁଛନ୍ତି କି ପ୍ରାୟ 121 ପ୍ରକାରର ଚିତ୍ତ ଅଛି, 52 ପ୍ରକାରର ଚିତ୍ତବୃତ୍ତି ରହିଛି। ଏହି କ୍ଷଣି ଏହି ଚିତ୍ତ ଜାଗ୍ରତ ହେଲା, କେଉଁ ଚିତ୍ତବୃତ୍ତି ସହ ଜାଗ୍ରତ ହେଲା, ଇଏ ଚିତ୍ତ ଜାଗ୍ରତ ହେଲା, କେଉଁ ଚିତ୍ତବୃତ୍ତି ସହ ଜାଗ୍ରତ ହେଲା, ଏହିପରି ଟୁକୁଡ଼ା କରି କରି ଦେଖିନେବେ। ଯେମିତିକି ସବୁ ପରମାଣୁକୁ ଟୁକୁଡ଼ା ଟୁକୁଡ଼ା କରି ଦେଖିବାକୁ ଲାଗିଲେ ବହୁତ ଉଚ୍ଚ ଅବସ୍ଥା, ଏବେ ସେଥିପାଇଁ ବହୁତ ସମୟ ଲାଗିବ। ତାକୁ ଏବେ ଜାଣିବା ଦରକାର ନାହିଁ, ତା ନାମ ବି ଗଣିବା ଦରକାର ନାହିଁ। 121 କ'ଣ କ'ଣ, 52 କ'ଣ 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 ମିଳିବ ସେଥିରୁ? କୌଣସି ସ୍କୁଲ ବା କଲେଜର ପରୀକ୍ଷା କେଉଁଠି ଦେବାକୁ ଅଛି ଯେ ତାକୁ ମୁଖସ୍ଥ କରିନେବା ଆଉ ଉତ୍ତର ଲେଖିଦେବା? ଆରେ ଆମକୁ ତ ଅନୁଭବ କରିବାର ଅଛି। ଅନୁଭବ କରିବା ପାଇଁ ପ୍ରଥମେ ମାନସର 4 ମୋଟା ମୋଟା ଖଣ୍ଡ, ଆମ ଚେତନାର 4 ମୋଟା ମୋଟା ଖଣ୍ଡ ଯାହାକି ଆମର ଅନୁଭୂତିରେ ଉତରିବାକୁ ଆରମ୍ଭ ହୋଇଯିବ, ସେଗୁଡ଼ିକ ତ ବୁଝି ନିଅନ୍ତୁ, ଆଉ ସେଗୁଡ଼ିକୁ ଅନୁଭୂତିରେ ଉତାରି ନିଅନ୍ତୁ। ମାନସର ମୋଟା ମୋଟା ଖଣ୍ଡ କ'ଣ? ମାନସର ଗୋଟିଏ ମୋଟା ଖଣ୍ଡ ଯାହାକୁ ସେ ସମୟର ଭାଷାରେ ବିଜ୍ଞାନ କହୁଥିଲେ, ଆଜିକାଲି ତ ବିଜ୍ଞାନ ସାଇନ୍ସକୁ କହିବାକୁ ଲାଗିଲେଣି। ସେ ସମୟର ଭାଷାରେ ବିଜ୍ଞାନ ମାନେ ସଚେତନ ମନ ବା କନସିୟସନେସ୍, ମାନେ ମାନସର ସେହି ଅଂଶ ଯାହା ଜାଣିବାର କାମ କରେ। ଇଏ ଆମର 5 ଇନ୍ଦ୍ରିୟ ଅଟନ୍ତି, ଆଖି ନାକ କାନ ଜିଭ ଆଉ ଚର୍ମ, 5 ନିର୍ଜୀବ ଅଟନ୍ତି, କିଛି କାମ କରିପାରନ୍ତି ନାହିଁ ଯେପର୍ଯ୍ୟନ୍ତ ଏହି ବିଜ୍ଞାନ ସାଥିରେ ନ ଲାଗିଛି। ଆଖିର ବିଜ୍ଞାନ ଆଖି ସାଥିରେ ଲାଗିବ ତେବେ କିଛି ଦେଖିବ, କାନର ବିଜ୍ଞାନ କାନ ସାଥିରେ ଲାଗିବ ତ କିଛି ଶୁଣିବ, ନାକର ବିଜ୍ଞାନ ନାକ ସାଥିରେ ଲାଗିବ ତ କିଛି ଶୁଙ୍ଘିବ, ଜିଭର ବିଜ୍ଞାନ ଜିଭ ସହିତ ଲାଗିବ ତ କିଛି ଚାଖିବ, ଚର୍ମର ବିଜ୍ଞାନ ଚର୍ମ ସହ ଲାଗିବ ତ କିଛି ସ୍ପର୍ଶ ଅନୁଭବ ହେବ। ତେବେ ଏହି ବିଜ୍ଞାନ ଜାଣିବାର କାମ କରେ। ଧର କାନକୁ ଶବ୍ଦ ଆସିଲା, ତେବେ ଇଏ ଏତିକି ହିଁ ଜାଣିବ କାନରେ କିଛି ଖଟପଟ ହେଲା, କୌଣସି ଶବ୍ଦ ଆସିଲା, ଏତିକିରେ ମାନସର ଦ୍ୱିତୀୟ ଖଣ୍ଡ ଦ୍ୱିତୀୟ ଅଂଶ ଆପଣ ମୁଣ୍ଡ ଟେକିବ। ସେ ସମୟର ଭାଷାରେ ତାକୁ ସଂଜ୍ଞା କୁହାଗଲା, ଇଣ୍ଟେଲେକ୍ଟ କୁହାଗଲା, ବୁଦ୍ଧି କୁହାଗଲା, ତା'ର କାମ ଚିହ୍ନିବା। ଏ ପର୍ଯ୍ୟନ୍ତ ଯେତେ ଅନୁଭବ ରହିଛି, ଏ ପର୍ଯ୍ୟନ୍ତ ଯେତେ ସ୍ମୃତି ତା ପାଖରେ ଅଛି, ତାରି ବଳରେ ଚିହ୍ନେ କି ଶବ୍ଦ ତ ଆସିଲା, କିପରି ଶବ୍ଦ, ଗାଳିର ନା ପ୍ରଶଂସାର, ଏହି ପ୍ରକାର ତାକୁ ଚିହ୍ନେ ଏବଂ ଚିହ୍ନି କରି ରହିଯାଏ ନା ମୂଲ୍ୟାଙ୍କନ କରିଦିଏ। ଗାଳିର ଅଟେ ବହୁତ ଖରାପ, ପ୍ରଶଂସାରେ ଅଟେ ବହୁତ ଭଲ। ଏହିପରି ରୂପ ଆସିଲା ତେବେ ଭଲ ଖରାପ ଗନ୍ଧ ଆସିଲା, ଭଲ ଖରାପ ରସ ଆସିଲା, ଭଲ ଖରାପ ସ୍ପର୍ଶ ହେଲା, ଭଲ ଖରାପ ଏବଂ ଆହୁରି ଗୋଟିଏ ଇନ୍ଦ୍ରିୟ ଅଛି ମନର, ନିଜର ଇନ୍ଦ୍ରିୟ ଅଛି, ସେଥିରେ ଚିନ୍ତନ ଚାଲେ। ତେବେ ଚିନ୍ତନ ଆସିଲା ତାହା ଭଲ ଖରାପ, ଭଲ ଅଟେ ଖରାପ ଅଟେ, ଏହି ପ୍ରକାର ମୂଲ୍ୟାଙ୍କନ କରେ, ଚିହ୍ନେ ମୂଲ୍ୟାଙ୍କନ କରେ। ଏତିକିରେ ମାନସର ତୃତୀୟ ଖଣ୍ଡ ଆପଣ ମୁଣ୍ଡ ଟେକିବ, ତାକୁ ସେ ସମୟର ଭାଷାରେ ବେଦନା କୁହାଗଲା, ଆଜିକାଲି ତାକୁ ସମ୍ବେଦନା କହୁଛନ୍ତି। ମନେକର ଶରୀର ସ୍ତରରେ କୌଣସି ଘଟଣା ଘଟିଲା, ଶବ୍ଦ ଆସିଲା, କାନରେ ବାଜିଲା, ତେବେ ସେହି କ୍ଷଣି ବେଦନା ଜାଗ୍ରତ ହେବ, ସାରା ଶରୀରରେ ପ୍ରକମ୍ପନ ହେଲା, ଯେପରି କଂସାର ବାସନକୁ କେହି ବଜାଇଦେଲେ ପୁରା ବାସନଟା ଝଣଝଣ ହେବାକୁ ଲାଗିଲା। ସେହି ସମୟରେ ସାରା ଶରୀର ଝଣଝଣ ହେବାକୁ ଲାଗିଲା। କିନ୍ତୁ ଯେମିତି ସଂଜ୍ଞା କହିଦେଲା କି ଏହି ଶବ୍ଦ ତ ଗାଳିରରେ ବହୁତ ଖରାପ, ତେବେ ଦେଖିବ ସେହି ଯେଉଁ ଝଣଝଣ ବୋଧ ହୋଇଥିଲା ପୁରା ଶରୀରରେ, ଏହି ଅବସ୍ଥା ଆଗକୁ ଆଗେଇଲେ ବିଳମ୍ବରେ ଆସିବ, କିନ୍ତୁ ଏପରି ହେବାର ଅଛି। ଏବେ ଏତିକି ତ ବୁଝି ହୋଇଯିବ କି ଯେମିତି କହିଲା ଗାଳି, ତେବେ ଏହି ଯେଉଁ ସମ୍ବେଦନା ଶରୀରରେ ଜାତ ହୋଇଥିଲା ଖୁବ୍ ଦୁଃଖଦ ହୋଇଯିବ, ବଦଳିଯିବ, ଖୁବ୍ ଦୁଃଖଦ। କେହି ଗାଳି ଦେଲା ଲାଗିବ ଏମିତି କି ଗାଳି ଦେବା ଦ୍ୱାରା ମୋ ମନକୁ ଦୁଃଖ ହେଲା, ଏହା ଠିକ୍। କିନ୍ତୁ ତୋ ମନକୁ ଦୁଃଖ ସେତେବେଳେ ହେଲା ଯେତେବେଳେ ଶରୀରରେ ଗୋଟିଏ ଦୁଃଖଦ ସମ୍ବେଦନା ଜାତ ହେଲା। ତୁ ଏହି ଶରୀରର ଦୁଃଖଦ ସମ୍ବେଦନାକୁ ହିଁ ଜାଣୁନାହୁଁ, ଆଉ କହୁଛୁ ମୋ ମନରେ ଦୁଃଖ ହେଲା, ମୋ ମନରେ ଦୁଃଖ ହେଲା, ଏଥିପାଇଁ ଦ୍ୱେଷ କରୁଛି, ଏଥିପାଇଁ ଦ୍ୱେଷ କରୁଛି। କେଉଁଠି ସୁଧାରିବ ନିଜକୁ? ଉପରେ ଉପରେ ସୁଧାରି କରି ରହିଯିବ ନା, ମୂଳ ପର୍ଯ୍ୟନ୍ତ କିପରି ସୁଧାରିବ? ତେବେ ଶରୀରରେ ଅନୁଭୂତି ହେଲା, ଦୁଃଖଦ ହେଲା, ତ ଏହି ବେଦନା ହିଁ କାମ କଲା, ଦୁଃଖଦ ହେଲା। ପ୍ରଶଂସା ହେଲା ତ ଶରୀରରେ ଅନୁଭୂତି ହେଲା, ଖୁବ୍ ସୁଖଦ ହେଲା। ଏହି ଯେଉଁ ତରଙ୍ଗ ସୁଖଦ ଚାଲିଲା କି ଦୁଃଖଦ ଚାଲିଲା, ଏହା ସେହି ତୃତୀୟ ଅଂଶର କାମ ବେଦନାର। ଏତିକିରେ ମାନସର ଚତୁର୍ଥ ଅଂଶ ଆପଣ କାମ ଆରମ୍ଭ କରେ, ତାକୁ ଭାରତର ପୁରାତନ ଭାଷାରେ କୁହାଗଲା ସଂସ୍କାର। ସଂସ୍କାର ତା'ର କାମ ପ୍ରତିକ୍ରିୟା କରିବା। ଶବ୍ଦ ଆସିଲା, ଜାଣିବା ଅଂଶ ଜାଣିଲା, ଚିହ୍ନିବା ଅଂଶ ଚିହ୍ନିଲା, ଗାଳିର ଶବ୍ଦ ଆଉ ସମ୍ବେଦନ ଅଂଶ ସମ୍ବେଦନଶୀଳ ହେଲା, ଏହା ବହୁତ ଅପ୍ରିୟ ଦୁଃଖଦ। ଏତିକିରେ ଚତୁର୍ଥ କହେ ଦରକାର ନାହିଁ, ଏହା ଦରକାର ନାହିଁ, ଦୁଃଖଦ ଲାଗିଲା ନା, ଦରକାର ନାହିଁ, ଦରକାର ନାହିଁ, ତେବେ ଦ୍ୱେଷ ଉତ୍ପନ୍ନ କରେ। ଉପରେ ଉପରେ ଏ ପ୍ରକାର ଲାଗିବ, ଦ୍ୱେଷ କାହା ପ୍ରତି ଉତ୍ପନ୍ନ କରୁଛି? ଗାଳି ପ୍ରତି କରୁଛି, ଗାଳି ଭଲ ଲାଗିଲା ନାହିଁ, ଏହା ବିପସନା କରୁନଥିବା ବ୍ୟକ୍ତିର କଥା। ବିପସନା କରିବାକୁ ଲାଗିଲେ ଗଭୀରତା ପର୍ଯ୍ୟନ୍ତ, ଏହି ଦଶ ଦିନରେ ସେହି ଅବସ୍ଥା ପର୍ଯ୍ୟନ୍ତ ପହଞ୍ଚିଗଲେ ଭଲ କଥା, ସମୟ ଲାଗେ। ଗଭୀରତା ପର୍ଯ୍ୟନ୍ତ ଗଲେ ସଫା ଜଣାପଡ଼ିବ କି ମୁଁ ଯେଉଁ ଦ୍ୱେଷ ଉତ୍ପନ୍ନ କଲି ତାହା ଦୁଃଖଦ ସମ୍ବେଦନା ପ୍ରତି କଲି, ଗାଳି ପ୍ରତି ନୁହେଁ। ଗାଳି ଆସିବା ପରେ ଶରୀରରେ ଦୁଃଖଦ ସମ୍ବେଦନା ହେଲା, ଆଉ ତେବେ ଯାଇ ମନରେ ଦ୍ୱେଷ ଜାତ ହେଲା, ଦରକାର ନାହିଁ, ଦରକାର ନାହିଁ, ଦରକାର ନାହିଁ, ଦରକାର ନାହିଁ। ଏହିପରି ପ୍ରଶଂସା ହେଲା, ଆଉ ତା ଯୋଗୁଁ ଯାହା ତା'ର ମୂଲ୍ୟାଙ୍କନ ହେଲା ବହୁତ ଭଲ, ଏବଂ ଗୋଟିଏ ସୁଖଦ ସମ୍ବେଦନା ହେଲା, ତେବେ ରାଗ ଜାତ ହେଲା, ଦରକାର 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 କରିବାକୁ ଲାଗିଲା ମନ। ଏହି ସମ୍ବେଦନାକୁ ଜାଣିବା ବିନା ଆମେ କିପରି ଜାଣିବା କି ଆମେ କର୍ମସଂସ୍କାର କେଉଁଠି ନିର୍ମାଣ କଲେ? ଆମର ପ୍ରତି କର୍ମସଂସ୍କାର ସମ୍ବେଦନାର ଆଧାରରେ ହୋଇଥାଏ। ଏଥିପାଇଁ ଏହି ସାଧନା କରୁଛନ୍ତି କି ଆମେ ଆମ ଶରୀରର ସମ୍ବେଦନାକୁ ସବୁବେଳେ ଜାଣିଚାଲିବା, ଏବଂ ଆମେ କ'ଣ ପ୍ରତିକ୍ରିୟା କରୁଛନ୍ତି, କିପରି କର୍ମସଂସ୍କାର ନିର୍ମାଣ କରୁଛନ୍ତି, ରାଗର କରୁଛନ୍ତି ଦ୍ୱେଷର କରୁଛନ୍ତି, ରାଗର କରୁଛନ୍ତି କି ଦ୍ୱେଷର, ତା ପ୍ରତି ସଜାଗ ରହିବା। ସଜାଗ ରହିବା ତ ସ୍ୱଭାବ ପାଲଟିବା ଆରମ୍ଭ ହୋଇଯିବ। ଆମେ ଜାଣୁ ହିଁ ନାହାନ୍ତି କେଉଁଠି ନିର୍ମାଣ ହେଲା, ସାପ କେତେବେଳେ ମୁହଁ ବାହାର କଲା ଆମକୁ ଖବର ନାହିଁ, ବାହାରକୁ ବାହାରି ଆସିଲା ଫଣା ଉଠେଇଲା, ତେବେ ଆମେ ଦେଖୁଛୁ କି ସାପ, ତେବେ ବିପଜ୍ଜନକ ହୋଇଗଲା। ତେବେ କେଉଁଠି ରାଗ ଜାଗ୍ରତ ହେଲା ସେଠି ଆମର ହୋସ୍ ନାହିଁ, ସେ ଆମର ମୁଣ୍ଡ ଉପରକୁ ଚଢ଼ିଗଲା, ତେବେ ଆମେ ଦେଖୁଛନ୍ତି କି ଏଇ ଦେଖ ଇଏ ରାଗ ଜାଗ୍ରତ ହୋଇଛି। ଦ୍ୱେଷ କେଉଁଠି ଜାଗ୍ରତ ହେଲା ଖବର ନାହିଁ, ମୁଣ୍ଡ ଉପରେ ଚଢ଼ିଗଲା, ତେବେ ଯାଇ ହୋସ୍ ଆସିଲା କି ଦେଖ ଦ୍ୱେଷ ଜାଗ୍ରତ ହୋଇଛି। ଆମେ ଆପଣ ସୁଧାର କରିପାରିବା ନାହିଁ, ମୂଳ ପର୍ଯ୍ୟନ୍ତ କରିପାରିବା ନାହିଁ। ଏଣୁ ଏହି ଯେଉଁ ସଂସ୍କାର, ଏହା ହିଁ କର୍ମ, ଏହା ହିଁ କର୍ମର ବୀଜ। ଯାହା ବିଜ୍ଞାନ ଜାଣିବାର କାମ କରେ ତାହା କୌଣସି କର୍ମର ବୀଜ ନୁହେଁ, ତା'ର କୌଣସି ଫଳ ହୁଏ ନା। ଏଇ ଯେଉଁ ସଂଜ୍ଞା ଚିହ୍ନିବାର କାମ କରେ, ମୂଲ୍ୟାଙ୍କନ କରିବାର କାମ କରେ, ଏହା କୌଣସି ବୀଜ ନୁହେଁ, ଏହାର ଫଳ ଆସେ ନା। ଏଇ ଯେଉଁ ବେଦନା ଅନୁଭୂତି ଅଟେ, ସୁଖଦ ବା ଦୁଃଖଦ, ଏହା କୌଣସି ବୀଜ ନୁହେଁ, ଏହାର ଫଳ ଆସେ ନା। ଏହି ଯେଉଁ ସଂସ୍କାର ଅଛି, ସମ୍ବେଦନା ଆସିଲା, ସୁଖଦ ଆସିଲା, ଆଉ ଆମେ ରାଗର ସଂସ୍କାର ନିର୍ମାଣ କଲେ, ଦୁଃଖଦ ଆସିଲା, ଆମେ ଦ୍ୱେଷର ସଂସ୍କାର ନିର୍ମାଣ କଲେ, ତାହା ବୀଜ ଆଉ ତାହା ଫଳ ଦେବ। ଆମର ମାନସର ସ୍ୱଭାବକୁ, ରାଗଯୁକ୍ତ ସ୍ୱଭାବକୁ ଦୃଢ଼ କରିଥାଏ ଏହି ସଂସ୍କାର, ଦ୍ୱେଷଯୁକ୍ତ ସ୍ୱଭାବକୁ ଦୃଢ଼ କରିଥାଏ ଏହି ସଂସ୍କାର, ଏବଂ ଏହି ସ୍ୱଭାବକୁ ପଲଟାଇବାର କାମ ଏହିଠାରେ ପହଞ୍ଚି କରି ହିଁ ହୋଇପାରେ। ଏହି କଥା ବୁଝିବା ଉଚିତ। ସଂସ୍କାର ପରେ ସଂସ୍କାର ନିର୍ମାଣ କରିଚାଲିଛନ୍ତି ନିର୍ମାଣ କରିଚାଲିଛନ୍ତି। ତିନି ପ୍ରକାରର ସଂସ୍କାର ହୋଇଥାଏ। ଗୋଟିଏ ତ ଏପରି ଅଟେ କି ପାଣି ଉପରେ ଗାର ପକାଇଲି, ଗୋଟିଏ ଆଡ଼ୁ ପକାଇ ଚାଲିଲି, ଅନ୍ୟ ଆଡ଼ୁ ଲିଭି ଚାଲିଗଲା। ସଂସ୍କାର ନିର୍ମାଣ ହେଲା ଆଉ ସମାପ୍ତ ହେଲା, ନିର୍ମାଣ ହେଲା ଆଉ ସମାପ୍ତ ହେଲା, ତା'ର କୌଣସି ପ୍ରଭାବ ହେଲା ନାହିଁ। ଗୋଟିଏ କର୍ମ ସଂସ୍କାର ଏମିତି ହୁଏ କି ଯେପରି ବାଲି ଉପରେ ଗାର ପକାଇଲି, ସକାଳେ ଟାଣିଲି, ସନ୍ଧ୍ୟା ପର୍ଯ୍ୟନ୍ତ ଲିଭିଗଲା। ତୃତୀୟ ଏପରି ଅଟେ କି ଯେପରି ବଡ଼ ପଥର ଖଣ୍ଡ ଉପରେ କୌଣସି ନିହାଣ ଦ୍ୱାରା ହାତୁଡ଼ିରେ ପିଟି ପିଟି ଗାର ଖୋଳିଲି, ତାହା ବି ସମାପ୍ତ ହେବ, ତାକୁ ବହୁତ ସମୟ ଲାଗିବ। ତେବେ ଯେଉଁ ସଂସ୍କାର ଏତେ ଗଭୀର, ଏପରି କର୍ମ ସଂସ୍କାର ଯାହା ଏତେ ଗଭୀର, ପଥରର ଗାର ସଦୃଶ, ତାହା ଆମ ପାଇଁ ନୂତନ ଭାବ ପ୍ରଦାନକାରୀ, ନୂଆ ଜନ୍ମ ପ୍ରଦାନକାରୀ, ଏତେ ଗଭୀର ଅଟେ। ଏତେ ଗଭୀର ସଂସ୍କାର ମଧ୍ୟ ଜଣାନାହିଁ କେତେ ଆମେ ନିର୍ମାଣ କରି ଚାଲିଛନ୍ତି। ସାରା ଦିନ ସଂସ୍କାର ହିଁ ସଂସ୍କାର ନିର୍ମାଣ କରୁଛନ୍ତି। ରାତିକୁ ଚିନ୍ତନ କରିବାକୁ ବସିଲେ କି ଆଜି ଦିନରେ କେତେ କର୍ମ ସଂସ୍କାର ନିର୍ମାଣ କଲେ, ତେବେ ଅତି କଷ୍ଟରେ ଗୋଟିଏ କି ଦୁଇଟି ମନେ ପଡ଼ିବ ଯାହା ବହୁତ ଗଭୀରକୁ ଯାଇଥିବ। ଆରେ ଏମିତି କରିବା ଉଚିତ ନଥିଲା, ଆମେ ଏମିତି କହିଦେଲୁ, ଏପରି କହିବା ଉଚିତ ନଥିଲା, ଏପରି କରିବା ଉଚିତ ନଥିଲା, ମୋର ଏପରି ଭାବ ଆଣିବାର ଉଚିତ ନଥିଲା। ସେହି ପଥରର ଗାର ସଦୃଶ ସମ୍ମୁଖକୁ ଆସିଲା। ଗୋଟେ ମାସ ଶେଷରେ ଚିନ୍ତନ କରିବାକୁ ବସିଲେ କି ମାସ ସାରା କେତେ ପଥରର ଗାର ସଦୃଶ ସଂସ୍କାର ନିର୍ମାଣ କଲେ, ପୁଣି କୌଣସି ଗୋଟିଏ ଦୁଇଟା ଯାହାର ବହୁତ ଗଭୀର ସ୍ମୃତି ବା ପ୍ରଭାବ ଥିବ ତାହା ହିଁ ଧ୍ୟାନରେ ଆସିବ। ବର୍ଷ ଶେଷରେ ଚିନ୍ତନ କଲେ ପୁଣି ଗୋଟିଏ ବା ଦୁଇଟି ମନେ ପଡ଼ିବ। ଏହିପରି ଆମେ ଚାହୁଁ ବା ନ ଚାହୁଁ ମୃତ୍ୟୁ ସମୟରେ କୌଣସି ସଂସ୍କାର ଯାହା ବହୁତ ଗଭୀରିଆ ପଥରର ଗାର ସଦୃଶ ହୋଇଥିବ ତାହା ଉଠିକରି ଉପରକୁ ଆସିବ, ଆସିବ ହିଁ, ପ୍ରକୃତିର ନିୟମ ଅଟେ। ଏବଂ ଯେପରି ସଂସ୍କାର ଉଠିକରି ଉପରକୁ ଆସିଲା, ଯେଉଁ କର୍ମ ସଂସ୍କାର, ତା'ର କି ପ୍ରକାର ତରଙ୍ଗ, ନରକର ତରଙ୍ଗ କି ସ୍ୱର୍ଗର ତରଙ୍ଗ କି ବ୍ରହ୍ମଲୋକର ତରଙ୍ଗ, ଖୁବ୍ ସୁଖଦ ତରଙ୍ଗ, ଖୁବ୍ ଦୁଃଖଦ ତରଙ୍ଗ, ଭାରି ତରଙ୍ଗ, ପୁରା ପୁରା କର୍ମ ସଂସ୍କାର ତରଙ୍ଗ ହିଁ ତରଙ୍ଗ, ଆଉ କିଛି ନୁହେଁ। କିପରି ତରଙ୍ଗ, ସେହିପରି ତରଙ୍ଗ ଆଡ଼କୁ ଟାଣି ହୋଇ ଚାଲିଯିବ, ଆପଣା ଛାଏଁ ଚୁମ୍ବକ ସଦୃଶ ଟାଣି ହୋଇ ଚାଲିଯିବ, ପ୍ରକୃତିର ଧରାବନ୍ଧା ନିୟମ। ମୃତ୍ୟୁ ସମୟରେ କିପରି ସଂସ୍କାର ଜାଗିଲା, ପଥର ସଦୃଶ ଜାଗିଲା, କଙ୍କଡ଼ ସଦୃଶ ଜାଗିଲା, ତ ତଳ ଆଡ଼କୁ ଟାଣି ହୋଇ ଚାଲିଯିବ। ମୃତ୍ୟୁ ସମୟରେ କିପରି ଜାଗିଲା, ଲହୁଣୀ ସଦୃଶ ଜାଗିଲା, ହାଲକା ଫୁଲକା, ଉପର ଆଡ଼କୁ ଟାଣି ହୋଇ ଚାଲି ହିଁ ଯିବ, ପ୍ରକୃତିର ଧରାବନ୍ଧା ନିୟମ। ସାଧନା ଏଇଥିପାଇଁ କରୁଛନ୍ତି କି ମରିବା ଆସିଯାଉ, ମରିବାର କଳା ଆସିଯାଉ। ମରୁଛନ୍ତି ତ ସମସ୍ତେ, ବିପଶ୍ୟୀ ବି ମରିବେ। ଏ ପର୍ଯ୍ୟନ୍ତ ଯେତେ ସୂଚନା ମିଳିଛି, ଆଉ ଯେ କେହି ବିପଶ୍ୟୀ ମରିଛନ୍ତି, କୌଣସି ଗୋଟିଏ ଦୁଇଟା କେସ୍ ଯାହା ବିଷୟରେ ସନ୍ଦେହ ହୋଇପାରେ, ବାକି ପୁରାକୁ ପୁରା କେସ୍ ଏପରି କି ବିପଶ୍ୟନା କରୁଥିବା ଜଣେ ବ୍ୟକ୍ତି ବି ମୂର୍ଚ୍ଛିତ ଅବସ୍ଥାରେ ମରିନାହାନ୍ତି। ଖୁବ୍ ଜାଗ୍ରତ ହୋଇକରି ମରିବ, ଭୟଭୀତ ହୋଇକରି ମରିବ ନାହିଁ, ବଡ଼ ନିର୍ଭୟ ହୋଇକରି ମରିବ, ବ୍ୟାକୁଳ ହୋଇକରି ମରିବ ନାହିଁ, ହସି ହସି ମରିବ। ଆରେ କେଉଁଥିପାଇଁ ବ୍ୟାକୁଳତା, କେଉଁଥିପାଇଁ ଭୟ? ପ୍ରମୋସନ ହେଉଛି ନା, ଡିମୋସନ ହେଲେ ସିନା କାନ୍ଦିବ, ପ୍ରମୋସନ ହେଉଛି କାହିଁକି କାନ୍ଦିବ? ଜାଗରୁକ ରହିବ ଆଉ ପରିଷ୍କାର ମାଲୁମ ହେବ, ଦେଖ ପ୍ରମୋସନ ହେଉଛି, ପ୍ରମୋସନ ହେଉଛି, ଏହି କ୍ଷଣି କ'ଣ ଜାଗିଲା, କ'ଣ ଜାଗିଲା ତାକୁ ଦେଖୁଛି, ଯାହା ଜାଗିଲା ତାକୁ ଦେଖୁଛି। ଏହା କେବେ ହେବ କି ଯେବେ ଜିଇଁବାର କଳା ଆସିଯିବ। ମରିବାର କଳା ତାକୁ ଆସେ ଯାହାକୁ ଜିଇଁବାର କଳା ଆସେ, ଯାହାକୁ ଜିଇଁବାର କଳା ଆସେ ନା ତାକୁ ମରିବାର କଳା ଆସିପାରିବ ନାହିଁ। ଯେ ଠିକ୍ ଭାବେ ଜିଇଁ ଜାଣିନାହିଁ, ପ୍ରତିକ୍ଷଣ ଭିତରେ ଭିତରେ ରାଗଜାତ କରେ, ଦ୍ୱେଷଜାତ କରେ, ସମ୍ବେଦନା ଆସୁଛି ରାଗଜାତ କରୁଛି, ସମ୍ବେଦନା ଆସୁଛି ଦ୍ୱେଷଜାତ କରୁଛି। ଆରେ ମୃତ୍ୟୁ ସମୟରେ ତ ଆହୁରି ତୀବ୍ର ସମ୍ବେଦନା ଆସିବାର ଅଛି, ଏବଂ ସେଥିରେ ତ ରାଗ ଜନ୍ମେଇବ, ଦ୍ୱେଷ ଜନ୍ମେଇବ, କିଛି ବି ଜନ୍ମେଇବ, ତେବେ ନିମ୍ନ ଆଡ଼କୁ ଟାଣି ହୋଇ ଚାଲିଯିବ ନା, କିପରି ବାହାରକୁ ଆସିବ? ବିଧାତାଙ୍କ ନିୟମକୁ, ପ୍ରକୃତିର ବିଧାନକୁ, ନିସର୍ଗର ବିଧିକୁ ଖୁବ୍ ଭଲ ଭାବେ ବୁଝିକରି ନିଜେ ନିଜକୁ, ନିଜ ସ୍ୱଭାବକୁ ବଦଳାଇ ବଦଳାଇ ଏପରି ଅବସ୍ଥାକୁ ନେଇଯିବ କି ମୃତ୍ୟୁ ସୁଧରିଯିବ। ଏହି ଜୀବନର ଅନ୍ତିମ କ୍ଷଣ ଆଗାମୀ ଜୀବନର ପ୍ରଥମ କ୍ଷଣର ଜନକ, ଆଗାମୀ ଜୀବନର ପ୍ରଥମ କ୍ଷଣ ଏହି ଜୀବନର ଅନ୍ତିମ କ୍ଷଣର ସନ୍ତାନ। ଯେପରି ବାପ ସେପରି ପୁଅ, ସେହି ଗୁଣ ଧର୍ମ ସ୍ୱଭାବ ନେଇକରି ଜନ୍ମ ହେବ। ତେବେ କିପରି ନିଜର ଇହଲୋକ ବି ସୁଧରିବ, ଆପଣା ପରଲୋକ ବି ସୁଧରିବ, ଏଥିପାଇଁ ବିପଶ୍ୟନା କରୁଥାଏ। କେବଳ ପରଲୋକ ସୁଧରିବ, ଇହଲୋକରେ କୌଣସି ଫରକ ପଡ଼ିବ ନାହିଁ, ତେବେ ବୁଝ ବିପଶ୍ୟନା ନୁହେଁ, ପୁଣି କୌଣସି ପ୍ରତାରଣା, କୌଣସି ଭ୍ରାନ୍ତି, କୌଣସି କର୍ମକାଣ୍ଡରେ ଲାଗିଯାଇଛନ୍ତି। ସୁଧାର ଏଇଠାରେ ହେବା ଦରକାର, ଆଉ ହେବାକୁ ହିଁ ଲାଗିବ। ଦେଖୁ ଦେଖୁ ସୁଧାର ହୋଇଚାଲିବ, ସୁଧାର ହୋଇଚାଲିବ। ଏହି ସମ୍ବେଦନାକୁ ଦେଖୁ ଦେଖୁ ଦୁଇଟି ବଡ଼ କାମ କରିବାକୁ ଲାଗିଲେ। ଗୋଟିଏ ବଡ଼ କାମ ତ ଏହା କରିବାକୁ ଲାଗିଲେ କି ଯାହାକୁ ପାଶ୍ଚାତ୍ୟ ଭାଷାରେ କହନ୍ତି କନସିଅସ୍ ମାଇଣ୍ଡ, ହାଫ୍ କନସିଅସ୍ ମାଇଣ୍ଡ, ଅନକନସିଅସ୍ ମାଇଣ୍ଡ, ମାନେ ଚେତନ ମନ, ଅର୍ଦ୍ଧଚେତନ ମନ, ଅଚେତନ ବା ଅବଚେତନ ମନ, ଭାରତର ମନୀଷୀଗଣ ଏ ଶବ୍ଦ ପ୍ରୟୋଗ କଲେ ନାହିଁ, କାରଣ ଅନକନସିୟସ୍ କିଛି ନାହିଁ, ସବୁ କନସିୟସ୍। କିନ୍ତୁ ତଥାପି ଏତିକି ତ କହିଲେ କି ଏଇ ଉପର ଉପରର ଚିତ୍ତ, ପରିତ ଚିତ୍ତ, ଛୋଟିଆ ଚିତ୍ତ, ଆଉ ବାକିଟା ବଡ଼ ଚିତ୍ତ, ଆଉ ଏହାଙ୍କ ମଧ୍ୟରେ ଖୁବ୍ ମୋଟା କାନ୍ଥ ରହିଛି। ଏହା ତ ନିଜ ଅନୁଭବରୁ ଜାଣିବ ପ୍ରତ୍ୟେକ ବ୍ୟକ୍ତି, ଉପର ଉପରର ଚିତ୍ତ ଏହି କଥାକୁ ଜାଣେ ନାହିଁ କି ଆମ ଭିତରେ ଭିତରେ କ'ଣ ସମ୍ବେଦନା ହେଉଛି। ଉପର ଉପରର ଚିତ୍ତ ଏହି କଥାକୁ ଜାଣେ ନାହିଁ କି ସମ୍ବେଦନା କାରଣରୁ ଆମେ ରାଗ ଉତ୍ପନ୍ନ କଲେ କି ଦ୍ୱେଷ ଉତ୍ପନ୍ନ କଲେ ଏବେ ହିଁ କାନ୍ଥ ଭାଙ୍ଗିଯିବ। ଉଭୟଙ୍କ ମଧ୍ୟରେ ଯେଉଁ କାନ୍ଥ ଅଛି ତାହା ଭାଙ୍ଗିଯିବ। ତେବେ ପ୍ରଥମ କାମ ଏହା ହେବ କି ଏ ଯେଉଁ ଉପରର ଚିତ୍ତ ଏହାକୁ ସବୁ ମାଲୁମ ହେବାକୁ ଲାଗିବ, ଯାହାକୁ ଅଚେତନ କହନ୍ତି ବା ଚେତନ କହନ୍ତି, ସବୁ ଚେତନ ହୋଇଯିବ, ସବୁ କନସିୟସ୍ ହୋଇଯିବ, ସୁପର କନସିୟସ୍ ହୋଇଯିବ। ଏହି 3.5 ହାତ ଶରୀରରେ ଯାହା ହୋଇଚାଲିଛି ଖୁବ୍ ଜାଣିବ, ଅଜଣା ବୋଲି କିଛି ରହିବ ନାହିଁ। ଗୋଟିଏ ବଡ଼ କାମ ହେବ, ବହୁତ ବଡ଼ କାମ ହେବ। ଦ୍ୱିତୀୟ ବଡ଼ କାମ ଏହା ହେବ କି ଏହି ଯେଉଁ ଅଚେତନ ଚିତ୍ତ ଯାହାକୁ କହନ୍ତି, ଏ ଯେଉଁ ଅନ୍ତର୍ମନ ଯାହାକୁ କହନ୍ତି, ସେହି ସମ୍ବେଦନାକୁ ଅନୁଭବ କରି ରାଗ ଉତ୍ପନ୍ନ କରିବାର, ଦ୍ୱେଷ ଉତ୍ପନ୍ନ କରିବାର ଯେଉଁ ସ୍ୱଭାବ ନିର୍ମାଣ କରିଛି, ଆଉ ଏହି ସ୍ୱଭାବରେ ଗିରଫ ହୋଇଯାଇଛି, ବନ୍ଦୀ ହୋଇଯାଇଛି, ସେଥିରୁ ବାହାରକୁ ଆସିପାରିବ ନାହିଁ, ଅନ୍ଧ ଅଟେ, ତା'ର ସ୍ୱଭାବକୁ ଭାଙ୍ଗିବାର କାମ କରୁଛନ୍ତି। ଏବେ ବି କଥା ତ ସେଇଆ, ଏହି ଅନ୍ତର୍ମନକୁ ଅନୁଭବ ହେଉଛି କି ଦେଖ ଏହା ଅପ୍ରିୟ ଦୁଃଖଦ, ଏହାକୁ ଅନୁଭବ ହେଉଛି ଏହା ପ୍ରିୟ ସୁଖଦ, କିନ୍ତୁ ତାହା ରାଗ ଉତ୍ପନ୍ନ କରୁନାହିଁ, ତାହା ଦ୍ୱେଷ ଉତ୍ପନ୍ନ କରୁନାହିଁ, ତାହା କହୁଛି କି ଦେଖ ଭାଇ ଏହାକୁ ଦେଖ ସମତାର ସହିତ କିଛି ସମୟ ଦେଖ, ଦେଖ ତ ସତକୁ ସତ ନିତ୍ୟ କି ଶାଶ୍ୱତ କି ଧ୍ରୁବ କି, ଦେଖୁ ଦେଖୁ ମାଲୁମ ହେଉଛି ଅନିତ୍ୟ ନଶ୍ୱର ଭଙ୍ଗୁର। ଆରେ ଯିଏ ଅନିତ୍ୟ ଭଙ୍ଗୁର ସରଳ ବିଳମ୍ବରେ ସମାପ୍ତ ହୋଇଯିବାର ଅଛି, ତାହା କେତେ ବି ସୁଖଦ ହେଉନା କାହିଁକି, କ'ଣ ରାଗ କରିବାରେ, ଇଏ ତ ସମାପ୍ତ ହୋଇଯିବ। ଏବଂ ଦୁଃଖଦ ଅଟେ, ଦେଖୁ ଦେଖୁ ଶେଷ ହୋଇଯିବ, ଡେରିରେ ହେଉ ବା ସରଳ ହେଉ, କ'ଣ ଦେଶ କରିବା ଏହା ସହିତ, ଦେଖୁ ଦେଖୁ ଶେଷ ହୋଇଯିବ। ଏହିପରି ହୋସ୍ ଜାଗ୍ରତ ହେବ। ତେବେ ଏହା ବୁଦ୍ଧିଜନିତ ହୋସ୍ ନୁହେଁ, ଏହା ଅନୁଭୂତିଜନିତ ହୋସ୍। ଏହା କେବଳ କନସିୟସ୍ ମାଇଣ୍ଡର ବା ସଚେତନ ଚିତ୍ତର ହୋସ୍ ନୁହେଁ, ଡିପ୍ ଅନକନସିୟସ୍ ବା ଅନ୍ତର୍ମନର ହୋସ୍ ଜାଗ୍ରତ ହେବ। ସ୍ୱଭାବ ପଲଟିବା ଆରମ୍ଭ ହୋଇଯିବ, ସ୍ୱଭାବ ପଲଟିବା ଆରମ୍ଭ ହୋଇଯିବ, ବହୁତ ବଡ଼ କଲ୍ୟାଣ ହେବ। ଏବେ ତ କର୍ମକାଣ୍ଡ ହୋଇ ରହିଗଲା। ଭାରତର ଏହି ସାଧନା ପ୍ରତ୍ୟେକ ସମ୍ପ୍ରଦାୟରେ ବ୍ୟାପିଥିଲା, ପ୍ରତି ସମାଜରେ ବ୍ୟାପିଥିଲା, ଏବେ ତ କର୍ମକାଣ୍ଡ ହୋଇ ରହିଗଲା। କେହି ଲୋକ ବସୁଛି କି ମୁଁ ତ ସାମୟିକ କରୁଛି 48 ମିନିଟ୍। କ'ଣ ସାମୟିକ ହେଉଥିଲା ଭାରତରେ? ଅନ୍ତର୍ମନର ଗଭୀରତା ପର୍ଯ୍ୟନ୍ତ ଚିତ୍ତ କିପରି ସମତାରେ ସ୍ଥାପିତ ହୋଇଯାଉ। ଆରେ ତୁ ତ ଅନ୍ତର୍ମନ ପର୍ଯ୍ୟନ୍ତ ଯାଇ ହିଁ ନାହୁଁ, ତୋତେ ଖବର ନାହିଁ କି ରାଗ କେଉଁଠି ଜାଗ୍ରତ ହେଉଛି, ଦ୍ୱେଷ କେଉଁଠି ଜାଗ୍ରତ ହେଉଛି, କ'ଣ ସାମୟିକ କରୁଛି ରେ? କେବଳ ଆଖି ବନ୍ଦ କରି ବସିଗଲା ଆଉ ଦୁନିଆ ଜାଗ୍ରତ ଚିନ୍ତନ କରିବାକୁ ଲାଗିଲା, ଅଥବା କିଛି ପାଠ କରିନେଲା, ମୋର ସାମୟିକ ପୁରା ହୋଇଗଲା? ତୁ ତ ବୁଝିନାହୁଁ ନା ଭାରତର ଆଧ୍ୟାତ୍ମିକ କ'ଣ ଶିଖାଇଛି। ଭିତରର ଗଭୀରତାରେ ଯେଉଁଠି ସୁଖ ଜାଗ୍ରତ ହେଉଛି, ସେଠାରେ ରାଗ ଜାଗ୍ରତ ହେଉନାହିଁ ନା, ଦ୍ୱେଷ ଜାଗ୍ରତ ହେଉନାହିଁ ନା, ସମତା ଅଛି ନା? ଏହାକୁ ଅନୁଭୂତିରୁ ଜାଣିବେ, ତେବେ ଯାଇ ସାମୟିକ ହେବ। କେହି କହେ ମୁଁ କାୟୋତ୍ସର୍ଗ କରୁଛି, କ'ଣ କାୟୋତ୍ସର୍ଗ କରୁଛି, କ'ଣ ହେଉଥିଲା ଭାରତର କାୟୋତ୍ସର୍ଗ? କାୟାର ଉତ୍ସର୍ଗ କରିଦେବା, କାୟା ପ୍ରତି ମୁଁ ମୋର ଭାବ ଟିକିଏ ବି ନାହିଁ, ଏହା କାୟା, ଏହାର ସ୍ୱଭାବ ଉତ୍ପନ୍ନ ହେବା, ନଷ୍ଟ ହେବା, ଏଥିରେ ହେଉଥିବା ସମ୍ବେଦନା ଉତ୍ପନ୍ନ ହେଉଛି, ନଷ୍ଟ ହେଉଛି, ଏଥିରେ ମୁଁ କହିବାକୁ କ'ଣ ଅଛି, ଏଥିରେ ମୋର କହିବାକୁ କ'ଣ ଅଛି? ଏହି ପ୍ରକାର କାୟାକୁ ଉତ୍ସର୍ଗ କରିଦିଅନ୍ତି, ତେବେ କାୟୋତ୍ସର୍ଗ ହୋଇଥାଏ। ଏବେ ତ କର୍ମକାଣ୍ଡ ହିଁ ରହିଗଲା ନା। କେହି କହେ ମୁଁ ଅନାରମ୍ଭୀ ହେଉଛି, ଅନାରମ୍ଭୀ କ'ଣ? ଆରେ ଯିଏ ଆରମ୍ଭ ହେବାକୁ ଦିଏ ନାହିଁ, ଚିତ୍ତଧାରାରେ ରାଗର ଆରମ୍ଭ ହିଁ ହେବାକୁ ଦିଏ ନାହିଁ, ସେ ଅନାରମ୍ଭୀ ହୋଇଥାଏ। ତୁ ତ ଜାଣି ହିଁ ନାହୁଁ ଚିତ୍ତଧାରାରେ ରାଗ କେଉଁଠି ଆରମ୍ଭ ହେଲା, ତୁ ତ ଜାଣି ହିଁ ନାହୁଁ ଚିତ୍ତଧାରାରେ ଦ୍ୱେଷ କେଉଁଠି ଆରମ୍ଭ ହେଲା, ଆଉ କହୁଛୁ ଅନାରମ୍ଭୀ ହେବାର ସାଧନା କରୁଛି। କୁଆଡ଼େ ଭ୍ରାନ୍ତ ହୋଇଗଲେ ଧର୍ମ ନାଁରେ, କୁଆଡ଼େ କୁଆଡ଼େ ଭ୍ରାନ୍ତ ହୋଇଗଲେ? ହୋସ୍ ଜାଗୁ, ଭିତର ଦେଖିବା ଆରମ୍ଭ କରିବେ ତ ହୋସ୍ ଜାଗ୍ରତ ହେବ, ସବୁ କଥା ବୁଝି ହୋଇଯିବ। ଏହି 10 ଦିନରେ ଏକବାର ପରଫେକ୍ଟ ହୋଇଯିବେ ଏପରି ବିଶ୍ୱାସ ଦିଆଯାଉନାହିଁ, ଏପରି ଆଶା ଦିଆଯାଉନାହିଁ, କାରଣ ରାସ୍ତା ବହୁତ ଲମ୍ବା। କିନ୍ତୁ କେତେ ବି ଲମ୍ବା ହେଉନା କାହିଁକି, ଲମ୍ବାରୁ ଲମ୍ବା ରାସ୍ତା ପ୍ରଥମ ପାଉଣ୍ଡରୁ ଆରମ୍ଭ ହୋଇଥାଏ। 10,000 ମାଇଲର ଯାତ୍ରା ପ୍ରଥମ ପାଉଣ୍ଡରୁ ଆରମ୍ଭ ହେବ। ଯେଉଁ ବ୍ୟକ୍ତି ପ୍ରଥମ ପାଉଣ୍ଡ ଉଠାଇ ନେଲା, ତାଠାରୁ ଆଶା କରାଯାଇପାରେ ଦ୍ୱିତୀୟ ବି ଉଠାଇବ, ତୃତୀୟ ବି ଉଠାଇବ। ଏହି ପ୍ରକାର ଉଠାଇ ଉଠାଇ ଆପଣ ଅନ୍ତିମ ଲକ୍ଷ୍ୟରେ ମୁକ୍ତିର ଅବସ୍ଥାରେ ପହଞ୍ଚିଯିବ। ଯେଉଁ ବିଚରା କେବେ ପ୍ରଥମ ପାହୁଣ୍ଡ ମଧ୍ୟ ଉଠାଇ ନାହିଁ, କେବଳ ଚିନ୍ତନ ମନନ କରିବାରେ ରହିଗଲା, ଭିତରର ସତ୍ୟକୁ କେବେ ଦେଖିନାହିଁ ଆଜି ପର୍ଯ୍ୟନ୍ତ, କେଉଁଠି ରାଗ ଜାଗ୍ରତ ହେଉଛି ଦେଖି ନାହିଁ, କେଉଁଠି ଦ୍ୱେଷ ଜାଗ୍ରତ ହେଉଛି ଦେଖି ନାହିଁ, କେଉଁଠି କିପରି ବେଦନା ଆସିଲା ଦେଖି ନାହିଁ, ସେହି ବ୍ୟକ୍ତିଠାରୁ କିପରି ଆଶା କରାଯିବ କି ଏ ମୁକ୍ତ ଅବସ୍ଥା ପର୍ଯ୍ୟନ୍ତ ପହଞ୍ଚିଯିବ? ଏଣୁ ଏହି ଦଶ ଦିନରେ ବହୁତ ଛୋଟିଆ ପାଉଣ୍ଡଟିଏ ଉଠିବ, ହେଲେ ଠିକ୍ ଦିଗରେ ଠିକ୍ ପାଉଣ୍ଡ ଉଠିବ, ଆଉ ବଡ଼ କଲ୍ୟାଣକାରୀ ହେବ, ବଡ଼ ମଙ୍ଗଳକାରୀ ହେବ। କାମ କରିବାକୁ ପଡ଼ିବ, କାହାର କୃପାରୁ ହେବ ନାହିଁ, କାହାର ଅନୁକମ୍ପାରୁ ହେବ ନାହିଁ, ସ୍ୱୟଂ ପରିଶ୍ରମ କରିବାକୁ ପଡ଼ିବ। ଘଣ୍ଟାଏ ଧରି ବସିବେ ତେବେ ଦେଖିବେ ବହୁତ ସମୟ ତ ପୁରୁଣା ଅଭ୍ୟାସ ମୁତାବକ ହାଏରେ ମଲିରେ ବହୁତ ପୀଡ଼ା ହେଉଛି ରେ ଏମିତିରେ ଏମିତିରେ ଏଇଥିରେ ଯିବ। ମଝିରେ ମଝିରେ ଟିକିଏ ହୋସ୍ ଜାଗିବ, ଆରେ ଅନିତ୍ୟନା ଦେଖ ଅନିତ୍ୟନା, ଦ୍ୱେଷ କର ନାହିଁ ଦ୍ୱେଷ କର ନାହିଁ, ଏହା ବହୁତ ଭଲ ଲାଗିଲା ବହୁତ ଭଲ ଲାଗିଲା, ରାଗ ରାଗ ରାଗ, ପୁଣି ହୋସ୍ ଜାଗ୍ରତ ହେଲା, ଆରେ କ'ଣ ଭଲ ଲାଗିଲା ଅନିତ୍ୟନା ଦେଖ ଅନିତ୍ୟନା। ଏହି ପ୍ରକାର ତାକୁ ଅନୁଭୂତିରେ ଅନିତ୍ୟ ଅନିତ୍ୟ ଦେଖିବ, ପୁଣି ହୋସ୍ ଆସିବ। ମାନେ ବହୁତ ସମୟ ତ ଯେମିତି ପାଣି ତଳକୁ ମୁଣ୍ଡ ଗଲା ଆଉ କେଉଁଆଡ଼େ ବହିଯାଉଛନ୍ତି ଖବର ହିଁ ନାହିଁ। ମଝିରେ ମଝିରେ ଆମ ମୁଣ୍ଡ ପାଣି ଉପରକୁ ଉଠିବ, ଆଉ ଚାରିଆଡ଼େ ଦେଖିବା ଏଠି ଢେଉର ମାଡ଼ ସେଠି ଢେଉର ମାଡ଼, ପାଣି ଉପରେ ମୁଣ୍ଡ ଅଛି। ଅଳ୍ପ କେତୋଟି କ୍ଷଣ ଏପରି ମିଳିଥାଏ ଯେବେକି ପ୍ରକୃତରେ ପାଣି ଉପରେ ମୁଣ୍ଡ ଥାଏ, ବଡ଼ କଲ୍ୟାଣ ହୋଇଥାଏ, ବଡ଼ ମଙ୍ଗଳ ହୋଇଥାଏ। ଏହି ଅଳ୍ପ କେତୋଟି କ୍ଷଣ ହିଁ ଧୀରେ ଧୀରେ ଅଳ୍ପ କେତେ ସେକେଣ୍ଡ ହୋଇଯିବ, ଧୀରେ ଧୀରେ ଅଳ୍ପ କେତୋଟି ମିନିଟ୍ ହୋଇଯିବ। ଅଭ୍ୟାସ କରି କରି ଘଣ୍ଟାଏ ଧରି ବସିବେ ତ ଘଣ୍ଟାଏ ଧରି ମୁଣ୍ଡ ପାଣି ଉପରେ ଅଛି, ବଡ଼ କଲ୍ୟାଣ ହେବ। ପ୍ରକୃତ ଅର୍ଥରେ ସାମୟିକ କରିବାରେ ଲାଗିବେ, ପ୍ରକୃତ ଅର୍ଥରେ କାୟଶ୍ଚର୍ଗ କରିବାରେ ଲାଗିବେ, ପ୍ରକୃତ ଅର୍ଥରେ ଅନାରମ୍ଭୀ ହେବାକୁ ଲାଗିବେ, ପ୍ରକୃତ ଅର୍ଥରେ ସ୍ଥିତପ୍ରଜ୍ଞ ହେବାକୁ ଲାଗିବେ, ଅନାସକ୍ତ ହେବାକୁ ଲାଗିବେ, ବିତରାଗ ହେବାକୁ ଲାଗିବେ। କାମ କରିବାକୁ ହେବ, କାମ କରିବା ବିନା ହୁଏ ନାହିଁ, ସ୍ୱୟଂ କାମ କରିବାକୁ ପଡ଼ିବ। ବିଦ୍ୟା ବୁଝି ହୋଇଯାଉ, ବୁଝି ନହେଲେ ଏକାଧିକ ଥର ଆସି ପଚାରନ୍ତୁ, ତା'ର ସ୍ପଷ୍ଟୀକରଣ କରିନିଅନ୍ତୁ, ଖୁବ୍ ଭଲ ଭାବେ ବୁଝିକରି ପୁଣି ଏହି ଦୃଢ଼ ନିଶ୍ଚୟ କରନ୍ତୁ କି କାମ ମୋତେ ହିଁ କରିବାକୁ ହେବ। ନିଜର ମୁକ୍ତି ନିଜ ହାତରେ, ନିଜର ପରାକ୍ରମ ନିଜର ପୁରୁଷାର୍ଥ, ଅନ୍ୟ କେହି ଆମକୁ ମାର୍ଗଦର୍ଶନ ଦେବ, କାମ ଆମକୁ ହିଁ କରିବାକୁ ପଡ଼ିବ। ଆଉ ଯେମିତି ମୁକ୍ତିର ରାସ୍ତାରେ ଚାଲିବାକୁ ଲାଗିବେ, ଧର୍ମର ସବୁ ଶକ୍ତି ଆପଣ ଛାଏଁ ସାହାଯ୍ୟ କରିବାକୁ ଲାଗିବେ, ତାହା ବି ପ୍ରକୃତିର ଏକ ନିୟମ, ଆଗକୁ ଯାଇ ଖୁବ୍ ବୁଝି ହେବାକୁ ଲାଗିବ। ଏବେ ତ ଏତିକି ବୁଝିଯାଆନ୍ତୁ କି ଆମକୁ ପ୍ରତି ପାହୁଣ୍ଡ ସ୍ୱୟଂ ଉଠାଇବାର ଅଛି, ଆଉ ଲମ୍ବା ରାସ୍ତା, ରାସ୍ତା ମିଳିଗଲା, ପାହୁଣ୍ଡ ଉଠାଇବାର ଉପାୟ ଶିଖିନେଲେ। ଏବେ ତ ଖୁବ୍ କାମ କରନ୍ତୁ, ଖୁବ୍ କାମ କରନ୍ତୁ, ଯେଉଁ ଛଅ ଦିନ ବଳିଛି ବଡ଼ ଅମୂଲ୍ୟ, ମାନବ ଜୀବନର ବଡ଼ ଅମୂଲ୍ୟ ଦିବସ। ଶୁଦ୍ଧ ଧର୍ମ ମିଳିଯିବା, ଏପରି ସାଧନା ମିଳିଯିବା ଯାହାକି ମୂଳ ପର୍ଯ୍ୟନ୍ତ ଆମ ବିକାରକୁ ବାହାର କରିବାରେ ସହାୟକ ହୋଇଯିବ, ଆଉ ପୁଣି ଅବସର ମିଳିଯିବା, ସୁଯୋଗ ମିଳିଯିବା, ଏମିତି ବାତାବରଣ ମିଳିଯିବା, ତପଭୂମି ମିଳିଯିବା, ଆଉ କ'ଣ ଦରକାର? କାମ ହିଁ କରିବାର ଅଛି, କାମ ହିଁ କରିବାର ଅଛି। ଖୁବ୍ କାମ କରନ୍ତୁ, ଖୁବ୍ ତପ କରନ୍ତୁ, ଆଉ ନିଜର ମଙ୍ଗଳ ସାଧି ନିଅନ୍ତୁ, ନିଜର କଲ୍ୟାଣ ସାଧି ନିଅନ୍ତୁ, ନିଜର ସ୍ୱସ୍ତି ମୁକ୍ତି ସାଧି ନିଅନ୍ତୁ। ଯେଉଁମାନେ ଧର୍ମ ରାସ୍ତାରେ ଚାଲିବାକୁ ଆସିଛନ୍ତି ସମସ୍ତଙ୍କର ମଙ୍ଗଳ ହେଉ, ସମସ୍ତଙ୍କର କଲ୍ୟାଣ ହେଉ, ସମସ୍ତଙ୍କର ସ୍ୱସ୍ତି ମୁକ୍ତି ହେଉ, ସ୍ୱସ୍ତି ମୁକ୍ତି ହେଉ। ଚାହୁଁଛନ୍ତି ତେବେ ପାଞ୍ଚ ମିନିଟ୍ ବିଶ୍ରାମ କରିନିଅନ୍ତୁ, ତାପରେ ପୁଣି କାମରେ ଲାଗିଯିବା। ପାଞ୍ଚ ମିନିଟ୍ ବିଶ୍ରାମ କରିନିଅନ୍ତୁ।